ସାଧନାର ପଞ୍ଚମ ଦିନ ପୁରା ହେଲା, ପଞ୍ଚମ ଦିନ ପୁରା ହେଲା, ଶିବିରର ଅଧା ସମୟ ଗଲା, ଯାହା ଗଲା ତାହା ଚାଲିଗଲା, ଯାହା ବାକି ରହିଛି ବୁଦ୍ଧିମାନ ବ୍ୟକ୍ତିର ବୁଦ୍ଧିମାନୀ ଏହି କଥାରେ ରହିଛି କି ଯେଉଁ ସମୟ ହାତରେ ଅଛି ତାର ଅଧିକରୁ ଅଧିକ ଲାଭ ଉଠାଉ। କିନ୍ତୁ କ'ଣ କରିବ, ବିଚାରା ନୂଆ ନୂଆ ସାଧକ, ଭିନ୍ନ ଭିନ୍ନ ପରମ୍ପରାରୁ ଆସିଥିବା ଲୋକ, ଭିନ୍ନ ଭିନ୍ନ ଦାର୍ଶନିକ ମାନ୍ୟତାରୁ ଆସିଥିବା ଲୋକ, ତେଣୁ ବିଚାରା ନୂଆ ନୂଆ ସାଧକ ଯେଉଁ ପରମ୍ପରାଗତ ମାନ୍ୟତାରେ ଜନ୍ମ ହେଲା, ଲାଳିତ ପାଳିତ ହେଲା, ତାର ବୁଦ୍ଧିରେ ବହୁତ ମୋଟା ମୋଟା ପ୍ରଲେପ ଲଗାଇଲା। ତେବେ ଏଠାକୁ ଆସିଲା କ୍ଷଣି ସଂଶୟ ଜାଗୁଛି, ଶଙ୍କା ଉପୁଜୁଛି, ଆମର ଅମୁକ ମାନ୍ୟତାର କ'ଣ ହେଲା, ଆମର ଅମୁକ ପରମ୍ପରାଗତ ଦାର୍ଶନିକ ମାନ୍ୟତା ତାର ତ କୌଣସି ଚର୍ଚ୍ଚା ହିଁ ନାହିଁ, ତାର ତ କୌଣସି ଧ୍ୟାନ ହିଁ ନାହିଁ, ଇଏ କିପରି ଧ୍ୟାନ, ଆମେ କ'ଣ କରୁଛୁ, କାହିଁ ଭୁଲ ବାଟରେ ପଡ଼ିଯାଇନାହାନ୍ତି। ତ ସ୍ୱାଭାବିକ, ମନରେ ଏ ପ୍ରକାର ସଂଶୟ ଉଠିବା ସ୍ୱାଭାବିକ, କାରଣ ଏହା ଭାରତର ବହୁ ପୁରାତନ ସାଧନା ହୋଇଥିଲେ ମଧ୍ୟ ଆଜି ତ ଭାରତ ପାଇଁ ପୁରାପୁରି ନୂଆ ସାଧନା, କେବେ ଶୁଣିନାହାନ୍ତି। ଏପରି ବି ହୋଇଥାଏ କି କେବଳ ଶରୀରକୁ ଦେଖ, ତାର ସମ୍ବେଦନାକୁ ଦେଖ, ଆଉ ତଦ୍ୱାରା ତୁମର ରାଗ ବାହାରିଯିବ, ଦ୍ୱେଷ ବାହାରିଯିବ, ମୁକ୍ତ ହୋଇଯିବ, ଇଏ କେମିତି କଥା। ତେବେ ଯେତେ ପାରମ୍ପରିକ ଦାର୍ଶନିକ ମାନ୍ୟତା ରହିଛି ତାର କୌଣସି ମହତ୍ତ୍ୱ ହିଁ ନାହିଁ, ତାର କୌଣସି ସ୍ଥାନ ହିଁ ନାହିଁ ମୁକ୍ତିରେ, ଏପରି ସଂଶୟ ଏପରି ଶଙ୍କା ଜାଗିବା ବହୁତ ସ୍ୱାଭାବିକ। କିନ୍ତୁ ଗୋଟିଏ ଦିନ ବିତେ, ଦୁଇ ଦିନ ବିତେ, ତିନି ଦିନ, ଚାରି ଦିନ, ପାଞ୍ଚ ଦିନ, ତେବେ କିଛି ତ ଏହି ସନ୍ଧ୍ୟାର ପ୍ରବଚନରୁ, କିନ୍ତୁ କେବଳ ପ୍ରବଚନରୁ ହୁଏ ନାହିଁ, ଗୋଟିଏ ତର୍କ ଉଠିବ ତ ତା ବିପରୀତ ଦଶଟା ତର୍କ ଉଠିପାରେ। ମୁଖ୍ୟ କଥା ଏହି କି ଅଳ୍ପ ବହୁତ ତ କାମ କରୁଥିଲେ, ପାଞ୍ଚ ଦିନ ପର୍ଯ୍ୟନ୍ତ ଅଳ୍ପ ଅଳ୍ପ କାମ କରୁଥିଲେ ଏବଂ ପ୍ରବଚନରୁ ବୁଦ୍ଧି ସ୍ତରରେ ବୁଝୁଥିଲେ, କାମ କରୁଥିଲେ ତ ଅନୁଭୂତିର ସ୍ତରରେ କିଛି ବୁଝୁଥିଲେ, ତେଣୁ ଟିକେ ଟିକେ ଶଙ୍କା ଦୂର ହେବାକୁ ଲାଗିଲା। ସବୁ ଶଙ୍କା ଯେ ଦୂର ହୋଇଗଲା ଏପରି କୁହାଯାଉନାହିଁ, କାହା କାହାକୁ ହୋଇଯାଏ, ହୋଇନାହିଁ, ସବୁ ଶଙ୍କା ଦୂର ହୋଇନାହିଁ, ତଥାପି ଏତିକି କଥା ତ କେହି ବୁଦ୍ଧିମାନ ଲୋକ ହୋଇଥିବ, ବୁଦ୍ଧି ପ୍ରଦାନ ବ୍ୟକ୍ତି ହୋଇଥିବ, ଅନ୍ଧବିଶ୍ୱାସରେ ବହୁତ ବୁଡ଼ି ରହିନଥିବ। ତେବେ ପାଞ୍ଚ ଦିନ ପୁରା ହେଉ ହେଉ ସେ ଏତିକି କଥା ବୁଝିବାକୁ ଲାଗିବ କି ଭାଇ କଥା ତ କିଛି ଯୁକ୍ତିସଙ୍ଗତ ଲାଗୁଛି, ବୁଦ୍ଧିସଙ୍ଗତ ଲାଗୁଛି, ବେକାର କଥା ଲାଗୁନାହିଁ, ଚାଲ କରିକି ତ ଦେଖେ, କରିକି ତ ଦେଖେ, ମୁଁ କାହିଁ ଏହାଙ୍କ ସଙ୍ଗେ ବାନ୍ଧି ହୋଇଗଲି, ମୁଁ କାହିଁ ଏହାଙ୍କ ସମ୍ପ୍ରଦାୟରେ ବାନ୍ଧି ହୋଇଗଲି, ମୁଁ କାହିଁ ଏହାଙ୍କ ଦାର୍ଶନିକ ମାନ୍ୟତାରେ ବାନ୍ଧି ହୋଇଗଲି, କରିକି ତ ଦେଖେ ବାସ। ତେବେ ଏତିକି ପାଞ୍ଚ ଦିନରେ ଆସିଯାଉ କି କରିକି ତ ଦେଖେ। ତେଣୁ ଯେଉଁ ପାଞ୍ଚ ଦିନ ବାକି ଅଛି ସେ ବହୁତ ନିଷ୍ଠାର ସହ କାମ କରିବ, ଏକାଗ୍ରତାର ସହ କାମ କରିବ, କରିକି ଦେଖିବାର ଅଛି ନା। ମୁଁ କରିବାରେ ହିଁ ଧିକିଚିକି କରୁଥିବି, ତେବେ ପରଖିବି କିପରି, ଏହି ବିଦ୍ୟା ଠିକ୍ କି ଭୁଲ, କଲ୍ୟାଣକାରୀ କି ନା, କିପରି ପରଖିବି ଯେପର୍ଯ୍ୟନ୍ତ ସ୍ୱୟଂ କରି ନ ନେଇଛି। ତେଣୁ ଯେଉଁ ଯେଉଁ ବୁଦ୍ଧିମାନ ଲୋକ ଶିବିରକୁ ଆସନ୍ତି, ଆମେ ଦେଖୁ କି ପାଞ୍ଚ ଦିନ ପରେ ବହୁତ ଏକାଗ୍ରତା ସହକାରେ କାମ କରନ୍ତି, ଆଉ ଖୁବ୍ ଏକାଗ୍ରତାର ସହ କରିବା ଦରକାର, ନିଷ୍ଠାର ସହ କରିବା ଦରକାର, କାମ କରିବେ ତେବେ ପରିଣାମ ଆସିବ। କେବଳ ବୁଦ୍ଧି ସ୍ତରରେ ଧର୍ମକୁ ବୁଝିକରି ଚାଲିବି ଗଲେ, ସ୍ୱୀକାର ବି କରିନେଲେ ଧର୍ମର ସବୁ କଥାକୁ, ଏହା ହିଁ ଠିକ୍ ଏହା ହିଁ ଠିକ୍, ଲାଭ ହେଲା ନାହିଁ। ଯାହା ବାସ୍ତବିକ ଲାଭ ତାହା ତ ଅନୁଭବ ଦ୍ୱାରା ହେବ। ତେବେ ଏ ଯେଉଁ କାମ ଆରମ୍ଭ କଲେ, ତାହା ସତ୍ୟକୁ ଅନୁଭୂତି ଦ୍ୱାରା ବୁଝିବାର କାମ ଆରମ୍ଭ କରିଦେଲେ। କେବଳ ବୁଦ୍ଧି ଦ୍ୱାରା ବୁଝିବାର ହୋଇଥିଲେ ତେବେ ନିଜ ଘରେ ଥାଇକରି ମଧ୍ୟ ଏପରି ପ୍ରବଚନ ବାହାରେ କେଉଁଠି ପ୍ରବନ୍ଧ ହୋଇଯାଇଥାନ୍ତା, କୌଣସି ହଲ୍ରେ, ଆଉ ପ୍ରତି ସନ୍ଧ୍ୟାକୁ ଆସିକରି 10 ଦିନ ପ୍ରବଚନ ଶୁଣି ନେଇଥାନ୍ତେ, ବୁଦ୍ଧି ସ୍ତରରେ କଥା ବୁଝି ନେଇଥାନ୍ତେ, ଆଉ ଅଧିକ ହୁଅନ୍ତା ପ୍ରଶ୍ନ ପଚାରି ନିଅନ୍ତେ, ତେବେ କାହିଁକି ଆପଣ 10 ଦିନ ଏଠାରେ ଖରାପ କରନ୍ତେ। ବୁଦ୍ଧି ସ୍ତରରେ ବୁଝିବା ପାଇଁ ଧର୍ମ ହୋଇନଥାଏ, ଅନୁଭୂତିର ସ୍ତରରେ। ଅଧ୍ୟାତ୍ମ ସେତେବେଳେ ଅଧ୍ୟାତ୍ମ ହେବ ଯେବେ ଏହା ଅନୁଭୂତିରେ ଉତରିବ। ସାଂସାରିକ କଥା, ଲୌକିକ କଥା, ଯେ କେହି ଲୋକ କହିବ କି ଯେତେ ଲୌକିକ ସତ୍ୟ ରହିଛି ସେ ସବୁକୁ ଅନୁଭୂତିରେ ଉତ୍ତାରି କରି ହିଁ ମାନିବି, ତେବେ ସେ ଲୋକ ପାଗଳ। କିନ୍ତୁ ଅଧ୍ୟାତ୍ମର କଥା, ଚିତ୍ତକୁ ବିକାରରୁ ପୂର୍ଣ୍ଣତଃ ବିମୁକ୍ତ କରିନେବାର ଯେତେ କଥା, ତାହା ଅନୁଭୂତି ବିନା ହୁଏ ନାହିଁ। ସାଂସାରିକ କଥାରେ ଅନୁଭୂତି ଆବଶ୍ୟକ ନୁହେଁ। ଯେପରି କୌଣସି ହଳାହଳ ବିଷ ଅଛି, ଆଉ କେହି କହିବ କି ଏହି ବିଷକୁ ପିଇବା କ୍ଷଣି ପ୍ରାଣ ଚାଲିଯିବ, ଏହା ଏତେ ହଳାହଳ ବିଷ। ଏବଂ କେହି ବାଉଳା ଲୋକ, ସେ କହିବ କି ଯେ ପର୍ଯ୍ୟନ୍ତ ପିଇକିରି ଦେଖି ନ ନେଇଛି ସେ ପର୍ଯ୍ୟନ୍ତ ମୁଁ ମାନିଲାବାଲା ନୁହଁ। ତେବେ ପିଇକରି କ'ଣ ଦେଖିବ, କ'ଣ ମାନିବ, ସେ ପର୍ଯ୍ୟନ୍ତ ତ ପ୍ରାଣ ହିଁ ଚାଲିଯାଇଥିବ। ଲୌକିକ କଥାକୁ ଆମେ ଅନୁଭବ କରିକି ଜାଣିବା ଏହା ଆବଶ୍ୟକ ନୁହେଁ। ଅନ୍ୟମାନେ ଅନୁଭବ କଲେ ଆମେ ତା'ର ଲାଭ ଉଠାଇ ନେବା। ଅଧ୍ୟାତ୍ମର କ୍ଷେତ୍ର ଏପରି କି ଅନ୍ୟମାନେ ଅନୁଭବ କଲେ ଆଉ ତା'ର ଲାଭ ଆମେ ଉଠାଇ ନେବା, ଏପରି ହୁଏ ନାହିଁ। ପ୍ରତ୍ୟେକ ବ୍ୟକ୍ତିକୁ ସ୍ୱୟଂ ଅନୁଭବ କରିବାକୁ ପଡ଼ିଥାଏ, କାରଣ ଅନୁଭବ ଦ୍ୱାରା ହିଁ ଭିତରେ ସେଇ ଯେଉଁ ଗଣ୍ଠି ପକାଇବାର ସ୍ୱଭାବ ତାକୁ ଭାଙ୍ଗିପାରିବା। ବୁଦ୍ଧିର ଚିନ୍ତନ ଦ୍ୱାରା ଭାଙ୍ଗିପାରିବା ନାହିଁ। ବୁଦ୍ଧିର ଚିନ୍ତନ କଲ୍ୟାଣକାରୀ ଅଟେ, ଆମକୁ ପ୍ରେରଣା ଯୋଗାଇବା ପାଇଁ, ଆମକୁ ମାର୍ଗଦର୍ଶନ ଦେବା ପାଇଁ, ବା ସେତିକି କରି ରହିଗଲେ କାମ ହୋଇଯାଏ ନା। ନିଜର ମନକୁ ଗଭୀରତା ପର୍ଯ୍ୟନ୍ତ ସୁଧାରିବାର ଅଛି। ବୁଦ୍ଧିର ଚିନ୍ତନ ଆମ ମନକୁ ଉପର ଉପର ସ୍ତରରେ ସୁଧାରିଦେବ। ସେହି ଅଂଶ ଯାହା ଚିନ୍ତନ ମନନ କରେ, ବାରମ୍ବାର ଭଲ ଚିନ୍ତନ ଦ୍ୱାରା ତାହା ନିର୍ମଳ ହୋଇ ଚାଲିଯିବ, ତାହା ବୁଝି ବୁଝି ଚାଲିଯିବ। ରାଗ କରିବା ଅନୁଚିତ, ଦ୍ୱେଷ କରିବା ଅନୁଚିତ, କେତେ ବି ପ୍ରିୟ ଲାଗୁନା କାହିଁକି ବାହାରର ଆଲମ୍ବନ ଆମେ ରାଗ କରିବା ନାହିଁ, କେତେ ବି ଅପ୍ରିୟ ଲାଗୁନା କାହିଁକି ବାହାରର ଆଲମ୍ବନ ଆମେ ଦ୍ୱେଷ କରିବା ନାହିଁ। ଏହିପରି ନିଜ ନିଜକୁ ବୁଝାଇ ଚାଲିଯିବ, ତା'ର ବୁଦ୍ଧି ନିର୍ମଳ ହୋଇ ଚାଲିଯିବ, ଜୀବନରେ ତା'ର ଲାଭ ବି ମିଳିବ, କିନ୍ତୁ ମୂଳ ସୁଧୁରିବ ନାହିଁ। ମୂଳକୁ ସୁଧାରିବା ପାଇଁ ଆମକୁ ଆମର ଅନ୍ତର୍ମନକୁ ସୁଧାରିବାକୁ ପଡ଼ିବ। ଏ ଯେଉଁ ସବୁ ତପ କରିବାର ପ୍ରଥା ଆମର ଏଠି ଭାରତରେ ଚାଲିଲା, ଶରୀରକୁ ତାପିତ କରିବାର କଥା ତ ଯେବେ ଲୋକ ଭୁଲିଗଲେ, ସାଧନାର ବିଧିକୁ ଭୁଲିଗଲେ, ତେବେ ଶରୀରକୁ କିପରି କଷ୍ଟ ଦେବା, ଶରୀରକୁ କିପରି କଷ୍ଟ ଦେବା, ଏହାଦ୍ୱାରା ଠିକ୍ ହୋଇଯିବ, ଏହାଦ୍ୱାରା ମୁକ୍ତ ହୋଇଯିବ, କାରଣ ମନର କଥାକୁ ତ ଭୁଲିଗଲେ। ମନକୁ କିପରି ସୁଧାରିବା, ଏହି ବିଦ୍ୟା ହିଁ ଲୁପ୍ତ ହୋଇଗଲା। ମନକୁ ସୁଧାରିବା ବିନା କାମ ହୁଏ ନାହିଁ। ମହାବୀର ସ୍ୱାମୀଙ୍କ ଜୀବନକାଳର ଏକ ଘଟଣା, କୌଣସି ଏକ ଦେଶର ରାଜା, ତା ମନରେ ବିରକ୍ତି ଜାଗିଲା, ରାଜପାଟ ଛାଡ଼ି ସନ୍ନ୍ୟାସୀ ହୋଇଗଲା, ଆଉ ଘୋର ତପ କରୁଥିଲା, ଠିଆ ହୋଇ ଖୁବ୍ ତପ କରୁଥିଲା। କେହି ସେହି ରାସ୍ତା ଦେଇ ଗଲା ଓ ସେ ଭଗବାନ ମହାବୀରଙ୍କୁ କହିଲା, ମହାରାଜ, ଅମୁକ ରାଜା ସବୁକିଛି ତ୍ୟାଗ କରି ଘୋର ତପ କରୁଛି, ଏହି କ୍ଷଣି ତା'ର ମୃତ୍ୟୁ ହୋଇଗଲେ ତ ସଦ୍ଗତି ହେବ ମହାରାଜ, କାରଣ ଏତେ ତପ କରୁଛି। ଭଗବାନ ମହାବୀର କହିଲେ, ନାହିଁ ରେ, ଏହି କ୍ଷଣି ମରିଗଲେ ଘୋର ନରକକୁ ଯିବ। କିଛି ସମୟ ପରେ ଅନ୍ୟ କେହି ମେସେଞ୍ଜର ଆସିଲା, କେହି ଅନ୍ୟ ସନ୍ଦେଶବାହକ ଆସିଲା, ସେ କହିଲା, ମହାରାଜ, ସେ ରାଜା ତପ କରୁଥିଲା ନା, ସେ ମରିଗଲା, ମରିଗଲା, ତେବେ କହୁଛନ୍ତି ତା'ର ତ ସଦ୍ଗତି ହୋଇଗଲା। ଆରେ ଟିକେ ଆଗରୁ, କିଛି ମିନିଟ୍ ଆଗରୁ କହୁଥିଲେ କି ଇଏ ମରିବ ତ ନରକକୁ ଯିବ, ଆଉ ଏବେ କହିବାକୁ ଲାଗିଲେଣି ସଦ୍ଗତି ହୋଇଗଲା। ତେବେ ଏପରି ବ୍ୟକ୍ତି ମିଥ୍ୟା କହନ୍ତି ନାହିଁ, ବୁଝେଇଲେ। ଦେଖ, ଯେତେବେଳେ ଏହି ପ୍ରଥମ ସୂଚନା ଆସିଲା କି ଏହି ବ୍ୟକ୍ତି ଘୋର ତପ କରୁଛି, ତେବେ ମୁଁ ମୋର ବୋଧିଚିତ୍ତ ଦ୍ୱାରା ତା'ର ଚିତ୍ତକୁ ଦେଖିଲି, ତା'ର ଚିତ୍ତର ଅବସ୍ଥା କ'ଣ। ସେ ସମୟରେ ତା ଚିତ୍ତରେ ବଡ଼ କ୍ରୋଧ ଜାଗିଥିଲା, ବଡ଼ ଦ୍ୱେଷ ଜାଗିଥିଲା, କାରଣ ତପ କଲାବେଳେ ସେ ଦେଖିଲା କି ତା ସାମ୍ନାରେ ଗୋଟିଏ ସେନା ଯାଉଛି, ଆଉ ତାହା ତାର ଶତ୍ରୁପକ୍ଷର ସେନା, ଏବଂ ସେ ତା ରାଜ୍ୟ ଉପରେ ଆକ୍ରମଣ କରିବାକୁ ଯାଉଛି। ତେଣୁ ସେହି ଶତ୍ରୁ ପ୍ରତି ତା ମନରେ ବଡ଼ କ୍ରୋଧ, ବଡ଼ ଦ୍ୱେଷ, ଏପରି କ୍ରୋଧ ଜାଗିଥିବା, ଏପରି ଦ୍ୱେଷ ଜାଗିଥିବା, ଚିତ୍ତର ଜୀବନର ଅନ୍ତିମ ଚିତ୍ତର ଏପରି ଅବସ୍ଥା କି କ୍ରୋଧ ଜାଗିଛି, ଦ୍ୱେଷ ଜାଗିଛି, ଆଉ ସେ ସମୟରେ ମୃତ୍ୟୁ ହୋଇଗଲେ ତେବେ ନାରକୀୟ ଅବସ୍ଥା ନା, ନର୍କକୁ ଯିବ ଆଉ କୁଆଡ଼େ ଯିବ। ଅଳ୍ପ ସମୟ ପରେ ତା'ର ହୋସ୍ ଆସିଗଲା, ଆରେ ମୁଁ କ'ଣ କରିବାକୁ ଲାଗିଲି, ମୋତେ ତ ମୋ ଚିତ୍ତକୁ ସମତାରେ ସ୍ଥାପିତ କରିବାର ଅଛି, ବାହାରର କଥାରେ ମୋର କ'ଣ ଦେଣ ନେଣ, ଭିତରେ କ'ଣ ହେଉଛି, କ୍ରୋଧ ଜାଗିଛି ନା, ଏହି କ୍ରୋଧକୁ ଦେଖିକରି ମୋ ମନକୁ କ୍ରୋଧବିହୀନ କରିବାର ଅଛି, ଲାଗିଗଲା ନିଜ କାମରେ। ଆଉ ଏହି ପ୍ରକାର କାମରେ ଲାଗିଗଲା, ଚିତ୍ତ ସମତାକୁ ଆସିଲା ଓ ମୃତ୍ୟୁ ହୋଇଗଲା। ତାପରେ କହୁଛନ୍ତି କି ଯେବେ ମୋ ପାଖକୁ ଏହି ସୂଚନା ଆସିଲା କି ମୃତ୍ୟୁ ହୋଇଗଲା, ସେବେ ମୁଁ ଜାଣିଲି ଆରେ ଏହି କ୍ଷଣିତ ତାର ଚିତ୍ତ କ୍ରୋଧବିହୀନ ଥିଲା, ଦ୍ୱେଷବିହୀନ ଥିଲା, ତେଣୁ ଆପଣ ଛାଏଁ ସଦ୍ଗତି ହୋଇଗଲା। ତପ ତ ଉଭୟ ଅବସ୍ଥାରେ ଶରୀର ଦ୍ୱାରା ସେହିପରି ତପ କରୁଥିଲା, ଯେତେବେଳେ ମନରେ କ୍ରୋଧ ଉତ୍ପନ୍ନ କରୁଥିଲା ସେତେବେଳେ ବି ଠିଆ ଠିଆ ଏ ପ୍ରକାର ତପ କରୁଥିଲା, ଶରୀରକୁ ବଡ଼ କଷ୍ଟ, ଏବଂ ଯେତେବେଳେ ଚିତ୍ତ ସମତାକୁ ଆସିଲା ଓ ମୃତ୍ୟୁ ପ୍ରାପ୍ତ ହେଲା ସେତେବେଳେ ମଧ୍ୟ ସେହିପରି ତପ କରୁଥିଲା। ଶରୀରକୁ ତାପିତ କରିବା ଦ୍ୱାରା, ଶରୀରକୁ ଦଣ୍ଡ ଦେବା ଦ୍ୱାରା କେହି ଲୋକ ଯଦି ଏହା ବୁଝେ କି ମୋର ବିକାରର, ମୋର କର୍ମର ନିର୍ଜରା ହୋଇଯିବ, ତେବେ ସେ ଭଟକିଗଲା। ଧର୍ମର ବାସ୍ତବ ରୂପ ଯେବେ ସମାପ୍ତ ହେବାକୁ ଲାଗେ ତେବେ ଏ ପ୍ରକାର କଥା ଚାଲୁ ହୋଇଯାଏ, ଅସଲି ସାଧନାର ବିଧି ଲୋକ ଭୁଲିଯାଆନ୍ତି, କ'ଣ କରିବେ, ତେଣୁ ଭଟକି ଯାଆନ୍ତି। ମୂଳ କଥା ନିଜର ମନକୁ କିପରି ସୁଧାରିବ, ମନକୁ କେବଳ ଉପର ଉପର ସ୍ତରରେ ସୁଧାରିବାକୁ ହେଲେ ତ ଆମେ କେବଳ ଚିନ୍ତନ ମନନ ଦ୍ୱାରା ସୁଧାରି ନିଅନ୍ତେ, ଆମକୁ ଆପଣା ମନକୁ ଗଭୀରତା ପର୍ଯ୍ୟନ୍ତ ସୁଧାରିବାକୁ ଅଛି, ମୂଳ ପର୍ଯ୍ୟନ୍ତ ସୁଧାରିବାର ଅଛି, ଏବଂ ମନର ମୂଳ ଶରୀର ସହିତ ସଂଯୁକ୍ତ ଅଛି। ଯେଉଁ ବ୍ୟକ୍ତି କେବଳ ଶରୀରକୁ ହିଁ କଷ୍ଟ ଦେଇ ମୁକ୍ତ ହେବାର କଥା ମାନୁଛି ସେ ଗୋଟିଏ ଅତିରେ ପଡ଼ିଗଲା, ତାକୁ ହୋସ୍ ନାହିଁ, ମୁକ୍ତ ହୋଇପାରିବ ନାହିଁ। ଏହିପରି କେବଳ ଚିନ୍ତନ ମନନ ଦ୍ୱାରା ମୁଁ ନିଜ ଚିତ୍ତକୁ ରାଗବିହୀନ କରିନେବି, ଦ୍ୱେଷବିହୀନ କରିନେବି, ଶରୀର ସଙ୍ଗେ କ'ଣ ଦେଣ ନେଣ, ସେ ଦ୍ୱିତୀୟ ଅତିରେ ପଡ଼ିଗଲା, ମୁକ୍ତ ହେଲା ନାହିଁ। ଉଭୟକୁ ସାଥିରେ ନେଇ ଚାଲିବାକୁ ପଡ଼ିଥାଏ, ଏଇଥିପାଇଁ ଚାଲିବାକୁ ପଡ଼ିଥାଏ କି ଆମର ଅନ୍ତର୍ମନ ଶରୀର ସହିତ ପ୍ରତିକ୍ଷଣ ସଂଯୁକ୍ତ ରହିଥାଏ, ଯାହାକୁ ଆମେ କହନ୍ତି କି ସତ୍ୟକୁ ଅନୁଭୂତିରୁ ଜାଣ। ତେବେ ଅନୁଭବ କାହାକୁ କହିବା, ଭାରତର ପୁରାତନ ଭାଷାରେ ଯେଉଁ ବେଦନ ହୁଏ, ଶରୀରରେ ଯେଉଁ ଅନୁଭୂତି ହୁଏ, ମାନେ ବେଦନା ହୋଇଥାଏ, ସୁଖଦ ହେଉ ଦୁଃଖଦ ହେଉ, ତାକୁ ହିଁ ସ୍ୱବେଦନ କୁହାଯାଉଥିଲା। ଚିନ୍ତନ ଦ୍ୱାରା କୌଣସି କଥାକୁ କହିବ ମୋତେ ଭଲ ଲାଗିଲା, ମୋତେ ଖରାପ ଲାଗିଲା, ତେବେ କେବଳ ଉପର ସ୍ତରର କଥା ହେଲା, ଅନୁଭୂତିର କଥା ହେଲା ନାହିଁ। ଏଣୁ ଏହି ସାରା କାମ କରୁଛନ୍ତି ମୁଣ୍ଡରୁ ପାଦ ପର୍ଯ୍ୟନ୍ତ, ଆଉ ଆଜି ରାତିଠାରୁ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ବି, ମୁଣ୍ଡରୁ ପାଦ ପର୍ଯ୍ୟନ୍ତ, ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଏହି ଯେଉଁ ଚକର ଲଗାଉଛନ୍ତି, ଏହି ଶରୀରର ଦର୍ଶନ କରୁନାହାନ୍ତି, ଶରୀରର ରୂପର ଦର୍ଶନ କରୁନାହାନ୍ତି, ଶରୀରର ଆକୃତିର ଦର୍ଶନ କରୁନାହାନ୍ତି, ଶରୀରକୁ ଅନୁଭବ କରୁଛନ୍ତି। ସତ୍ୟକୁ ଅନୁଭବ ଦ୍ୱାରା ଜାଣିବା କଥା। ତେବେ ଶରୀର ଅନୁଭବ ହେଉଛି କି ନାହିଁ, ମୁଣ୍ଡକୁ ମନ ଗଲା ତେବେ ଅନୁଭବ ହେଉଛି କି ନାହିଁ, ମୁଖମଣ୍ଡଳକୁ ଗଲା ତେବେ ଅନୁଭବ ହେଉଛି କି ନାହିଁ, ବେଦନା ହେଉଛି କି ନାହିଁ, ମାନେ କୌଣସି ବେଦନା ହେଉଛି କି ନାହିଁ, ବେଦନା ହେଉଛି, ସୁଖଦ ହେଉ ଦୁଃଖଦ ହେଉ, ତାକୁ ଆଜିକାଲି ଆମେ ସମ୍ବେଦନା କହୁଛନ୍ତି, କାରଣ ବେଦନା କହିଲେ କେବଳ ଦୁଃଖଦ ହିଁ ବୁଝିବେ। ତେଣୁ ସମ୍ବେଦନା ହେଉଛି କି ନାହିଁ, ତେବେ ଅନୁଭବ ହେଉଛି, ଯେଉଁଠି କିଛି ସମ୍ବେଦନା ନ ହେଉଛି ତେବେ ଆମକୁ ସେହି ସ୍ଥାନର ଅନୁଭବ ହେଉନାହିଁ, ମାନେ ମୂର୍ଚ୍ଛା ଅଛି, ଆମେ କହିପାରିବା ନାହିଁ କି ଆମକୁ ଏହି ସ୍ଥାନର ଅନୁଭବ ହୋଇଗଲା। ସେଠାରେ କୌଣସି ସମ୍ବେଦନା ଜାଗିଲେ କହିବା କି ଠିକ୍ ଅଛି, ଏହାର ମଧ୍ୟ ଅନୁଭବ ହୋଇଗଲା, ଏହାର ମଧ୍ୟ ଅନୁଭବ ହୋଇଗଲା। ଏହି ପ୍ରକାର ଶରୀରର ଅଣୁ ଅଣୁକୁ ଅନୁଭବ କରିବା ପାଇଁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଚକର ଲଗାଉଛନ୍ତି, କିନ୍ତୁ କେବଳ ଅନୁଭବ କରିନେବା ମାତ୍ର ଆମର ଲକ୍ଷ୍ୟ ନୁହେଁ, ତାହା ତ ଏହାର ଗୋଟିଏ ପକ୍ଷ। ଏବେ ଦ୍ୱିତୀୟ ପକ୍ଷ ଏହା କି ଅନୁଭବ ହେଉଛି ଆଉ ଆମେ ପ୍ରତିକ୍ରିୟା କରୁନାହାନ୍ତି, ଆମକୁ ଦୁଃଖଦ ଅନୁଭବ ହେଉଛି, ସମ୍ବେଦନା ସ୍ତରରେ, ଶରୀର ସ୍ତରରେ ଆମେ ଦ୍ୱେଷ ଉତ୍ପନ୍ନ କରୁନାହାନ୍ତି। ଏହିପରି କାହାକୁ ସୁଖଦ ସମ୍ବେଦନା ଆଜି ହେବାକୁ ଲାଗିଲା ଅଥବା ଆଗକୁ ଯାଇ ହେବାକୁ ଲାଗିବ, ସୁଖଦ ସମ୍ବେଦନା ହେଉଛି ଆଉ ଆମେ ରାଗ ଉତ୍ପନ୍ନ କରୁନାହାନ୍ତି। ତେଣିକି ସୁଖଦ ହେଉ ବା ଦୁଃଖଦ ହେଉ, ଆମେ ତ ବୁଝୁଛନ୍ତି କି ଦେଖ ଭାଇ, ଏହାର ଉତ୍ପାଦ ହେଲା, ଏହାର ବ୍ୟୟ ହେଲା, ଉତ୍ପତ୍ତି ହେଲା, ନଷ୍ଟ ହେଲା, ଉଦୟ ହେଲା, ବ୍ୟୟ ହେଲା, ଏହା ଅନିତ୍ୟ, ଏହା ନଶ୍ୱର, ଏହା ଭଙ୍ଗୁର, ଏହା ପରିବର୍ତ୍ତନଶୀଳ, ଏଇ ଏହାର ସ୍ୱଭାବ ବଦଳି ଚାଲିବା, ବଦଳି ଚାଲିବା, ଏହା ପ୍ରତି କ'ଣ ରାଗ କରିବି, କ'ଣ ଦ୍ୱେଷ କରିବି। ତେବେ ରାଗ କରିବାର, ଦ୍ୱେଷ କରିବାର ସ୍ୱଭାବକୁ ପଲଟାଇବାର କାମ କରୁଛେ। ଏହା କୌଣସି କର୍ମକାଣ୍ଡ ନୁହେଁ, ମୁଣ୍ଡରୁ ପାଦ ପର୍ଯ୍ୟନ୍ତ, ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଚକ୍ର ଲଗାଇବା। କେଉଁଠି ବାଦଲ ଉପରେ କେହି ଭଗବାନ ବୁଦ୍ଧ ବସିନାହାନ୍ତି, ସମସ୍ତଙ୍କ ବହି ଖାତା ଧରି ଆଉ ସମସ୍ତଙ୍କ ଖାତାରେ ନୋଟ୍ କରୁଛନ୍ତି, ଇଏ କେତେ ଚକ୍କର ଲଗାଇଲା, 100 ଚକ୍କର ଲଗାଇଲା, ଇଏ 1000 ଚକ୍କର ଲଗାଇଲା, ସେଠାରେ ପୁରା ହିସାବ ଅଛି। ଆଉ ମରିବ ତ 100 ଚକ୍କର ପାଇଁ ଇଏ ଦ୍ୱାର ଖୋଲିବେ, 1000 ଚକ୍କର ପାଇଁ ସେ ଦ୍ୱାର ଖୋଲିବେ ବୁଦ୍ଧ ଭଗବାନ। ଆରେ କେହି ଦ୍ୱାର ଖୋଲିଲାବାଲା ନାହିଁ, ଆମେ ଆମର ଦ୍ୱାର ଖୋଲିବା। ନିର୍ବୁଦ୍ଧିଆ ଅଟନ୍ତି ତ ନରକର ଦ୍ୱାର ଖୋଲନ୍ତି, ପଶୁଜନିର ଦ୍ୱାର ଖୋଲନ୍ତି। ବୁଦ୍ଧିମାନ ଅଟନ୍ତି ତ ମନୁଷ୍ୟଜନିର ଦ୍ୱାର ଖୋଲିବା, ଦେବଜନିର ଦ୍ୱାର ଖୋଲିବା। ଆଉ ବେଶୀ ବୁଦ୍ଧିମାନ ଅଟନ୍ତି ତ ବ୍ରହ୍ମଜନିର ଦ୍ୱାର ଖୋଲିବା, ବ୍ରାହ୍ମିକ ଆନନ୍ଦ ଭୋଗିବା। ଆହୁରି ବୁଦ୍ଧିମାନ ହୋଇଥିଲେ ମୁକ୍ତିର ଦ୍ୱାର ଖୋଲିନେବା। ଦ୍ୱାରର ଚାବି ଆମରି ହାତରେ, ଆମେ ତା'ର ପ୍ରୟୋଗ କରିବାକୁ ନ ଚାହିଁବା ତ ଦାୟୀ କିଏ? ଅନ୍ୟ କେହି ଖୋଲାଖୋଲି କରୁନାହିଁ। ଏହି ପୁରା କାମ ଏଇଥିପାଇଁ କରୁଛେ କି ଗୋଟିଏ ଆଡ଼େ ଆମକୁ ସତ୍ୟର ଅନୁଭୂତି ହେଉ। ଅନୁଭୂତି ଶରୀରରେ ହେବ ତେବେ ଅନୁଭୂତି, ଅନ୍ୟଥା ଚିନ୍ତନ। ଗୋଟିଏ ଆଡ଼େ ତ ଏହି ସମ୍ବେଦନା ସ୍ତରରେ ଅନୁଭୂତି ହେଉ, ଆଉ ଅନ୍ୟଆଡ଼େ ସେହି ଅନୁଭୂତିକୁ ଜାଣିକରି ଆମେ ତଟସ୍ଥ ରହିଯାଉଁ, ଦ୍ରଷ୍ଟା ଭାବରେ ରହିଯାଉଁ, ସାକ୍ଷୀ ଭାବରେ ରହିଯାଉଁ। ଘଟଣା ଘଟୁଛି ଆଉ ତାକୁ କେବଳ ଜାଣିବା ହେଉଛି, ଆଉ କିଛି କରିବାର ନାହିଁ। ଘଟଣା ଘଟିଲା ଆମେ ଜାଣିଲେ, ଘଟଣା ଘଟିଲା ଆମେ ଜାଣିଲେ, ବାସ୍ ଜାଣିଲେ, କେବଳ ଜାଣିଲେ, ଆଉ କିଛି କଲେ ନାହିଁ। ନା ରାଗ ଜନ୍ମାଇଲେ, ନା ଦ୍ୱେଷ ଜନ୍ମାଇଲେ, ନା ତାକୁ ଭଲ ମାନିଲେ, ନା ତାକୁ ମନ୍ଦ ମାନିଲେ। ଆରେ ଯାହା ଅନିତ୍ୟ, ତାକୁ କ'ଣ ଭଲ ମାନିବା, କ'ଣ ମନ୍ଦ ମାନିବା? ଏହି ପ୍ରକାର ଆମେ ସତ୍ୟକୁ ଦେଖିବାର କାମ ଆରମ୍ଭ କଲେ, ଏଇ ନିଜ ଭିତରେ ସତ୍ୟକୁ ଦେଖିବାର କାମ ଯେଉଁ ବ୍ୟକ୍ତି ଆରମ୍ଭ କରିଦିଏ, ସତ୍ୟକୁ ଦେଖିବାର କାମ କରୁଛି ମାନେ କୌଣସି କଳ୍ପନାକୁ ପାଖକୁ ଆସିବାକୁ ଦେଉନାହିଁ। କୌଣସି ଶୁଣାଶୁଣି କଥା କେତେ ବି ଠିକ୍ ହେଉନା କାହିଁକି, କୌଣସି ପଢ଼ାପଢ଼ି କଥା କେତେ ବି ଠିକ୍ ହେଉନା କାହିଁକି, ଯେପର୍ଯ୍ୟନ୍ତ ମୋର ଅନୁଭୂତିରେ ନ ଆସିଛି ସେ ପର୍ଯ୍ୟନ୍ତ ତାହା ମୋର ସାଧନାର ଆଲମ୍ବନ ହୋଇପାରିବ ନାହିଁ। ତାକୁ ଆଧାର କରି ଯଦି ମୁଁ ସାଧନା କରିବାକୁ ଲାଗିଲି, ଧ୍ୟାନ କରିବାକୁ ଲାଗିଲି, ତେବେ କଳ୍ପନାର ହିଁ କରିବି ନା, କାରଣ ମୋତେ ତ ଅନୁଭୂତି ହୋଇନାହିଁ। କେହି କହିଦେଲା ଏମିତି ଅଟେ, ସେମିତି ଅଟେ, କେହି ନିତ୍ୟ ଅଛି, ଶାଶ୍ୱତ ଅଛି, ଧ୍ରୁବ ଅଛି, ସେ ଏମିତି, ବାକି ସବୁକିଛି ଅନିତ୍ୟ, ଏହା ନିତ୍ୟ, ଆମେ ସେହି ନିତ୍ୟକୁ ଅନୁଭବ ହିଁ କରିନାହାନ୍ତି। ତେବେ ଆମେ କ'ଣ କରିବା, ତା'ର ଧ୍ୟାନ କିପରି କରିବା, କଳ୍ପନାରୁ ହିଁ କରିବା ନା? କେହି କହିଦେଲା ଆମେ ମାନୁଛନ୍ତି, କଳ୍ପନା କରୁଛନ୍ତି, ଅନିତ୍ୟର ଆମକୁ ଅନୁଭବ ହେଉଛି, ତେବେ କଳ୍ପନାର କଥା ନାହିଁ, ଏହି ଅନିତ୍ୟର ଅନୁଭବ ହେଉଛି। ତାକୁ ଜାଣି 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 ଏହି ଅନିତ୍ୟ ସହିତ ଆମେ ଯେଉଁ ତାଦାତ୍ମ୍ୟ ସ୍ଥାପିତ କରିନେଇଛନ୍ତି, ମୁଁ ମୋର ଭାବ ସ୍ଥାପିତ କରିନେଇଛନ୍ତି, ସେଥିରୁ ମୁକ୍ତି ପାଇ ଚାଲିଯିବା। ଏହି ଅନିତ୍ୟ ପ୍ରତି ଯେଉଁ ତାଦାତ୍ମ୍ୟ ସ୍ଥାପିତ କରି ମୁଁ ମୋର ଭାବ ସ୍ଥାପିତ କରି ଏହାକୁ ଭଲ ମନେ କରି ରାଗ ଉତ୍ପନ୍ନ କରିବାରେ ଲାଗିଲେ, ମନ୍ଦ ମନେ କରି ଦ୍ୱେଷ ଉତ୍ପନ୍ନ କରିବାରେ ଲାଗିଲେ, ଏହି ସ୍ୱଭାବରୁ ମୁକ୍ତ ହୋଇ ଚାଲିଯିବା, ମୁକ୍ତ ହୋଇ ଚାଲିଯିବା। ଏବଂ ଏହି ପ୍ରକାର ଉପର ସ୍ତରରୁ ନେଇ ଚିତ୍ତର ଗଭୀରତା ପର୍ଯ୍ୟନ୍ତ ଆମେ ଆମର ମାନସକୁ ସୁଧାରି ନେଲେ, ଏହି ପ୍ରକାର ରାଗ ଓ ଦ୍ୱେଷର ନୂଆ ଗଣ୍ଠି ଆମେ ଆଉ ବାନ୍ଧୁନାହାନ୍ତି, ନୂଆ କର୍ମ ଆମେ ଆଉ ସୃଷ୍ଟି କରୁନାହାନ୍ତି, ଏବଂ ପୁରୁଣା ଯେତେ ଅଛି ତାକୁ ବାହାର କରି ଚାଲିଛନ୍ତି, ବାହାର କରି ଚାଲିଛନ୍ତି। ଏହି ସାଧନାରୁ ଏହା ହେବ କି ପୁରୁଣା ବାହାରି ଚାଲିଯିବ, ନୂଆ ନିର୍ମାଣ କରିବା ନାହିଁ, ପୁରୁଣା ବାହାରି ଚାଲିବ, ନୂଆ ନିର୍ମାଣ କରିବା ନାହିଁ। ଗୋଟିଏ ଅବସ୍ଥା ଆସିବ, ପୁରୁଣା ବାହାରିଗଲା, ନୂଆ ନିର୍ମାଣ କରୁନାହାନ୍ତି, ତେବେ ଶରୀର ଓ ଚିତ୍ତର ପରର ଯେଉଁ ଅବସ୍ଥା, ଯାହା ପ୍ରକୃତରେ ନିତ୍ୟ, ଶାଶ୍ୱତ, ଧ୍ରୁବ, ଏକରସ, କୂଟସ୍ଥ, ଯେଉଁ ଯେଉଁ ଲୋକ ଏହା ଅନୁଭବ କରିଛନ୍ତି ଆଉ ସେମାନେ ଏହା କହିଛନ୍ତି, ତେବେ ମିଥ୍ୟା କହିନାହାନ୍ତି। କିନ୍ତୁ ଆମେ କେବଳ ତାକୁ ମାନିକରି ରହିଯିବା ତ ଆମକୁ କ'ଣ ମିଳିଯିବ? ଗୋଟିଏ ଦାର୍ଶନିକ ମାନ୍ୟତା ମାନିନେଲେ ହେଲା କ'ଣ? ଆମେ ଯେଉଁଦିନ ତାକୁ ଜାଣିଯିବା ସେହିଦିନ ଆମର କଲ୍ୟାଣ ହୋଇଯିବ। କାହିଁକି ନା ଜାଣିବା ସେବେ ଯେବେକି ନିଜ ମନର ବିକାର ବାହାର କରିନେବା, ବିକାର ବାହାର କରିବା ବିନା ତା'ର ଅନୁଭବ ହୁଏ ନା ସେହି ସ୍ଥିତିର। ତେଣୁ ବିକାର ବାହାର କରିବା ଆମ ପାଇଁ ମୁଖ୍ୟ କାମ, ଆଉ ବିକାର ବାହାର କରିବା ପାଇଁ ନିଜ ଅନ୍ତର୍ମନର ସ୍ୱଭାବକୁ ପଲଟାଇବା, ଏହା ମୁଖ୍ୟ କାମ। ଯେଉଁ ସତ୍ୟ ଯେପରି, ଆମେ ଆମ ଆଡ଼ୁ କିଛି ନିର୍ମାଣ କରିବା ନାହିଁ, ଆମେ ଆମ ଆଡ଼ୁ କିଛି ଆରୋପଣ କରିବା ନାହିଁ, ଯଥାଭୂତ ଯେପରି ରହିଛି ସେପରି। ତେବେ ଭାଇ, ଯେପରି ରହିଛି ସେପରି, ତେଣୁ ପ୍ରଥମ ସତ୍ୟ ତ ଏହା ପ୍ରକଟ ହେଉଛି କି ଦୁଃଖ ଅଛି। ଆରେ, ଜୀବନ ଜଗତରେ ବାହାରର ଦୁନିଆରେ ବି ଲୋକ ଆଖି ଖୋଲି ଦେଖୁ, ଦୁଃଖ ହିଁ ଦୁଃଖ, ଦୁଃଖ ହିଁ ଦୁଃଖ, କାହାକୁ କେଉଁ କଥାର ଦୁଃଖ, କାହାକୁ କେଉଁ କଥାର ଦୁଃଖ। ଏବେ ଏହି କଥାର ଦୁଃଖ ତ ଆଗକୁ ଯାଇ କୌଣସି ଅନ୍ୟ କଥାର ଦୁଃଖ, ଆଗକୁ ଯାଇ ଆଉ କୌଣସି କଥାର ଦୁଃଖ। ସଂସାରର ସବୁ ପ୍ରାଣୀ କୌଣସି ନା କୌଣସି କଥାକୁ ନେଇ ଦୁଃଖୀ ଦୁଃଖୀ ଦୁଃଖୀ, ଏହାକୁ ବୁଦ୍ଧିରେ ଜାଣିଲେ। ଏବେ ଆମେ ଅନୁଭୂତିରୁ ଜାଣୁଛନ୍ତି ଦୁଃଖ ଅଛି, ଦୁଃଖ ଅଛି, ଏହା ସତ୍ୟ, ଏହା ଜୀବନ ଜଗତର ସତ୍ୟ ଅଟେ, ଏହାକୁ ମନା କରାଯାଇପାରିବ ନାହିଁ। କୌଣସି କାରଣ ଥିବ, ଦୁଃଖ ଅଛି ତ କୌଣସି କାରଣ ଥିବ। ଯଦି ବିନା କାରଣରୁ ଦୁଃଖ ଆସିଥାଏ, ଅକସ୍ମାତ ଆସିଥାଏ, କୌଣସି ପ୍ରଭୁଙ୍କର ଲୀଳା ଅଟେ ଏଣୁ ଆସିଥାଏ, ତେବେ ଭାଇ ପ୍ରଭୁଙ୍କ ଲୀଳା ହୋଇଥିବ, ସେହି ବଞ୍ଚେଇବେ ତ ବଞ୍ଚେଇବେ, ନହେଲେ କିପରି ବଞ୍ଚିବା। ଭିତରେ ଯାଇ ସତ୍ୟକୁ ଦେଖିବାକୁ ଲାଗିବେ କି କିଛି ଅକସ୍ମାତ ହୁଏ ନାହିଁ, ଯାହା ହୁଏ ତା ପଛରେ କୌଣସି କାରଣ ଥାଏ, ଗୋଟିଏ କାରଣ ଥାଏ ଅଥବା ଅନେକ କାରଣ ଥାଏ। କାରଣରୁ ହିଁ ଦୁଃଖର ଉତ୍ପତ୍ତି ହୋଇଥାଏ। ଯେଉଁ କଥା କାରଣରୁ ଉତ୍ପନ୍ନ ହୁଏ, ସେହି କାରଣ ଦୂର କରିଦିଅ, ତା'ର ଉତ୍ପତ୍ତି ହେବ ନାହିଁ। ଇଏ ରୋଗ, ଆଉ ଇଏ ରୋଗର କାରଣ, କୌଣସି ଚିକିତ୍ସକର ପ୍ରଥମ କାମ ଏହା କି ରୋଗୀ କି ଏଇ ରୋଗ ହୋଇଛି ଏ କଥାକୁ ଜାଣୁ। ଯିଏ ଏକଥା ଜାଣିଲା ନାହିଁ କି ଇଏ ରୋଗ କ'ଣ, ସେ ଚିକିତ୍ସା କ'ଣ କରିବ। ତେଣୁ ପ୍ରଥମ ସତ୍ୟ ଏହା ଜାଣୁ କି ଇଏ ରୋଗ ହୋଇଛି। ଦ୍ୱିତୀୟ ସତ୍ୟ କି ଗଭୀରତାରୁ ଏହାର କାରଣ କ'ଣ। ଉପର ଉପର କାରଣ ତ ହଜାରେ ନଜରକୁ ଆସିବ, ଗଭୀରତାରୁ ତା'ର କାରଣ କ'ଣ, ଏହି ଦୁଇ କଥା ଜାଣିନେଲେ ଏବେ ଚିକିତ୍ସା କରିବା ସହଜ ହୋଇଗଲା। ସେ ଯେଉଁ ଗଭୀରତାର କାରଣ, ତାକୁ ନିବାରଣ କର, ତାକୁ ଦୂର କର। ସେ ଦୂର ହେଲା କି ରୋଗ ଆପଣ ଚାହିଁ ଦୂର ହୋଇଯିବ, ରୋଗକୁ ଦୂର କରିବା ପାଇଁ ଆଉ କିଛି କରିବାକୁ ପଡ଼ିବ ନାହିଁ। ଏହିପରି ଜୀବନ ଜଗତର ଏହା ସତ୍ୟ କି ଦୁଃଖ ଅଛି, ଏହି ଦୁଃଖ ଅଛିର ସତ୍ୟକୁ ଯଦି ଆମେ ସାକ୍ଷୀ ଭାବରେ ଦେଖି ଦେଖି ଗଭୀରତା ପର୍ଯ୍ୟନ୍ତ ଚାଲିଯିବା, ଆପଣ 3.5 ହାତର ଶରୀର ଭିତରେ, ତେବେ ଦୁଃଖର ପ୍ରକୃତ କାରଣ ଧରା ପଡ଼ିଯିବ। ଏବେ ତ ଉପର ଉପର କାରଣ, ଏପରି ହୋଇଗଲା, ଏପରି ହୋଇଗଲା, ଏଇ ଅବାଞ୍ଛିତ କଥା ହୋଇଗଲା ଏଣୁ ଦୁଃଖୀ ହୋଇଗଲି, ସେ ବାଞ୍ଛିତ କଥା ହେଲା ନାହିଁ ଏଣୁ ଦୁଃଖୀ ହୋଇଗଲି, ଏଇ କାରଣ ଭିତରେ ଭ୍ରାନ୍ତ ରହିବା, ତାକୁ ସୁଧାରିବାରେ ଲାଗି ରହିବା, ତେବେ ପ୍ରକୃତ କାରଣ ଧରା ପଡ଼ିବ ନାହିଁ। ସେହି କାରଣମାନଙ୍କୁ ବି ଦୂର କରିବାର ସାଂସାରିକ କାମ କରିବା ଆପଣା ସ୍ଥାନରେ, କିନ୍ତୁ ମୂଳରୁ ଦୁଃଖର କାରଣକୁ ବାହାର କରିବାର ଅଛି। ତେଣୁ ଦୁଃଖକୁ ସ୍ୱୟଂ ସାକ୍ଷୀ ଭାବରେ ଦେଖି ଚାଲିବା, ଦେଖି ଚାଲିବା, ଦେଖି ଚାଲିବା, ତା ପ୍ରତି ଯେଉଁ ଭକ୍ତା ଭାବ ରହିଛି ତାକୁ ତୁଟାଇ ଚାଲିବା, ତୁଟାଇ ଚାଲିବା, କେବଳ ଦ୍ରଷ୍ଟା ଭାବରେ। ଦୁଃଖ ଅଛି ତ ଦୁଃଖ ଅଛି, ବାସ୍ ଏତିକି ହିଁ ଜାଣୁଛନ୍ତି। ଏହି ପ୍ରକାର ଜାଣିବାକୁ ଲାଗିଲେ ତେବେ ଯେଉଁ ଦୁଃଖର ସତ୍ୟ ଥିଲା, ସତ୍ୟ ଥିଲା, ତାହା କେବଳ ସତ୍ୟ ଥିଲା, ଏହି ଦୁଃଖ ଅଛି ଏହା ସତ୍ୟ ଥିଲା, ଆଉ ଯେମିତି ଆମେ ତାକୁ ଭକ୍ତା ଭାବ ତୁଟାଇ ସାକ୍ଷୀ ଭାବରେ ଦେଖିବାକୁ ଲାଗିଲେ, ତ ସେହି ସତ୍ୟ ଆର୍ଯ୍ୟ ସତ୍ୟ ହେବାକୁ ଲାଗିଲା, ଆର୍ଯ୍ୟ ସତ୍ୟ ହୋଇଗଲା। ସତ୍ୟ ତ ସତ୍ୟ ଥିଲା, ଦୁଃଖ ଯିଏ ଭୋଗୁଛି, ଦୁଃଖରେ କାନ୍ଦୁଛି, ହାଏରେ ମଲିରେ ମୋତେ ଏମିତି ହୋଇଗଲାରେ ସେମିତି ହୋଇଗଲାରେ, ତା ପାଇଁ ବି ଏହା ସତ୍ୟ। ଆଉ ଜଣେ ଲୋକ କାନ୍ଦୁନାହିଁ, ତାକୁ ଭୋଗୁନାହିଁ, ଦ୍ରଷ୍ଟା ଭାବରେ ଦେଖୁଛି ଦୁଃଖ ଅଛି। ହଉ ଦେଖିବା ଏହା କେତେ ସମୟ ରହୁଛି, ହଉ ଦେଖିବା ଏହାର ମୂଳ କାରଣ କ'ଣ। ସେହି ବ୍ୟକ୍ତି ବି ଦୁଃଖର ଅନୁଭବ ତ କରୁଛି, କିନ୍ତୁ ସେ ଭୋକ୍ତା ଭାବରେ ନୁହେଁ, ଦ୍ରଷ୍ଟା ଭାବରେ ତାକୁ ଦେଖୁଛି। ତେଣୁ ସେହି ଦୁଃଖର ସତ୍ୟ ଏହି ବ୍ୟକ୍ତି ପାଇଁ ଆର୍ଯ୍ୟ ସତ୍ୟ ହୋଇଗଲା। ତେଣୁ ଏହା ପ୍ରଥମ ଆର୍ଯ୍ୟ ସତ୍ୟ ହେଲା, ଦୁଃଖ ରହିଛି, ତାକୁ ସାକ୍ଷୀ ଭାବରେ ଦେଖିବା ଆରମ୍ଭ କଲେ, ଭୋକ୍ତା ଭାବ ଦୂର କଲେ, ଆଉ ଯେମିତି ସାକ୍ଷୀ ଭାବରେ ଦେଖିବା ଆରମ୍ଭ କଲେ ଖୁବ୍ ଶୀଘ୍ର ଗଭୀରତାକୁ ଚାଲିଯିବା ଏବଂ ତା'ର ପ୍ରକୃତ କାରଣ ବୁଝି ହୋଇଯିବ, ଏହା କାରଣ ଅଟେ। ଉପରେ ଉପରେ ଯେଉଁ କାରଣ ଜାଣିଲେ ତାକୁ ଦୂର କରିବା ପାଇଁ କେବଳ ବୁଦ୍ଧିର ଉପଯୋଗ କରିବା ଏବଂ ସେହି କାରଣର ମୂଳ ଦୂର ହେବ ନାହିଁ। ଅନୁଭୂତିରୁ ଯେଉଁ କାରଣକୁ ଜାଣିଲେ ତେବେ ମୂଳ ପର୍ଯ୍ୟନ୍ତ ଜାଣିନେଲେ, ଏବେ ସେହି କାରଣକୁ ଦୂର କରିବା ତ ମୂଳରୁ ଦୂର କରିବା କଲ୍ୟାଣର କଥା ହୋଇଯିବ। ତେବେ ଏହି କାରଣ ଯାହାକି ଏକ ସତ୍ୟ ଥିଲା, ଜୀବନ ଜଗତର ଏକ ସତ୍ୟ ଥିଲା, ଏପରି ହେଲେ ଦୁଃଖ ହୋଇଯାଏ। ଏବେ ସାକ୍ଷୀ ଭାବରେ ଦୁଃଖକୁ ଦେଖୁ ଦେଖୁ ଆମେ ସେହି କାରଣକୁ ବି ସାକ୍ଷୀ ଭାବରେ ଦେଖିଲେ ଭକ୍ତା ଭାବ ନାହିଁ, ତେବେ ଦେଖିଲେ ସାକ୍ଷୀ ଭାବରେ, ତେଣୁ ତାହା ବି ଆର୍ଯ୍ୟ ହୋଇଗଲା। ଏବଂ ଏହି ପ୍ରକାର ହେଉ 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 ତାକୁ ଦେଖୁ ଦେଖୁ ତାକୁ ବାହାର କରିବାର ରାସ୍ତା ମିଳିଗଲା। ତେଣୁ ଏହି ରାସ୍ତା ବି ଆର୍ଯ୍ୟ ସତ୍ୟ ହୋଇଗଲା ଏବଂ ବାହାର କରି 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 ସାରା ଦୁଃଖକୁ ବାହାର କରିଦେଲେ। ଯେଉଁଠି ଦୁଃଖର ଚିହ୍ନବର୍ଣ୍ଣ ନାହିଁ ସେହି ନିତ୍ୟ ଶାଶ୍ୱତ ଧ୍ରୁବ ଏକରସ ନିର୍ବାଣର ସାକ୍ଷାତକାର କରିନେଲେ, ଯେଉଁଠି ଦୁଃଖ ହିଁ ନାହିଁ। ତେଣୁ ତାହା ଆର୍ଯ୍ୟ ସତ୍ୟ ହୋଇଗଲା। ଅନ୍ୟଥା କେବଳ ଆମେ ଫିଲୋସଫିର ସହିତ ପଡ଼ି ରହିଥାନ୍ତେ କି ଏହିସବୁ ତ ଅନିତ୍ୟ ଆଉ ତାହା ନିତ୍ୟ, ଇଏ ନିତ୍ୟ ଅନିତ୍ୟର ଫରକକୁ ବୁଝୁଥାଅ, ନିତ୍ୟ ଅନିତ୍ୟର ଫରକ ଚିନ୍ତନ କରୁଥାଅ, କ'ଣ ମିଳିବ ଭାଇ, କ'ଣ ମିଳିଲା ସେଥିରୁ? ଆମକୁ ନିତ୍ୟର ଦର୍ଶନ ତ ହେଲା ନାହିଁ ନା, କାରଣ ଆମେ ଅନିତ୍ୟର ହିଁ ଦର୍ଶନ କରିନାହାନ୍ତି ଏପର୍ଯ୍ୟନ୍ତ। ଆମେ କେବଳ ଅନିତ୍ୟକୁ ଭୋଗିଛୁ, ତେବେ କେଉଁଠୁ ଆମକୁ ନିତ୍ୟ ମିଳିବ? ଏବଂ ଅନିତ୍ୟକୁ ଭୋଗିଲେ ତ ଆମେ ନିତ୍ୟକୁ ନିଜଠାରୁ ଆହୁରି ଦୂରେଇ ନେଲେ, କାରଣ ଯେବେ ଅନିତ୍ୟକୁ ଭୋଗନ୍ତି ତେବେ ରାଗ ଉତ୍ପନ୍ନ କରନ୍ତି, ଦ୍ୱେଷ ଉତ୍ପନ୍ନ କରନ୍ତି, ଗଣ୍ଠି ବାନ୍ଧନ୍ତି। ନିତ୍ୟ ତ ବହୁତ ଦୂରକୁ ଦୂରକୁ ଚାଲିଗଲା, ବହୁତ ଦୂରକୁ ଦୂରକୁ ଚାଲିଗଲା, ଆଉ ସେଇଆକୁ ସାକ୍ଷୀ ଭାବରେ ଦେଖିବା ଆରମ୍ଭ କଲେ, ତାକୁ ଆର୍ଯ୍ୟ କରିବାକୁ ଆରମ୍ଭ କଲେ, ତ ଆମର ସ୍ୱଭାବ ପାଲଟିବାକୁ ଲାଗିଲା, ସ୍ୱଭାବ ପାଲଟିବାକୁ ଲାଗିଲା। ତେବେ ତାକୁ ବି ସାକ୍ଷାତକାର କରିନେବା, ତେବେ ଚାରିକୁ ଚାରି ସତ୍ୟ ଆର୍ଯ୍ୟ ସତ୍ୟ ହୋଇଯିବେ, ଅନୁଭୂତିରେ ଉତରିଯିବେ। ଏଣୁ ସାରା କାମ କରୁଛନ୍ତି, ପ୍ରଥମ କଥା ଦୁଃଖ ସତ୍ୟ, ଏହାକୁ ଅନୁଭୂତିରେ ଉତାରନ୍ତୁ, ଭୋକ୍ତା ଭାବରେ ନୁହେଁ ସାକ୍ଷୀ ଭାବରେ ଉତାରନ୍ତୁ। ଏଇଥିପାଇଁ ବସାଇ ଦେଉଛୁ, ଏଇ ଯେଉଁ ଘଣ୍ଟାଏ ଧରି ବସାଇଲୁ, ହାତ ଖୋଲ ନାହିଁ, ପାଦ ଖୋଲ ନାହିଁ, ଆଖି ଖୋଲ ନାହିଁ, ବସିଥାଅ, ଆଉ ଆପଣ ସମ୍ବେଦନାକୁ ଦେଖୁଥାଅ। 15 ମିନିଟ୍ ତ ସହଜରେ ବିତିଯାଉଛି, କୌଣସି ପ୍ରକାର କରିକାରିକି ଅଧଘଣ୍ଟା ବି ବିତିଯାଉଛି, ଆଉ ତାପରେ ହାଏ ରେ ଗୋଡ଼ ଏତେ ବିନ୍ଧିଲାଣି, ହାଏ ରେ ମଲିରେ କି ଅସୁବିଧାରେ ପକାଇଦେଲେ ରେ, ଗୋଡ଼ ବି ଖୋଲିପାରିବୁ ନାହିଁ। ପୁଣି କହୁଛନ୍ତି ମନକୁ ନିଜ ମୁଣ୍ଡ ଉପରକୁ ନେଇଯାଅ, ସାରା ଶରୀରରେ କୁଆଡ଼କୁ ନେଇଯିବି, ମନ ତ ଏଇଠିକି ଯାଉଛି ଆଉ କୁଆଡ଼କୁ ଯାଉ ହିଁ ନାହିଁ। ଏଇ ଗୋଡ଼ ଏତେ ବିନ୍ଧୁଛି ରେ, ଫାଟି ଯାଉଛି ରେ, ଭାଙ୍ଗିଯିବ, ଏ ଗୋଡ଼ ତ ଭାଙ୍ଗି ହିଁ ଯିବ, ଭାଙ୍ଗି ହିଁ ଯିବ। ଆଉ ଏ ପ୍ରକାର କରୁ କରୁ ମନରେ ଏପରି ଭାବ ଆସୁଛି ଆଗୁଛି କି କେଉଁ ଅସୁବିଧାରେ ପଡ଼ିଗଲି, ଆଖି ବି ଖୋଲ ନାହିଁ। ଆରେ ଆଖି ଖୋଲିକରି ଦେଖି ତ ନିଆଁକି ଘଣ୍ଟାଏ ହୋଇଯାଇଥିବ ଭାଇ, ଏମାନେ ଆମକୁ ଛାଡ଼ିବାକୁ ଭୁଲି ଯାଇଥିବେ, ଆମକୁ ମୁକ୍ତ କରୁନାହାନ୍ତି, ନିଶ୍ଚୟ ଘଣ୍ଟାଏ ହୋଇଗଲାଣି, କି ଅସୁବିଧା, ଆଖି ବି ଖୋଲି ଦେଖିପାରିବୁ ନାହିଁ। ସେତେବେଳେ ତ ଗୋଟିଏ ଗୋଟିଏ ମିନିଟ୍, ଗୋଟିଏ ଗୋଟିଏ ମିନିଟ୍ ଗୋଟିଏ ଗୋଟିଏ ଘଣ୍ଟା ପରି ବିତିଥାଏ। ଆରେ ବାବା, ଆଜି ତ ଘଣ୍ଟାଏ ଉପରେ ହୋଇଗଲାଣି, ଆଜି ତ ଘଣ୍ଟାଏ ଉପରେ ହୋଇଗଲାଣି। ଆଉ ଏତିକିରେ ସ୍ୱର ଶୁଣାଯାଏ, ଅନିଚ୍ଛାବତ ସଂଖାରା, ବଡ଼ ବଢ଼ିଆ ଲାଗେ ଏହି ସ୍ୱର, ସେଥିରେ କୌଣସି ଗୀତର ମଧୁରତା ଅଛି ଏଥିପାଇଁ ନୁହେଁ, ଏଇଥିପାଇଁ ବଢ଼ିଆ ଲାଗେ କି ଏବେ ବନ୍ଧନରୁ ଖୋଲିଯିବୁ, ଏବେ ଗୋଡ଼ ଖୋଲିପାରିବୁ। ଏବେ 5 ମିନିଟ୍ ବାକି ଅଛି, ତଥାପି ଖୁସି ଆରମ୍ଭ ହୋଇଗଲା, ଦୁଃଖ ପୁଖ ପଳାଇଲା, ଏବେ ମୁକ୍ତ ହୋଇଯିବୁ, ଏବେ ଗୋଡ଼ ଖୋଲି ନେବୁ, ଏବେ ଗୋଡ଼ ଖୋଲି ନେବୁ। ତେବେ ଦେଖିଲେ ନା ବନ୍ଧନର କେତେ ବଡ଼ ଦୁଃଖ, ଆଉ ବନ୍ଧନରୁ ମୁକ୍ତ ହେବା କେତେ ବଡ଼ ସୁଖ, ଦେଖିଲେ ନା? ଅନୁଭୂତିରୁ ଦେଖିଲେ ନା? ଆମେ ଭୁଲିଗଲେ, ସମସ୍ତଙ୍କୁ ସମସ୍ତେ ଭୁଲିଗଲେ, ଆମର ସ୍ମରଣ ଶକ୍ତି ଖୁବ୍ ଦୁର୍ବଳ, ଆଉ ମନେ ପକାଇ କ'ଣ ବା କରିଥାନ୍ତେ, ତାକୁ ଭୁଲିଯିବା ହିଁ ଠିକ୍ ଥିଲା। ସତ୍ୟ ଏହି କି ଆମେ ସମସ୍ତଙ୍କୁ ସମସ୍ତେ, କେହି ବାକି ନୁହଁ, ସମସ୍ତଙ୍କୁ ସମସ୍ତେ ଏହି ପ୍ରକାର ଏପରି ଅବସ୍ଥାରେ, ଯେଉଁଠି ମନ ଖୋଲି ଯୁଆଡ଼େ ଚାହିଁବା ଗୋଡ଼ ଖୋଲିବାକୁ ଏପରି ଖୋଲିପାରନ୍ତି ନାହିଁ, ହାତ ଖୋଲିପାରନ୍ତି ନାହିଁ, ଆଖି ଖୋଲିପାରନ୍ତି ନାହିଁ, ଏପରି ଅବସ୍ଥାରେ କେବଳ ଘଣ୍ଟାଏ ନୁହେଁ, 2 ଘଣ୍ଟା ନୁହେଁ, 10 ଘଣ୍ଟା ନୁହେଁ, 20 ଘଣ୍ଟା ନୁହେଁ, ଗୋଟେ ଦିନ ନୁହେଁ, 20 ଦିନ ନୁହେଁ, 1 ମାସ ନୁହେଁ, 2 ମାସ ନୁହେଁ, 9, 9, 10, 10 ମାସ ପର୍ଯ୍ୟନ୍ତ ଏହିପରି ଅବସ୍ଥାରେ ପଡ଼ି ରହିଥିଲେ, ଯେଉଁଠି ମନ ଚାହିଁବା ଭଳି ହାତ ଖୋଲି ନେବା, ପାଦ ଖୋଲି ନେବା, ଆଖି ଖୋଲି ନେବା, କିଛି କରିପାରନ୍ତି ନାହିଁ। ଚିନ୍ତା କରି ଦେଖନ୍ତୁ ଏହି ଗୋଟିଏ ଘଣ୍ଟାରେ ଆମର ଅବସ୍ଥା କ'ଣ ହୋଇଗଲା, ଆଉ 9, 9, 10, 10 ମାସ ପଡ଼ି ରହିଲେ, ଆରେ ସେ ତ ମାଆର ସ୍ନେହ ଥିଲା ଯିଏକି ଆମକୁ ଗର୍ଭରେ ବଞ୍ଚାଇ ରଖିଲା, କି ଅବସ୍ଥା ହୋଇଥିବ ଆମର। ଆଉ ଏତେ ପୀଡ଼ା ସ୍ଥିତିରୁ ଯେବେ ମଣିଷ ବାହାରକୁ ଆସେ, ତାର ଖୁସିର କ'ଣ ଠିକଣା? ଆରେ ଘଣ୍ଟାକର ବନ୍ଧନରୁ, ପୀଡ଼ାରୁ ବାହାରକୁ ବାହାରୁଛି ତ ଖୁସିରେ ନାଚୁଛି କି ବନ୍ଧନରୁ ମୁକ୍ତ ହୋଇଗଲି, 9, 10 ମାସର ବନ୍ଧନରୁ ମୁକ୍ତ ହୁଏ, କେତେ ଖୁସି ହେବ? କେହି ଖୁସି ହୁଏ ନା। ବାହାରକୁ ଆସେ ତ କାନ୍ଦି କାନ୍ଦି ଆସେ, କୁଆଁ କୁଆଁ କରି କରି ଆସେ, କାନ୍ଦି କାନ୍ଦି ବାହାରକୁ ବାହାରେ। ନ କାନ୍ଦିଲେ ମାଆକୁ ଚିନ୍ତା ହୋଇଯିବ, ଧାଇକୁ ଚିନ୍ତା ହୋଇଯିବ, ଡାକ୍ତରଙ୍କୁ ଚିନ୍ତା ହୋଇଯିବ, ଛୁଆ ବଞ୍ଚିଛି ନା? କାନ୍ଦିବା ହିଁ ଦରକାର, ଜନ୍ମ ହିଁ କାନ୍ଦିବାରୁ ହେଉ। ତେଣୁ କହିଲେ ଜାତି ପି ଦୁଃଖ, ଆରେ ଜନ୍ମ ହିଁ କାନ୍ଦିବାରୁ ହୁଏ ଭାଇ। ଆମର ଜଣେ ବିଦେଶୀ ସାଧକ ଆସେ, ଡାକ୍ତର ସାଧକ, କହେ ଗୋଏଙ୍କାଜୀ ଆପଣ ଜାଣିନାହାନ୍ତି ଛୁଆ ଜନ୍ମ ହେଲା କ୍ଷଣି କାହିଁକି କାନ୍ଦେ? ମୁଁ ଜାଣିନାହିଁ ଭାଇ, ତୁମେ ବତାଅ, ତୁମେ ତ ଡାକ୍ତର। ତେବେ କହେ ଯେବେ ମାଆର ପେଟରେ ଥାଏ ତାର ସବୁ ଆବଶ୍ୟକତା ପୁରା ହୋଇଯାଏ। ମା' ସହିତ ତାର ଶରୀର ସଂଯୁକ୍ତ ଥାଏ, ତାର ସମସ୍ତ ଶାରୀରିକ ଆବଶ୍ୟକତା ପୁରା ହୋଇଥାଏ। ବାହାରକୁ ଆସିଲା ତେବେ ପାଇପ୍ ଲାଇନ୍ କନେକ୍ସନ୍ କଟିଗଲା, ଏବେ ତାକୁ ନିଜର ଆବଶ୍ୟକତା ନିଜକୁ ପୁରା କରିବାକୁ ପଡ଼େ। ତେଣୁ ସବୁଠାରୁ ପ୍ରଥମ ଆବଶ୍ୟକତା ତାର ଫୁସ୍ଫୁସ୍ ଖାଲି, ତାକୁ ବାୟୁ ଦରକାର ବଞ୍ଚି ରହିବା ପାଇଁ। ତେଣୁ କାନ୍ଦେ କାନ୍ଦେ ତେବେ ଯାଇ ବାୟୁ ଭିତରକୁ ଯାଏ। ଆଚ୍ଛା, ତୋ କଥା ବୁଝିହେଲା ଭାଇ, କାହିଁକି କାନ୍ଦେ? ଏ ବାୟୁ ଦରକାରରେ, ବାୟୁ ଦରକାରରେ, ପୁଣି ଟିକେ ସମୟ ପରେ କ୍ଷୀର ଦରକାରରେ, ପୁଣି ପାଣି ଦରକାରରେ, ଜନ୍ମ ହେଲା ଦରକାର ଦରକାର କରିବାକୁ ଲାଗିଲା। ପୁରା ଜୀବନ ସାରା ଏହିପରି କାନ୍ଦି ଚାଲିବ, ଇଏ ଦରକାରରେ, ସିଏ ଦରକାରରେ, ଇଏ ଦରକାରରେ, ସିଏ ଦରକାରରେ, କାରଣ ସେ ତାର ବୁଦ୍ଧିରେ ବୁଝିବାକୁ ଲାଗିଲା, ଆଉ ଅନୁଭୂତିରେ ବୁଝିବା କଥା ଅଲଗା। ଦରକାର 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 କରି କରି ଜନ୍ମ ହେଲା ଜାତିପି ଦୁଃଖ। ଆଉ କେହି ବି ବ୍ୟକ୍ତି ହେଉ, କେବେ ନା କେବେ କୌଣସି ନା କୌଣସି ରୋଗର ଶିକାର ହୋଇ ହିଁ ଯାଏ। କାହାକୁ ଏ ରୋଗ, କାହାକୁ ସେ ରୋଗ, ଏବଂ ଯାହାକୁ ଯେଉଁ ରୋଗ ହେଲା କାନ୍ଦି ଚାଲିଛି, ଆରେ ଏହି ରୋଗ ସବୁଠାରୁ ଖରାପ, ଏ ରୋଗକୁ ସହିପାରୁନାହିଁ, ଆଉ ବରଂ ଯେଉଁ ରୋଗ ହେଉ, ଅନ୍ୟ ରୋଗ ନାହିଁ ନା, ଏହି ରୋଗ ହୋଇଛି, ତେଣୁ ହାଏରେ ଏହି ରୋଗ ସବୁଠାରୁ ଖରାପ। ଯାହାକୁ ପଚାର, ଯାହାକୁ ଯେଉଁ ରୋଗ ହୋଇଥାଏ, କହେ ଏହି ସବୁଠାରୁ ଖରାପ। ଆରେ ରୋଗ କିପରି ଭଲ ଅଟେ, ରୋଗ ତ ଦୁଃଖଦାୟୀ। ବ୍ୟାଧି ପି ଦୁଃଖ, ବ୍ୟାଧି ପି ଦୁଃଖ। ଆଉ ଏହି ପ୍ରକାର କରୁ କରୁ ବୟସ ବଢ଼େ, ଜର୍ଜରିତ ହୁଏ, ଏହି ଶରୀର ଜର୍ଜରିତ ହୁଏ, ବୁଢ଼ା ହୋଇଯାଏ, ବୁଢ଼ୀ ହୋଇଯାଏ। ବୃଦ୍ଧାବସ୍ଥା ବଡ଼ ଦୁଃଖଦାୟୀ, ଶହେ ବର୍ଷର ବୁଢ଼ା, ଶହେ ବର୍ଷର ବୁଢ଼ୀ, ଭିନ୍ନ ଭିନ୍ନ ରୋଗ ହେଉଛି, ଶରୀର ବହୁତ ଦୁର୍ବଳ ହୋଇଯାଇଛି, ଇନ୍ଦ୍ରିୟ ଗୁଡ଼ିକ କାମ କରୁନାହିଁ, ବହୁତ ବ୍ୟାକୁଳ ହେଉଛି। ଜରା ପି ଦୁଃଖ, ଜରା ପି ଦୁଃଖ। ଏବଂ ଏହି ଦୁଃଖବଶତଃ ପରମାତ୍ମାଙ୍କୁ ପ୍ରାର୍ଥନା କରେ, ଆଲ୍ଲାଙ୍କୁ ପରମାତ୍ମାଙ୍କୁ ପ୍ରାର୍ଥନା କରେ, ଈଶ୍ୱରଙ୍କୁ ପ୍ରାର୍ଥନା କରେ, ଆରେ ତୋ ପାଖରେ କ'ଣ ମରଣର ବି ଅଭାବ ଅଛି, ମରଣ କାହିଁକି ଦେଉନାହୁଁ, ମରଣ ଦିଅନ୍ତୁ ତ ଏହି ଦୁଃଖରୁ ଆମେ ମୁକ୍ତ ହୋଇଯାଆନ୍ତୁ। ସକାଳେ କେହି ଡାକ୍ତର ଆସେ ଓ ନାଡ଼ି ଦେଖି କହେ, ବୁଢ଼ା ବାବା, ଏବେ ତୁମର ଯାତ୍ରାର ଭେରି ବାଜିବା ଉପରେ, ବୁଢ଼ୀମା, ଏବେ ଖୁବ୍ ଶୀଘ୍ର ତୁମର ଏଠାରେ ଯାତ୍ରା ହେବ। ତେବେ ବୁଢ଼ା ବାବା ବୁଢ଼ୀମା କହନ୍ତି, ନା ନା ଡାକ୍ତରବାବୁ ବଞ୍ଚାନ୍ତୁ, ଆମର ଭୁଲ ହୋଇଗଲା, ଆମେ ଭୁଲ ପ୍ରାର୍ଥନା କରିନେଲୁ, ଆରେ ଏବେ ତ ଆପଣ ପିଲାଙ୍କ ସଙ୍ଗେ ଦେଖା କରିବାର ଅଛି, ପିଲାଙ୍କ ଝିଅ ସହିତ ଦେଖା କରିବାର ଅଛି, ସେ କାମ ବାକି ରହିଗଲା, ତା ସଙ୍ଗେ ଦେଖା କରିବା ବାକି ରହିଗଲା, ଏବେ ନୁହେଁ, କିଏ ମରିବାକୁ ଚାହୁଁଛି? ଆରେ ମରିବା ବି ଖୁବ୍ ଦୁଃଖଦାୟୀ, ମରଣ ପି ଦୁଃଖଂ, ମରଣ ପି ଦୁଃଖଂ। ଏଇ ଦୁଃଖର ମୋଟାମୋଟି କଥା ପ୍ରତ୍ୟେକ ବୁଦ୍ଧି ସ୍ତରରେ ତ ବୁଝିପାରିବେ, ଜନ୍ମ ନେବା ଦୁଃଖ, ବେମାର ହେବା ଦୁଃଖ, ବୁଢ଼ା ହେବା ଦୁଃଖ, ମରିବା ଦୁଃଖ। ଆଉ ଏହାଠାରୁ ଗଭୀର କଥା, ପିଏ ହି ବିପଯୋଗ ଦୁଃଖ, ଅପିଏ ହି ସମ୍ପଯୋଗ ଦୁଃଖ। ଗୋଟିଏ କଥା ଆଉ ବୁଝି ହୋଇଯିବ କି ଯାହା ଯାହା ପ୍ରିୟ, ପ୍ରିୟ ବ୍ୟକ୍ତି, ପ୍ରିୟ ବସ୍ତୁ, ପ୍ରିୟ ପରିସ୍ଥିତି, ପ୍ରିୟ ଘଟଣା, ତାଠାରୁ ବିୟୋଗ ହୋଇଚାଲିଛି, ବିଚ୍ଛେଦ ହୋଇଚାଲିଛି। ଆଉ ଯାହା ଅପ୍ରିୟ, ଅପ୍ରିୟ ବସ୍ତୁ, ବ୍ୟକ୍ତି, ପରିସ୍ଥିତି, ଘଟଣା, ତାହା ସହ ସଂଯୋଗ ହୋଇଚାଲିଛି, ଅବାଞ୍ଛିତ କଥା ହୋଇଚାଲିଛି, ବାଞ୍ଛିତ କଥା ହେଉନାହିଁ, ଏହାର ବଡ଼ ଦୁଃଖ ହୋଇଥାଏ, ବଡ଼ ଦୁଃଖ ହୋଇଥାଏ। ତଥାପି ଏହି କଥା ବି ବୁଦ୍ଧି ଦ୍ୱାରା ବୁଝି ହୋଇଯିବ, ହଁ ଠିକ୍ କଥା, ଯେଉଁ ବ୍ୟକ୍ତି ସମ୍ୟକ ସମ୍ବୁଦ୍ଧ ହେବେ, ଆଉ କେହି ହେଲେ ହୋଇପାରିବେ, ଯିଏ ଭିତରୁ ସତ୍ୟକୁ ଦେଖି ଦେଖି ନିଜର ସମ୍ବୋଧି ଜାଗ୍ରତ କରିନେଲେ, ବୋଧି ଜାଗ୍ରତ କରିନେଲେ, ବୁଦ୍ଧ ହୋଇଗଲେ, ଶୁଦ୍ଧ ହୋଇଗଲେ, ବୁଦ୍ଧ ହୋଇଗଲେ, ବିକାରରୁ ମୁକ୍ତ ହୋଇଗଲେ, ବୁଦ୍ଧ ହୋଇଗଲେ, ସେ କେବଳ ଚିନ୍ତନ ମନନରୁ ଏହି କଥାକୁ ବୁଝିକରି ବୁଦ୍ଧ ହୋଇପାରିବେ ନାହିଁ, ତାଙ୍କୁ ସତ୍ୟ ଭିତରେ ଯିବାକୁ ହେବ। ଏଇଥିପାଇଁ ଘରଦ୍ୱାର ଛାଡ଼ିଲେ, ଘରଦ୍ୱାର ଏଥିପାଇଁ ଛାଡ଼ିନାହାନ୍ତି କି ପତ୍ନୀ ସଙ୍ଗେ ଝଗଡ଼ା ହେଲା, କିମ୍ବା ମା' ବାପାଙ୍କ ସଙ୍ଗେ ଝଗଡ଼ା ହୋଇଗଲା, କି ଆଉ କିଛି ରାଜକୀୟ କଥାକୁ ନେଇକରି ଝଗଡ଼ା ହୋଇଗଲା, ଘର ଛାଡ଼ିଦେଲେ, ଆଦୌ ନୁହେଁ। ଏଇଥିପାଇଁ ଛାଡ଼ିଲେ କି ସାରା ସଂସାର ଏତେ ଦୁଃଖୀ, ଆଉ ମୁଁ ବି ଦୁଃଖୀ, ଅନ୍ତତଃ ଏହି ଦୁଃଖର କୌଣସି କାରଣ ତ ଥିବ, ଯାହା ମୂଳଭୂତ କାରଣ, ଯାହା ଆଧାରଭୂତ କାରଣ, ତାକୁ ଖୋଜିବାର ଅଛି, ଯାହାଫଳରେ ତାକୁ ଦୂର କରିପାରିବି, ମୁଁ ନିଜର ଦୁଃଖ ବି ଦୂର କରିପାରିବି, ଅନ୍ୟମାନଙ୍କ ଦୁଃଖ ବି ଦୂର କରିପାରିବି। କାରଣ ବୁଝିବା ଦରକାର, ତ ଅନୁସନ୍ଧାନ କରିଚାଲିଲେ କରିଚାଲିଲେ ପୁଣି କହିଲେ କି ସବୁ କାରଣ ଭିତରେ ମିଳିବ, ତେବେ ଭିତରେ ଦେଖିବାକୁ ଲାଗିଲେ, ଏଇଆ କରିବାକୁ ଲାଗିଲେ ଯାହା ଏବେ ଆରମ୍ଭ କରିଛନ୍ତି, ଏହି ଶ୍ୱାସକୁ ଦେଖୁ ଦେଖୁ, ଶରୀରର ସମ୍ବେଦନାକୁ ଦେଖୁ ଦେଖୁ, ଭିତରେ ସତ୍ୟ ଉଜାଗର ହେବାକୁ ଲାଗିଲା, ତେବେ କଥା ବୁଝି ହୋଇଗଲା। ୟଂ ପିଚ୍ଛତି ନ ଲଭତି ତଂ ପି ଦୁଃଖଂ, ୟଂ ଇଚ୍ଛତି ନ ଲଭତି ତଂ ପି ଦୁଃଖଂ। ଯାହା କିଛି ଇଚ୍ଛା କରେ, କାମନା କରେ, ଆଉ ସେହି କାମନା ପୁରା ହୁଏ ନା, ବଡ଼ ଦୁଃଖ ହୋଇଥାଏ। ତେବେ ବାହାରର ଦୁନିଆଦାରୀରେ ବି ଏଇଆ ହୋଇଥାଏ। କୌଣସି କଥାର କାମନା କଲେ ଏବଂ ପୁରା ହେଲା ନାହିଁ, ବ୍ୟାକୁଳ ହୋଇଗଲେ, କାମନା କଲେ ପୁରା ହେଲା ନାହିଁ, ବ୍ୟାକୁଳ ହୋଇଗଲେ, ଏହା ପୁଣି ବୁଦ୍ଧିରେ ବୁଝିବାର କଥା ହେଲା। ଅର୍ଥାତ୍ ବୁଦ୍ଧି କହୁଛି କି ଏହି କାମନା ତ ପୁରା ହେଲା ନାହିଁ, ଏଣୁ ମୁଁ ଦୁଃଖୀ ହେଉଛି, ଅନୁଭବରେ ଏବେ ଦେଖିନାହିଁ। ସାଧନା କରିବେ ତ ଏହି କଥାକୁ ଅନୁଭବରେ ଦେଖିବା ଆରମ୍ଭ କରିଦେବେ, କାରଣ ଶରୀରରେ ସମ୍ବେଦନା ହେଉଛି, ଏହାକୁ ଆମ ଏଠାରେ ଅନୁଭବ କୁହାଯାଉଥିଲା। ସମ୍ବେଦନା ଦ୍ୱାରା ଦେଖିବା ପୀଡ଼ା ଉତ୍ପନ୍ନ ହୋଇଛି, ଏହି ପୀଡ଼ା ଚାଲିଯାଉ, ଏହା ମୋତେ ଭଲ ଲାଗୁନାହିଁ, ଚାଲିଯାଉ ଚାଲିଯାଉ, ଏବଂ ତାହା ଯାଉନାହିଁ। ମୁଁ ଚାହୁଁଛି ଏହି ପୀଡ଼ା ଚାଲିଯାଉ, ଆଉ ଯାଉନାହିଁ, ଦୁଃଖ ଅଟେ ନା। ଶରୀରର ପୀଡ଼ା ଯେତିକି ଥିଲା ତାକୁ ଆମେ କେତେ ଗୁଣ ବଢ଼େଇଦେଲେ, ହାଏରେ ଯାଉନାହିଁ, ଦେଖ ଏବେ ବି ଯାଉନାହିଁ, ଦେଖ ଦିନେ ଗଲା, ଦୁଇ ଦିନ ଗଲା, ପାଞ୍ଚ ଦିନ ହୋଇଗଲା, ଏ ପର୍ଯ୍ୟନ୍ତ ଗଲା ନାହିଁ, ଆମେ ତାକୁ କେତେ ବଢ଼େଇକି ନିଜକୁ ନିଜେ ବ୍ୟାକୁଳ କରିଦେଲେ। ଏବଂ ଏହି ପ୍ରକାର ଶୁଣିଥିଲେ କି ଧ୍ୟାନ କଲେ ଖୁବ୍ ଆନନ୍ଦ ଆସେ, ଖୁବ୍ ପୁଲକ ରୋମାଞ୍ଚ ହୁଏ, ଏପରି ଆନନ୍ଦ ଏପରି ଆନନ୍ଦ, ଆରେ ମୋତେ ତ ଏପର୍ଯ୍ୟନ୍ତ ଆନନ୍ଦ ଆସିଲା ନାହିଁ, ପାଞ୍ଚ ଦିନ ହୋଇଗଲା ଆସିଲା ନାହିଁ, ଛଅ ଦିନ ହୋଇଗଲା ଆସିଲା ନାହିଁ, ଏମିତି ହୋଇଗଲା ସେମିତି ହୋଇଗଲା, ଏବେ ଦରକାରରେ ଦରକାରରେ ଏପରି ଆନନ୍ଦ ଦରକାରରେ ପୁଣି ବ୍ୟାକୁଳ ହେଲା। ସେହିପରି ଅନୁଭୂତି ଦରକାର, ସେହିପରି ଅନୁଭୂତି ଆସୁନାହିଁ। ତେବେ ଅନୁଭୂତିର ସ୍ତରରେ ଏବେ ବୁଝୁଛି କି ଯାହା ଯାହା କାମନା କରୁଛି ସେହି କାମନା ପୁରା ହେଉନାହିଁ, ତ ଦେଖ ବ୍ୟାକୁଳ ହୋଇଯାଉଛି। ଏହାଦ୍ୱାରା ବି ବୁଦ୍ଧ ହେଲେ ନାହିଁ, ଆହୁରି ଗଭୀରକୁ ଗଲେ, ଆହୁରି ଗଭୀରକୁ ଗଲେ। ତେବେ ଗଭୀରକୁ ଯାଉ ଯାଉ ଆଉ ଗୋଟିଏ ସତ୍ୟ ପ୍ରକଟ ହୋଇଗଲା, ସମସ୍ତଙ୍କୁ ପ୍ରକଟ ହୋଇଯାଏ। ସଂକ୍ଷିତେନ ପଞ୍ଚୁପାଦାନ ଖନ୍ଦା ଦୁଃଖ। ଏବେ ସଂକ୍ଷେପରେ, ଯେପର୍ଯ୍ୟନ୍ତ ମନ ବିକ୍ଷିପ୍ତ ଥିଲା, ବିଭିନ୍ନ ଆଡ଼େ ବାଣ୍ଟି ହୋଇଥିଲା, ସେ ପର୍ଯ୍ୟନ୍ତ କଥା ବୁଝି ହେଉନଥିଲା, ସଂକ୍ଷିପ୍ତ ହୋଇଚାଲିଲା, ସଂକ୍ଷିପ୍ତ ହୋଇଚାଲିଲା, ସଂକ୍ଷିପ୍ତ ହୋଇଚାଲିଲା, ଖୁବ୍ ସଂକ୍ଷିପ୍ତ ହୋଇକରି ଗଭୀରକୁ ଚାଲିଗଲା, ବଡ଼ ଗଭୀର ଅପରେସନ୍ ହୋଇଗଲା। ତେବେ ସଂକ୍ଷିପ୍ତ ହୋଇକରି ଗଭୀରକୁ ଯାଇକରି ଦେଖୁଛି ତ କଥା ବୁଝା ପଡ଼ିଯାଉଛି, ପଞ୍ଚ ଉପାଦାନ ଖନ୍ଦା, ଆରେ ଏହା ଦୁଃଖ, ଦୁଃଖର ପ୍ରକୃତ ସ୍ୱରୂପ ଏଇଆ। ପଞ୍ଚ ଉପାଦାନ ଖନ୍ଦା କ'ଣ? ପଞ୍ଚ ଖନ୍ଦ, ତେବେ ଯେପରି କାଲି ବୁଝାଇଥିଲି ଗୋଟିଏ ସ୍କନ୍ଧ, ତ ଶରୀର ସ୍କନ୍ଧ ଏହି ପୃଥିବୀ, ଅଗ୍ନି, ଜଳ, ବାୟୁ ଆଉ ତାଙ୍କର ସ୍ୱଭାବ, ଏହି ପ୍ରକାର କଳାପ ଦ୍ୱାରା, ପରମାଣୁ ଦ୍ୱାରା ଗଠିତ ଏହି ଶରୀର, ଏହାକୁ ସେଦିନ ଭାଷାରେ ରୂପସ୍କନ୍ଧ କହୁଥିଲେ, ଶରୀର ସ୍କନ୍ଧ କହୁଥିଲେ, ଏବଂ ଅନ୍ୟଟି ଏହି ଚିତ୍ତସ୍କନ୍ଧ, ଯାହାର ଚାରି ଅଂଶ କାଲି ଯେପରି ବୁଝାଇଥିଲି, ବିଜ୍ଞାନ, ସଂଜ୍ଞା, ବେଦନା, ସଂସ୍କାର, ଇଏ ଚାରି ଆଉ ଇଏ ଏକ, ଏହି ପାଞ୍ଚ ସଂଯୁକ୍ତ ହୋଇ ଏହାଙ୍କ ପ୍ରତି ଯେଉଁ ଉପାଦାନ ଉତ୍ପନ୍ନ କରିନେଲେ, ପୁରାତନ ଭାଷା, ଆଜିକାଲି ତ ଏହି ଶବ୍ଦ ପ୍ରୟୋଗ ହେଉନାହିଁ, ଉପାଦାନ ମାନେ ଆସକ୍ତି ଉତ୍ପନ୍ନ କରିନେଲେ, ତା ପ୍ରତି ମୁଁ ମୋର ଭାବ ଉତ୍ପନ୍ନ କରିନେଲେ, ଆରେ ଏହା ହିଁ ଦୁଃଖ, ଭିତରକୁ ଯାଇ ଯାଇ କଥା ବୁଝି ହୋଇଗଲା। ଅନ୍ତତଃ ରାଗ ବି କାହିଁକି ଜାଗ୍ରତ ହେଉଛି କି ଏହି ସାରା ପ୍ରପଞ୍ଚ ପ୍ରତି ମୁଁ ଏପରି ଆସକ୍ତି ଉତ୍ପନ୍ନ କରିନେଲି, ଏବେ ଏହି ମୁଁ ବିରୁଦ୍ଧରେ କେହି ଗୋଟିଏ ଶବ୍ଦ କହିଲା, ତେବେ ଦ୍ୱେଷ ଆସିଲା, ଭଲ ଲାଗିଲା ନାହିଁ, ଦ୍ୱେଷ ଜାଗ୍ରତ କଲା, ଭଲ ଲାଗିଲା, ପ୍ରିୟ ଲାଗିଲା, ରାଗ ଜାଗ୍ରତ କଲା, ଏହାର ବିରୁଦ୍ଧରେ କେହି ଜଣେ କିଛି ଗୋଟେ କାମ କରିଦେଲା, ଭଲ ଲାଗିଲା ତ ରାଗ ଜାଗିଲା, ଖରାପ ଲାଗିଲା ତ ଦ୍ୱେଷ ଜାଗିଲା, ଏହି ମୁଁର ଯେଉଁ ଆଧାର ଆଉ ଏହି ଆସକ୍ତି କାହା ପ୍ରତି, ଏହି ରୂପ ଶରୀର ପ୍ରତି, ଏହି ଚିତ୍ତ ପ୍ରତି, ଏହି ପାଞ୍ଚର ସଂଗ୍ରହ ପ୍ରତି, ଏହି ସମୁଚ୍ଚୟ ପ୍ରତି, ଏହି ଏକକ ପ୍ରତି କେତେ ଗଭୀର ଆସକ୍ତି, କେତେ ଗଭୀର ତାଦାତ୍ମ୍ୟ, ଏହା ସହ ମୁଁ ମୋର ଭାବ ବୁଦ୍ଧି ସ୍ତରରେ ଖୁବ୍ ବୁଝୁଥାଏ, କହୁଥାଏ ଶରୀର ମୁଁ ନୁହେଁ, ମୋର ନୁହେଁ, ମୋର ଆତ୍ମା ନୁହେଁ, ଏହି ଚିତ୍ତ ବି ମୁଁ ନୁହେଁ, ମୋର ନୁହେଁ, ମୋର ଆତ୍ମା ନୁହେଁ, ତାର ଚାରିଖଣ୍ଡ ହେଉ ବରଂ ମୁଁ ନୁହେଁ, ମୋର ନୁହେଁ, ମୋ ଆତ୍ମା ନୁହେଁ, ବୁଦ୍ଧି ସ୍ତରରେ ଖୁବ୍ ବୁଝୁଥାଏ। କ'ଣ କାମରେ ଆସିଲା? ବାସ୍ତବିକ କଥା ନୁହେଁ ନା? ବାସ୍ତବିକ କଥା ତ ଭିତରକୁ ଯିବା ପରେ ଦେଖିବେ ସତ୍ୟ ଏହି କି ଏ ଶରୀର ହିଁ ମୁଁ ହୋଇଯାଇଛି, ମୋର ହୋଇଯାଇଛି, ଏହା ପ୍ରତି ବହୁତ ଗଭୀର ତାଦାତ୍ମ୍ୟ ଭାବ ଆସିଯାଇଛି, ଏହା ପ୍ରତି ବହୁତ ଗଭୀର ଆସକ୍ତି ହୋଇଯାଇଛି, ଉପାଦାନ ହୋଇଯାଇଛି, ଏହି ପ୍ରକାର ଏ ଚାରିକୁ ଚାରି ମାନସିକ ସ୍କନ୍ଧ ବି ଖୁବ୍ ତାଦାତ୍ମ୍ୟ ଭାବ, ଖୁବ୍ ଆସକ୍ତି ରହିଛି ଏହାଙ୍କ ପ୍ରତି, ଆରେ ଇଏ ମୋ ଦୁଃଖ, ଏହି ମୋର ଦୁଃଖ, କଥା ଖୁବ୍ ବୁଝି ହେବାକୁ ଲାଗିବ। ଉପରେ ଉପରେ ହଜାର କହୁଥାନ୍ତୁ ମୁଁ ନୁହେଁ, ମୋର ନୁହେଁ, ଭିତରେ ଦେଖୁଛନ୍ତି ତ ଉପାଦାନ ହିଁ ଉପାଦାନ, ଖୁବ୍ ଗଭୀର ଆସକ୍ତି ଏହା ପ୍ରତି ଖୁବ୍ ବୁଝି ହେବାକୁ ଲାଗିଲା, ଅନୁଭୂତିରୁ ବୁଝି ହେବାକୁ ଲାଗିବ। ବହୁତ ଲୋକ ଏପରି ଆସନ୍ତି ଯେଉଁମାନେ ପିଲାଦିନରୁ ବୁଦ୍ଧି ଉପରେ ଏହି ପ୍ରଲେପ ଲଗାଇଥାନ୍ତି, ଶରୀର ମୁଁ ନୁହେଁ, ମୋର ନୁହେଁ, ଶରୀର ମୁଁ ନୁହେଁ, ମୋର ନୁହେଁ, ଆଉ ଯେବେ ପୀଡ଼ା ଜାଗୁଛି ତେବେ ହାଏରେ ମଲିରେ, ହାଏରେ ଏଇ ଘଣ୍ଟାଏ ଧରି ବୈଠକ ନ କରାନ୍ତେ ତ ଭଲ, ଆଉ ସବୁ ତ ଠିକ୍ ଅଛି, ଏଇ ଘଣ୍ଟାଏ ଧରି କାହିଁକି ମୋର ନୁହେଁ ନା ଶରୀର, ଶରୀର ତୁ ନଉନା, ଶରୀର ତୋର ନୁହେଁ ନା, ତୁ ତ ଏଇ ଫିଲୋସଫିକୁ ମାନିଲା ବାଲା ବାବା, ତୁ କାହିଁକି କାନ୍ଦୁଛୁ? ଆରେ ଫିଲୋସଫି ଫିଲୋସଫି ଆପଣା ସ୍ଥାନରେ, ତାହା ତ ବୁଦ୍ଧି ବିଳାଶ କରିବା ପାଇଁ, ବାଣୀ ବିଳାଶ କରିବା ପାଇଁ, ବାସ୍ତବିକ କଥା ତ ଏହି କି ଏତେ ପୀଡ଼ା ମୋର ସହ୍ୟ ହେଉନାହିଁ, ଶରୀର ହିଁ ମୁଁ ହୋଇଯାଇଛି, ଶରୀର ମୋର ହୋଇଯାଇଛି, ଏହା ବାସ୍ତବିକ, ଏହା ସତ୍ୟ ଅଟେ। ଏବଂ ଏହି ସତ୍ୟକୁ ଯେବେ ଆମେ ଦେଖିବାକୁ ଲାଗିବା ତେବେ କଥା ବୁଝି ହୋଇଯିବ, ଶରୀର ପ୍ରତି ମୁଁ ମୋର ଭାବ ବହୁତ ଗଭୀରରେ ଆମକୁ ଜାବୁଡ଼ି ଧରିଛି, ଆଉ ପୁଣି ସେତିକି ନୁହେଁ, ତା ପ୍ରତି ଗଭୀର ଆସକ୍ତି ଆମର ଉପାଦାନ, ଏଇଥିପାଇଁ ଆମେ ବ୍ୟାକୁଳ ହେଉଛନ୍ତି। ଏକଥା ଖୁବ୍ ବୁଝି ହେବାକୁ ଲାଗିଲା। ଏ ଯେଉଁ ଉପାଦାନ, ଏ ଯେଉଁ ଅଭିନିବେଶ ଆସକ୍ତି ରହିଛି, ତାହା ଚାରି ପ୍ରକାରର ମୁଖ୍ୟ ଆସକ୍ତି, ଖୁବ୍ ବୁଝି ହେବ। ଯେତିକି ଯେତିକି ଆଗକୁ ଆଗେଇବେ, ଚାରି ପ୍ରକାରର ମୁଖ୍ୟ ଆସକ୍ତି ଅଛି, ଚାରି ପ୍ରକାରର ମୁଖ୍ୟ ଉପାଦାନ ଅଛି, ଯାହା ଯୋଗୁଁ ଆମେ ବ୍ୟାକୁଳ ହୋଇଚାଲନ୍ତି। ଗୋଟିଏ ଉପାଦାନ, ଗୋଟିଏ ଆସକ୍ତି, ତୃଷ୍ଣା ପ୍ରତି। ଏବେ ତୃଷ୍ଣା ନିଜେ ହିଁ ଦୁଃଖ, ଦୁଃଖ ସମୁଦାୟ କୁହାଗଲା, ତୃଷ୍ଣାକୁ ଦୁଃଖ ସମୁଦାୟ କୁହାଗଲା, ମାନେ ଦୁଃଖ ସହିତ ଉଦୟ ହେଲା। ତୃଷ୍ଣା ଜାଗିଲା ତ ଜାଣ ଦୁଃଖ ହିଁ ଜାଗିଲା, କୌଣସି ଫରକ ନାହିଁ। ତୃଷ୍ଣା ଜାଗିଲା କୁହ ଅଥବା ଦୁଃଖ ଜାଗିଲା କୁହ, ଗୋଟିଏ କଥା, ତୃଷ୍ଣା ଜାଗିଲା ତ ଦୁଃଖ ଜାଗିଲା। କାହିଁକି ତୃଷ୍ଣା କ'ଣ? ଯାହା କିଛି ଅଛି ସେଥିରେ ତୃପ୍ତି ନାହିଁ, ସନ୍ତୁଷ୍ଟି ନାହିଁ, ତେବେ ଯାହା ନାହିଁ ତାକୁ ଚାହୁଁଛନ୍ତି, ଆଉ ରହିବାର ଅଛି ସେଇଥିରେ, କି ଯାହା କିଛି ଅଛି, ଯାହା ନାହିଁ ତା ତ ନାହିଁ, ଏବେ ତା ପାଇଁ ବ୍ୟାକୁଳ ହୁଅନ୍ତି, ଆଉ ରହିବାର ଅଛି ସେଥିରେ ଯାହାକି ଅଛି, ତେବେ ଅତୃପ୍ତ ଅଟନ୍ତି, ଅସନ୍ତୁଷ୍ଟ ଅଟନ୍ତି। ତୃଷ୍ଣା ଜାଗିଛି ଏହାର ଅର୍ଥ ହିଁ ଅତୃପ୍ତ ଅଟନ୍ତି, ଅସନ୍ତୁଷ୍ଟ ଅଟନ୍ତି, ତେଣୁ ବ୍ୟାକୁଳ ଅଟନ୍ତି। ତୃଷ୍ଣା ଜାଗିଲା କି ବ୍ୟାକୁଳତା ଜାଗିଲା, ତେଣୁ ତୃଷ୍ଣା ହିଁ ଆମକୁ ବ୍ୟାକୁଳ କରିବାକୁ ବହୁତ, ଆଉ ଏହି ତୃଷ୍ଣା ପ୍ରତି ଆସକ୍ତି ହୋଇଗଲେ, ଅଭିନିବେଶ ହୋଇଗଲେ, ତୃଷ୍ଣା ତ ଜାଗିବା ହିଁ ଦରକାର, ବାରମ୍ବାର ତୃଷ୍ଣା ତ ଜାଗିବା ହିଁ ଦରକାର, ଏହିପରି ସ୍ୱଭାବ ଆମ ଅନ୍ତର୍ମନରେ ହୋଇଗଲାଣି, ତେଣୁ ଆମର ଦୁଃଖର କ'ଣ ଠିକଣା? ଏହି କଥା ଗଭୀର ଭାବେ ଜାଣିଲେ ଖୁବ୍ ବୁଝି ହେବ କି ତୃଷ୍ଣା ପ୍ରତି ଆମେ କିପରି ଆସକ୍ତି ଉତ୍ପନ୍ନ କରିନେଇଛନ୍ତି, ବ୍ୟାକୁଳ ବି ହେଉଛନ୍ତି ତଥାପି ଆସକ୍ତି ଉତ୍ପନ୍ନ କରିନେଉଛନ୍ତି। ଜଣେ କାହାକୁ ଯାଦୁ ହେଲା, ଜଣେ କାହାକୁ କୁଷ୍ଠ ହୋଇଗଲା, ତ ମନ କରୁଛି କୁଣ୍ଡାଏ, କୁଣ୍ଡାଉଛି ଯନ୍ତ୍ରଣା ହେଉଛି, କୁଣ୍ଡାଉଛି ଯନ୍ତ୍ରଣା ହେଉଛି, କିନ୍ତୁ ମନର ଗୋଟିଏ ଅଂଶ ତାକୁ ଚାହୁଁଛି, ପୁଣି ମନ ଚାହୁଁଛି, ପୁଣି କୁଣ୍ଡାନ୍ତି, ଯନ୍ତ୍ରଣା ହେଉଛି, ପୁଣି ମନ ଚାହୁଁଛି କି ପୁଣି କୁଣ୍ଡାନ୍ତି, ଯନ୍ତ୍ରଣା ହେଉଛି ତଥାପି କୁଣ୍ଡେଇବାକୁ ଚାହୁଁଛି। ତୃଷ୍ଣା ଯୋଗୁଁ ବ୍ୟାକୁଳ ହେଉଛି, ପୁଣି ତୃଷ୍ଣା ଜାଗ୍ରତ କରୁଛି, ବ୍ୟାକୁଳ ହେଉଛି ଜାଗ୍ରତ କରୁଛି, ବ୍ୟାକୁଳ ହେଉଛି ଜାଗ୍ରତ କରୁଛି, ଏହି ସ୍ୱଭାବ ହୋଇଯାଇଛି। ତା ପ୍ରତି ଗୋଟିଏ ଉପାଦାନ, ଗୋଟିଏ ଆସକ୍ତି, ଗୋଟିଏ ତାଦାତ୍ମ୍ୟ ସ୍ଥାପିତ ହୋଇଛି। ଗୋଟିଏ ତୃଷ୍ଣା ଜାଗିଲା ଆଉ କୌଣସି ପ୍ରକାର ଆମେ ତାକୁ ପୂରଣ କରିଦେଲେ କଥା ଶେଷ ହୁଏ ନା? ଗୋଟିଏ ତୃଷ୍ଣା ଜାଗିକରି ପୂରଣ ହୋଇଗଲା ହେଲେ ଆମର ଆସକ୍ତି ଅଛି ନା ତୃଷ୍ଣା ପ୍ରତି? ଏବେ ଦ୍ୱିତୀୟ ତୃଷ୍ଣା ଜାଗିବା ହିଁ ଦରକାର। ଯେଉଁ ବସ୍ତୁ ପ୍ରତି, ବ୍ୟକ୍ତି ପ୍ରତି, ପରିସ୍ଥିତି ପ୍ରତି, ଘଟଣା ପ୍ରତି ତୃଷ୍ଣା ଜାଗିଲା ଆଉ ତା'ର ପୂର୍ତ୍ତି ହୋଇଗଲା, ତୁରନ୍ତ ଅନ୍ୟ କେଉଁ ବସ୍ତୁ, ବ୍ୟକ୍ତି, ପରିସ୍ଥିତି ପ୍ରତି ତୃଷ୍ଣା ଜାଗିବ, ତାହା ପୂରଣ ହୋଇଗଲେ ଅନ୍ୟ କାହା ପ୍ରତି ଜାଗିବ, ତାହା ପୂରଣ ହୋଇଗଲେ ଅନ୍ୟ କାହା ପ୍ରତି। ଆରେ ଏହାର ଅନ୍ତ ନାହିଁ, ଅନ୍ତ ହିଁ ନାହିଁ, ତଳି ନଥିବା ବାଲ୍ଟି ଭରିପାରିବା ନାହିଁ, ତୃଷ୍ଣା ଜାଗି ଚାଲିବ, ଜାଗି ଚାଲିବ, କାରଣ ତୃଷ୍ଣା ପ୍ରତି ଉପାଦାନ ହୋଇଯାଇଛି, ତୃଷ୍ଣା ପ୍ରତି ଆସକ୍ତି ଉତ୍ପନ୍ନ କରିନେଇଛି, ଏପରି ସ୍ୱଭାବ କରିନେଇଛି। ତୃଷ୍ଣା ରହିବା ହିଁ ଦରକାର, ତେବେ ଦୁଃଖ ରହିବା ହିଁ ଦରକାର। ଗୋଟିଏ ଉଦାହରଣରୁ ବୁଝନ୍ତୁ, ଜଣେ ବିଚରା ଗରିବ ଲୋକ ନିଜ କୁଡ଼ିଆରେ ରହୁଥାଏ, ଝୁମ୍ପୁଡ଼ିରେ ରହୁଥାଏ, ବଡ଼ ଖୁସିରେ ଦିନସାରା ମୂଲ ମଜୁରୀ କରି ଦୁଇ ବ୍ୟକ୍ତ ପେଟ ଭରୁଥାଏ, ଆରାମରେ ସୁଖର ନିଦ ଶୁଏ। ଦିନେ ହଠାତ୍ ତା ମନକୁ ଆସିଲା, ଆରେ ମୁଁ ଏହି ମାମୁଲି ଝୁମ୍ପୁଡ଼ିରେ ରହିବି, ଆଉ ସାମ୍ନାକୁ ଦେଖ, ଇଏ ସେଠ ଏତେ ଉଚ୍ଚା ଅଟ୍ଟାଳିକାରେ, ଏତେ ଉଚ୍ଚ ପ୍ରାସାଦରେ ରହିବ, ମୋର ବି କେଉଁ ଜୀବନ? ସେହିପରି ପ୍ରାସାଦ ଦରକାର, ଏବେ କାନ୍ଦିବାକୁ ଲାଗିଲା, ସେହିପରି ପ୍ରାସାଦ ଦରକାରରେ, ସେହିପରି ଅଟ୍ଟାଳିକା ଦରକାରେ, କୁଆଡ଼ୁ ଆସିବ, କାନ୍ଦି ଚାଲୁଛି, ବଡ଼ ବ୍ୟାକୁଳ, ବଡ଼ ଦୁଃଖୀ। ଆଉ ଏପରି ସଂଯୋଗ ହେଲା, କୌଣସି ଷ୍ଟେଟ୍ ଲଟେରୀ ଉଠିଗଲା, ଦୁଇ ଚାରି ପାଞ୍ଚ ଦଶ ଲକ୍ଷ ଆସିଗଲା, ପ୍ରଥମ କାମ ଏହା କଲା କି ସେହି ପ୍ରାସାଦ କିଣିନେଲା, ଘରର ମାଲିକ ହୋଇଗଲା, ଖୁବ୍ ଖୁସି। କେତେ ସମୟ ପାଇଁ ଖୁସି? ଦୁଇ ଦିନ ମଧ୍ୟ ସେହି ଘରର ପ୍ରାସାଦର ସୁଖ ଭୋଗିପାରିଲା ନାହିଁ, କାରଣ ଅନେକ ସେଠଙ୍କ ଘରକୁ ଗଲା, ତ ଭିତରେ ଏତେ ଫର୍ଣ୍ଣିଚର୍, ଏପରି ୱେଲ୍ ଫର୍ଣ୍ଣିଶ୍ଡ ଘର, ଆଉ ଇଏ ତ ଫାଙ୍କା ମହଲ, ବିକ୍ରେତା ମହଲ ବିକିଛି, କୋଠା ବିକିଛି, ଫର୍ଣ୍ଣିଚର୍ କ'ଣ ବିକିଛି? ଏବେ ଲାଗିଲା କାନ୍ଦିବାକୁ, ଫର୍ଣ୍ଣିଚର୍ ଦରକାର, ମହଲର ସୁଖ ତ ଶେଷ, ଏବେ ଫର୍ଣ୍ଣିଚର୍ ଦରକାରରେ, ଫର୍ଣ୍ଣିଚର୍ ଦରକାରରେ ସତ ମିଛ କହି ଆଉ କିଛି ଟଙ୍କା ଜୁଟାଇଲା, ଆଉ କୌଣସି ପ୍ରକାର ପୁରା ଘରକୁ ଫର୍ଣ୍ଣିଚର୍ରେ ଭରିଦେଲା, ଏବେ ତ ଖୁସି ନା? ଖୁସି କାହିଁ? ଏତିକିରେ କାନକୁ କୌଣସି ଶବ୍ଦ ଶୁଭିଲା, ପଡ଼ୋଶୀ ଘରୁ କିଛି ଶବ୍ଦ ଆସୁଛି, କାହାର କଣ୍ଠସ୍ୱର ଆସୁଛି, ତାଙ୍କର ରେଡ଼ିଓ ବାଜୁଛି। ଆରେ ରେଡ଼ିଓ ବାଜୁଛି, ଆମ ଘରେ ତ ରେଡ଼ିଓ ନାହିଁ, ତେଣୁ ହାଏରେ ରେଡ଼ିଓ ଦରକାରରେ ରେଡ଼ିଓ। ଆଚ୍ଛା ବାବା କିଣି ଆଣିଲା, ରେଡ଼ିଓ ବି କିଣି ଆଣିଲା। ପଡ଼ୋଶୀ ଘରକୁ ଗଲା ତ ଦେଖିଲା ରେଡ଼ିଓ ନୁହେଁ, ତା ପାଖରେ ତ କୌଣସି ଜାପାନୀ ଡେକ୍ ଅଛି, ଖୁବ୍ ବଢ଼ିଆ, ସେଥିରେ ଇଏ ଇନ୍ଷ୍ଟ୍ରୁମେଣ୍ଟ, ସେ ଇନ୍ଷ୍ଟ୍ରୁମେଣ୍ଟ, ଇଏ ଆଟାଚମେଣ୍ଟ, ଆମ ପାଖରେ ତାହା କାହିଁ, ଇଏ ମାମୁଲି ରେଡ଼ିଓ। ଏବେ ସେଇ ଡେକ୍ ଦରକାରରେ ଆଚ୍ଛା ବାବା ଡେକ୍ ଆସିଗଲା। ତେବେ ଟିଭି ଦରକାରରେ ପୁଣି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ନୁହେଁ, କଲର୍ ଦରକାରରେ, ତାପରେ ପୁଣି ଭିଡ଼ିଓ ଦରକାରରେ, ତାପରେ ୱାଶିଂ ମେସିନ୍ ଦରକାରରେ, ରେଫ୍ରିଜରେଟର ଦରକାରରେ, ଏୟାର କଣ୍ଡିସନର, ପୁରା ଘରକୁ କବାଡ଼ିଖାନା ଭଳିଆ ଭରିଦେଲା, ମ୍ୟୁଜିୟମ୍ ଭଳି ଭରିଦେଲା, କେଉଁଠି ଟିକିଏ ନିଶ୍ୱାସ ନେବାକୁ ଜାଗା ନାହିଁ। ତଥାପି ବି ସ୍ଥିରତା ନାହିଁ ନା। ନିତ୍ ନିଜର ଅଫିସ୍ ଯାଉଥିଲା ଯେମିତି ପୂର୍ବରୁ ଯାଉଥିଲା, ସେହିପରି ବସ୍ରେ ବସି ଯାଉଛି। ତେବେ ଖିଆଲ ଆସିଲା, ମୁଁ ଏତେ ଧନୀ ଲୋକ, ଏମିତି ଘର, ଏମିତି ଫର୍ଣ୍ଣିଚର୍, ଏମିତି ସାରା ସାଜ ସରଞ୍ଜାମ, ଆଉ ବସ୍ରେ ଯିବି, ବଡ଼ ଲାଜର କଥା। ତେବେ କାର୍ ଦରକାରରେ, କାର୍ ଦରକାରରେ କାନ୍ଦୁଛି, କାର୍ ଦରକାରରେ, ଆଚ୍ଛା ବାବା କାର୍ ମଧ୍ୟ ଆସିଗଲା, ଖୁବ୍ ନୂଆ ନୂଆ ଚକଚକିଆ କାର୍ ଆସିଗଲା। ଦୁଇ ଦିନ ବି ବସିପାରିଲା ନାହିଁ, ସେଇ କାର୍ର ସିଟ୍ରୁ ଶହ ଶହ ବିଛା ବାହାରି ଆସିଲେ, ଚୋଟ ମାରିବାକୁ ଲାଗିଲେ। କ'ଣ ବିଛା ବାହାରିଲେ? କାର୍ରେ ବସି ଝରକାରେ ବାହାରକୁ ଦେଖୁଛି କି ତା'ର ମିତ୍ର ବିଦେଶରୁ କେଉଁଠୁ ଫରେନ୍ ଗାଡ଼ି ଆଣିଛି। ଆରେ ଫରେନ୍ ଗାଡ଼ି ନେଇ ଆସିଲା, ଇଏ ଦେଖ ସେ କେଉଁ ଗାଡ଼ି ନେଇ ଆସିଲା, ଆରେ ରୋଲ୍ସ ରଏସ୍ ନେଇ ଆସିଲା, ଏଇ ଦେଖ ମର୍ସିଡ଼ିଜ୍ ବେଞ୍ଜ ନେଇ ଆସିଲା, ଆଉ ମୁଁ ଏଇ ହିନ୍ଦୁସ୍ତାନୀ ତିନିପଟରେ, ଇଏ ଧତରା ଗାଡ଼ି, ଇଏ ବି କେଉଁ ଗାଡ଼ି। ଏବେ ସେଇ ଫରେନ୍ ଗାଡ଼ି ଦରକାରରେ, ଫରେନ୍ ଗାଡ଼ି ଦରକାର, ଆଚ୍ଛା ବାବା ଫରେନ୍ ଗାଡ଼ି ଆସିଗଲା। ତେବେ ଇଏ ମଡ଼େଲ ଦରକାରରେ, ସେ ମଡ଼େଲ ଦରକାର, ଆରେ ସବୁ ମଡ଼େଲ ଆସିଗଲା। ଏବେ ତ ଖୁସି ନା, ଏଇ ମଡ଼େଲର ଆଉ ଗୋଟିଏ ଦରକାର ନୂଆ ଦରକାରରେ। ରୋଲ୍ସ ରଏସ୍ ଆସିଲା ତ ଗୋଟିଏ ନୁହେଁ, ଦୁଇଟା ଦରକାରରେ, ଦୁଇ ନୁହେଁ ଚାରି ଦରକାରରେ, ଶହେଟା ନିତ୍ ନୂଆ ନୂଆ ରୋଲ୍ସ ରଏସ୍ରେ ବସି ବାହାରନ୍ତି। ଆରେ ଅନ୍ତ କେଉଁଠି ଆସିବ ଭାଇ? ପୁଣି ଏହା ହେଲା ତ ବିଦେଶର ଲୋକ ତ ନିଜ ନିଜର ହେଲିକପ୍ଟର ରଖୁଛନ୍ତି, ମୋ ପାଖରେ ହେଲିକପ୍ଟର ହିଁ ନାହିଁ, ତାହା ଦରକାର। ସେ ଆସିଲା, ତାପରେ ତାଙ୍କ ପାଖରେ ତ ନିଜ ନିଜର ବିମାନ ଅଛି, ଉଡ଼ାଜାହାଜ ଅଛି, ଆମ ପାଖରେ ଉଡ଼ାଜାହାଜ ତ ନାହିଁ, ତାହା ହୋଇଗଲା ତ ଏହାଙ୍କ ପାଖରେ ତ ସେ କସ୍ମସ୍, ଆକାଶକୁ ଯିବା ପାଇଁ, ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ କ୍ରାଫ୍ଟ ଅଛି, ଏପରି ଯାନ ଅଛି, ଆମ ପାଖରେ ତ ତାହା ନାହିଁ। ଆରେ ଶେଷ କେଉଁଠି ଆସିବ ଭାଇ? ତୃଷ୍ଣା ପ୍ରତି ଆସକ୍ତି ହୋଇଯାଇଛି ନା, ଗୋଟିଏ ପୁରା ହେବା କ୍ଷଣି ଅନ୍ୟଟି ମୁଣ୍ଡ ଟେକିବ, ଗୋଟିଏ ପୁରା ହେବା କ୍ଷଣି ଅନ୍ୟଟି ମୁଣ୍ଡ ଟେକିବ, ଏଇ ବହୁତ ବଡ଼ ଆସକ୍ତି, ତୃଷ୍ଣା ପ୍ରତି ଆସକ୍ତି ବହୁତ ଦୁଃଖଦାୟୀ, ବହୁତ ଦୁଃଖଦାୟୀ। ଆଉ ଗୋଟିଏ ଉପାଦାନ ଅଛି, ଆଉ ଗୋଟିଏ ଆସକ୍ତି ଅଛି, ତାଦାତ୍ମ୍ୟ ଅଛି, ମୁଁ ପ୍ରତି, ମୋର ପ୍ରତି ବହୁତ ବଡ଼ ଆସକ୍ତି, ମୁଁ ମୁଁ ମୋର ମୋର କେତେ ଗଭୀର, ଉପରେ ଉପରେ କହିବ ମୁଁ କିଛି ନାହିଁ, ମୋର କିଛି ନାହିଁ, ଏବଂ ଏସବୁ ତ ମାୟା, ଏ ତ ଏମିତି ଏମିତି, ଭିତରେ ଦେଖିବ ତ ବହୁତ ବଡ଼ ଆସକ୍ତି ଅଛି, ମୁଁ ପ୍ରତି, ମୋର ପ୍ରତି, ମୁଁ ମୁଁ ମୁଁ, ପୁଣି ଯାହାକୁ ମୋର କହୁଛି, ମୋର ମୋର ମୋର, କେତେ ଗଭୀର ଆସକ୍ତି, ମୋ ଘଡ଼ି, ଆରେ ଏତେ ଦାମୀ ଘଡ଼ି ଏଠାରେ ତ ମିଳୁନାହିଁ, ବିଦେଶରୁ କେହି ଆଣିଥିଲା ଆଉ ତା'ଠାରୁ ଏହା ପ୍ରାପ୍ତ ହେଲା, କୌଣସି ଅସାବଧାନତାରୁ, ମୋର ଅସାବଧାନତାରୁ ପଡ଼ିଗଲା ଆଉ ଭାଙ୍ଗିଗଲା। ଏବେ ଦେଖ ବିପସନା କରିନଥିବ ତ କାନ୍ଦିବ, ହାଏ ରେ ମୋ ଘଡ଼ି ଭାଙ୍ଗିଗଲା ରେ, ଏତେ ଦାମୀ ଘଡ଼ି ଭାଙ୍ଗିଗଲା ରେ, ଏଇ ଦେଶରେ ତ ମିଳୁନାହିଁ ରେ, ଏଇ ଦେଶରେ ତ ତା'ର କଳ କବ୍ଜା ମିଳୁନାହିଁ ରେ, କାନ୍ଦି ଚାଲିଛି, କାନ୍ଦି ଚାଲିଛି, ଭାଙ୍ଗିଗଲା ନା, ଏଣୁ କାନ୍ଦି ଚାଲିଛି। ଏହିଭଳି ଘଡ଼ି, ଏହି ମଡ଼େଲର, ଏତିକି ଦାମରେ, ଏହିପରି ବିଦେଶୀ ଘଡ଼ି ମୋ ମିତ୍ରର ହାତରେ ବନ୍ଧା ହୋଇଥିଲା ଏବଂ ତା'ର ଅସାବଧାନତାରୁ ପଡ଼ିଗଲା ଓ ଭାଙ୍ଗିଗଲା। ଏବେ କାନ୍ଦଣା ଆସୁନାହିଁ, ଏବେ ତ ଉପଦେଶ ଦେଉଛି ତାକୁ, ଆରେ ଏତେ ଦାମୀ ଘଡ଼ି ତୁମକୁ ସମ୍ଭାଳି କରି ରଖିବାର ଥିଲା, ଏ ଦେଶରେ ତ ମିଳୁନାହିଁ, ଏହାର କଳ କବ୍ଜା ମିଳୁନାହିଁ, କାହିଁକି ଭାଇ ସେହିପରି ଘଡ଼ି ଭାଙ୍ଗିଗଲା ନା? ସେହି ଘଡ଼ି ଭାଙ୍ଗିବାରୁ କାନ୍ଦିଲୁ ନାହିଁ କାହିଁକି? ଦୁନିଆରେ କୌଣସି ଘଡ଼ି ଭାଙ୍ଗିଗଲେ କେହି କାନ୍ଦନ୍ତି ନାହିଁ, ଦାମୀରୁ ଦାମୀ ଘଡ଼ି ଭାଙ୍ଗିଗଲେ ମଧ୍ୟ କେହି କାନ୍ଦନ୍ତି ନାହିଁ, ମୋ ଘଡ଼ି ଭାଙ୍ଗିଗଲା ରେ, ମୋର ରେ, ମୋର ରେ, ଯେତେ ଯେତେ ମୋର, ଆଉ ସେଇ ମୋର ପ୍ରତି ଯେତେ ଯେତେ ଆସକ୍ତି, ସେତିକି ଦୁଃଖ ଆସିବାର ଅଛି, ଦୁନିଆର କୌଣସି ଶକ୍ତି ଆମକୁ ଦୁଃଖରୁ ରକ୍ଷା କରିପାରିବ ନାହିଁ। ମୋର ମୋର ମୋର, ଏଇ ଯେଉଁ ମୋର ମୋର କହି ହେଉଛନ୍ତି, ସେହି ବସ୍ତୁ ମାତ୍ର ପଚାଶ ଶହେ ଟଙ୍କାର ହେଉ କି ପଚାଶ ଶହ କୋଟି ଟଙ୍କାର ହେଉ, କିଛି ଫରକ ପଡ଼ିବ ନାହିଁ, ଆସକ୍ତି କେତେ, ଦୁଃଖ ଆସକ୍ତିର, ସେହି ବସ୍ତୁର ନୁହେଁ, ସେହି ବସ୍ତୁର ଦାମର ନୁହେଁ। ଗୋଟିଏ ଘଟଣା ଘଟିଥିଲା, ନୂଆ ନୂଆ ବ୍ରହ୍ମଦେଶରୁ ଆସିଥିଲି, କୌଣସି ଜଣେ ସର୍ବସେବା ସଂଘର ନେତା ସେଦିନରୁ ପରିଚିତ ଥିଲେ, ରାଜସ୍ଥାନର ନିବାସୀ, ସେ କହିଲେ ରାଜସ୍ଥାନରେ ଗୋଟିଏ ଶିବିର ଲଗାନ୍ତୁ ଆପଣଙ୍କ ପୂର୍ବପୁରୁଷଙ୍କ ଭୂଇଁ, ହଁ ନିଶ୍ଚୟ ଲଗାଇବା, ଆପଣ ପ୍ରବନ୍ଧ କରନ୍ତୁ। ତେବେ ବିଚରା ଜାଗା ଖୋଜି ଖୋଜି ବହୁ କଷ୍ଟରେ ତାଙ୍କୁ ଜାଗା ମିଳିଲା। ବାମନବାଡ଼ ନାମକ ଗାଁ ଶିବିର ଲାଗିଲା। ସେହି ଗାଁରୁ ଆବା କେତେ ଲୋକ ଆସନ୍ତେ, ଛୋଟିଆ ଗାଁଟିଏ, ଆଖପାଖ ନଗରରୁ ଲୋକ ଆସିଲେ। ତେବେ ଟିକେ ଦୂର ଏକ ନଗରରୁ ଜଣେ ବୁଢ଼ୀ ଆସିଗଲା। ଶିବିର ଲାଗିଲା, ସମସ୍ତେ ଧ୍ୟାନ କରୁଛନ୍ତି। ଚତୁର୍ଥ ଦିନ, ପଞ୍ଚମ ଦିନ କେହି ଜଣେ ବୁଢ଼ୀମାକୁ କହିଲା କି ସେ ଶୁଣିଲା କି ଏଠାରେ ଧର୍ମ ହଲ୍ରେ ସକାଳେ ସକାଳେ 6 ରୁ 6:30 ବେଳେ କିଛି ପାଠ ହେଉଛି, କିଛି ବନ୍ଦନା ହେଉଛି, କ'ଣ ମଙ୍ଗଳ ମୈତ୍ରୀ ହେଉଛି, ଏହା ତ କାର୍ଯ୍ୟକ୍ରମରେ ଲେଖା ହୋଇନାହିଁ, ତେଣୁ ମୁଁ ତ ଯାଉନାହିଁ। ତେବେ ବ୍ୟବସ୍ଥାପକଙ୍କୁ ପଚାରିଲା କ'ଣ ମୁଁ ବି ଯାଇପାରିବି କି। ସେମାନେ କହିଲେ ନିଶ୍ଚୟ ଯାଇପାରିବ, କିନ୍ତୁ ବସିକରି ଧ୍ୟାନ କରିବାକୁ ହେବ। ହଁ ହଁ, ଧ୍ୟାନ ହିଁ କରିବି। ଚାଲି ଆସିଲା 6 ରୁ 6:30, ପୁରା ମଙ୍ଗଳ ମୈତ୍ରୀ ନେଇକରି ଖୁବ୍ ଖୁସି ହେଲା, ବହୁତ ଖୁସି ହେଲା। ହସି ହସି ନିଜର ନିବାସ ସ୍ଥାନକୁ ଗଲା। ନିବାସ ସ୍ଥାନର କୋଠରୀରେ ପହଞ୍ଚିଛି କି ଜୋରରେ ଚିଲେଇଲା, ଖୁବ୍ ଜୋରରେ କାନ୍ଦିଲା। ଲୋକ ଦୌଡ଼ିକି ଗଲେ, କାହିଁ ସାପ କାମୁଡ଼ିଲା କି ବିଛା କାମୁଡ଼ିଲା, ବୁଢ଼ୀମାର କ'ଣ ହୋଇଗଲା, ଆଉ ଯାଇକରି ପଚାରିଲେ ତ ଖାଲି କାନ୍ଦିବାରେ ଲାଗିଛି, କାନ୍ଦିବାରେ ଲାଗିଛି, ଜବାବ ହିଁ ଦେଉନାହିଁ। ଆରେ ମା, କ'ଣ ହେଲା କହ ତ। 10-15 ମିନିଟ୍ ପରେ ଟିକେ କାନ୍ଦଣା କମ୍ ହେଲା ତ କହୁଛି, କ'ଣ କହିବି, ମୁଁ ତ ଲୁଟିଗଲି, ମୁଁ ତ ମରିଗଲି। ଆରେ କ'ଣ ହେଲା ବୁଢ଼ୀମା, କହୁଛି ମୋର ସାରା ଜୀବନର ରୋଜଗାର 20 ଟଙ୍କା ଗୋଟିଏ ଥଳିରେ, କପଡ଼ା ଥଳିରେ ସାଙ୍ଗରେ ନେଇ ଆସିଥିଲି, ଓ 60 ବର୍ଷ ପୂର୍ବେ ଯେବେ ମୋର ବିବାହ ହୋଇଥିଲା ତେବେ ଗହଣାରେ ମୋତେ ଯୌତୁକରେ ଗୋଟିଏ ରୂପାର ଗୁଣା ମିଳିଥିଲା, ଗୋଟିଏ ଆଭୂଷଣ ମିଳିଥିଲା, ତାହା ତାରି ଭିତରେ ଥିଲା। ଏବଂ ଯେତେବେଳେ ଆସିବାକୁ ଲାଗିଲି, ପଡ଼ୋଶୀନୀ ଗୋଟିଏ ଶୁଖିଲା ମିଠେଇ ଟୁକୁଡ଼ା ଦେଇଥିଲା, ତାହା ମଧ୍ୟ ସେହି ଥଳିରେ ଥିଲା। ଧ୍ୟାନ କଲାବେଳେ ତାକୁ ପାଦ ତଳେ ଚାପି ରଖି ଧ୍ୟାନ କରେ, ରାତିରେ ଶୋଇଲେ ମୁଣ୍ଡ ତଳେ ରଖି ଶୁଏ। ଆରେ ଏଇ ପାଠ କ'ଣ ଶୁଣିବାକୁ ଚାଲିଗଲି, ମୁଁ ତ ପଛରୁ ମୋର କିଏ ନେଇଗଲା, ମୁଁ ତ ଲୁଟିଗଲି ରେ, ମୁଁ ତ ଲୁଟିଗଲି ରେ, କାନ୍ଦିବାରେ ଲାଗିଥାଏ। ଆରେ ସେମାନେ କହିଲେ ବୁଢ଼ୀମା, ତୋର 20 ଟଙ୍କା ନଗଦ ଏବଂ ମାଲମତା 20 ଖଣ୍ଡେ ହେବ, ସବୁ ମିଶି 50 ଟଙ୍କା ହେବ। ତୁ ଏତେ ଭଲ ସାଧନା କରୁଥିଲୁ, କରିଚାଲନା, ଆମେ ତୋର 50 ଟଙ୍କାର ବନ୍ଦୋବସ୍ତ କରିଦେବୁ, ତୁ କରନା। କେଉଁଠି ମାନୁଛି, ବୁଢ଼ୀ କାନ୍ଦିବାରେ ଲାଗିଛି। ସେମାନେ ଭାବିଲେ ଏହା ହାତରେ ଯେପର୍ଯ୍ୟନ୍ତ ଟଙ୍କା ନ ଧରିଛନ୍ତି, ଏହାର କାନ୍ଦଣା ବନ୍ଦ ହେବ ନାହିଁ। ସଂଗ୍ରହ କରିବାକୁ ଲାଗିଲେ ତ 50 ଜାଗାରେ 100 ଟଙ୍କା ହୋଇଗଲା। ବୁଢ଼ୀର ହାତରେ ରଖିଲେ ତେବେ ଏ ପ୍ରକାର ଫୋପାଡ଼ୁଛି, କ'ଣ କରିବି ଏ 100 ଟଙ୍କାକୁ, ମୋର ସେହି ଯେଉଁ ଆଭୂଷଣ ଯାହା ମୋତେ ଯୌତୁକରେ ମିଳିଥିଲା, ତା ପ୍ରତି ଗଭୀର ଆସକ୍ତି ଅଛି ନା, ସିଏ କାହିଁ, ତା ବିନା କିପରି, କାନ୍ଦିବାରେ ଲାଗିଛି, କାନ୍ଦିବାରେ ଲାଗିଛି, ତାକୁ କିପରି ବୁଝାଇବୁ, ଭାଇ ଯିଏ ଗଲାଣି ସେ ତ ଗଲାଣି, କ'ଣ କରିବା। ସନ୍ଧ୍ୟା ହେବା ବେଳକୁ କେହି ଜଣେ ଦେଖିଲା ଗୋଟିଏ ଗଛ ଡାଳରେ ଗୋଟିଏ ମାଙ୍କଡ଼ ବସିଛି ଏବଂ ତା ହାତରେ ସେ କୋଥଳୀ ଅଛି, ଆଉ ସେ ସେଥିରୁ ମିଠେଇ ବାହାର କରି ଖାଉଛି। ଲୋକ ତାର ପିଛା କଲେ, ମାଙ୍କଡ଼ଠାରୁ ସେ କୋଥଳୀ ଛଡ଼େଇ ଆଣିଲେ, ଥଳିଆ ଛଡ଼େଇ କରି ବୁଢ଼ୀ ହାତରେ ଦେଲେ, ତାର ଆଭୂଷଣ ହାତକୁ ଆସିଲା ତ କାନ୍ଦଣା ବନ୍ଦ ହେଲା। ତେବେ ଏହି ଆଭୂଷଣ 20 ଟଙ୍କାର ଥିଲା କି 20 ଲକ୍ଷ ଟଙ୍କାର ସମ୍ପତ୍ତି ଥିଲା, କିଛି ଫରକ ପଡ଼େ ନା, ଆସକ୍ତି କେତେ, ଯେତେ ଯେତେ ଆସକ୍ତି ସେତିକି ସେତିକି କାନ୍ଦଣା ଆସିବ। ଦୁନିଆର କୌଣସି ଶକ୍ତି ଆମକୁ ରକ୍ଷା କରିପାରିବ ନାହିଁ। ନିଜକୁ ହିନ୍ଦୁ କହୁଥାନ୍ତୁ, ବୌଦ୍ଧ କହୁଥାନ୍ତୁ, ଜୈନ କହୁଥାନ୍ତୁ, ବ୍ରାହ୍ମଣ କହୁଥାନ୍ତୁ, ଶୂଦ୍ର କହୁଥାନ୍ତୁ, ଭାରତୀୟ କହୁଥାନ୍ତୁ, ବର୍ମୀ କହୁଥାନ୍ତୁ, କିଛି ଫରକ ପଡ଼ିବ ନାହିଁ। ଆସକ୍ତି ଆସିଲା ତ ବ୍ୟାକୁଳ ହେଲା। ନିଜକୁ ଆତ୍ମା ମାନୁଥିବା ବ୍ୟକ୍ତି କହୁଥାନ୍ତୁ, ମାନୁନଥିବା ବ୍ୟକ୍ତି କହୁଥାନ୍ତୁ, ପରମାତ୍ମାକୁ ମାନୁଥିବା ବ୍ୟକ୍ତି କହୁଥାନ୍ତୁ, ମାନୁନଥିବା ବ୍ୟକ୍ତି କହୁଥାନ୍ତୁ, ଦ୍ୱୈତବାଦୀ, ଅଦ୍ୱୈତବାଦୀ, ଆଉ ଜଣା ନାହିଁ କ'ଣ କ'ଣ ବାଦୀ କହୁଥାନ୍ତୁ, କିଛି ଫରକ ପଡ଼ିବ ନାହିଁ। ଯଦି ଆସକ୍ତି ଜାଗିଛି, ଦୁଃଖ ଆସିବ ହିଁ, ଆସକ୍ତି ନାହିଁ ତ ଦୁଃଖରୁ ମୁକ୍ତି ହେବ ହିଁ। ଯେପର୍ଯ୍ୟନ୍ତ ଏହି ମୁଁ ମୋର ପ୍ରତି ଆସକ୍ତି ରହିଛି, ବଡ଼ ଦୁଃଖୀ ରହିଥାଏ। ଯଦିଓ ମୁଁ କହେନା, ମୋର କହେନା, କିନ୍ତୁ ଭିତରେ ମୁଁ ମୋର ଭାବଥାଏ ତ ଦୁଃଖୀ ରହିବ ହିଁ। ସେହି ସମୟର ଆଉ ଗୋଟିଏ ଘଟଣା, କୌଣସି ଅନ୍ୟ ଏକ ଗାଁରେ, ଉତ୍ତରପ୍ରଦେଶର ଏକ ଗାଁରେ ଶିବିର ଲାଗିଲା। ଅଳ୍ପ ଲୋକ ଆସିଲେ, ସେଥିରେ ଆଖପାଖର ଗୋଟିଏ ନଗରରୁ ଜଣେ ସନ୍ନ୍ୟାସୀ ଆସିଗଲେ। 2 ଦିନ 4 ଦିନ 5 ଦିନ ବିତିଲା, ତେବେ ଦିନେ ମୋ ପାଖକୁ ଆସି କହିଲେ କି ଏଇ 12ଟାରୁ ଗୋଟାଏ ସମୟରେ ଆପଣ ଜଣେ ଜଣେ ବ୍ୟକ୍ତିକୁ ଯେଉଁ 10-10 ମିନିଟ୍ ସମୟ ଦେଉଛନ୍ତି, ଏବେ ତ ସଂଖ୍ୟା ବଢ଼ିବାକୁ ଲାଗିଲାଣି, 5-5 ମିନିଟ୍ର ସମୟ ମିଳୁଛି, ସେ ସମୟରେ 10-10 ମିନିଟ୍ ସମୟ ମିଳୁଥିଲା, ଆପଣ ପ୍ରଶ୍ନୋତ୍ତର ପାଇଁ 10-10 ମିନିଟ୍ର ସମୟ ଦେଉଛନ୍ତି, ଏମାନେ ଗୃହସ୍ଥ, ଏହାଙ୍କ ପାଖରେ କ'ଣ ପ୍ରଶ୍ନ ଅଛି, ଏହାଙ୍କୁ 10 ମିନିଟ୍ ବହୁତ, ମୁଁ ସନ୍ନ୍ୟାସୀ, ମୋତେ ତ ଅତି କମ୍ରେ ଅଧଘଣ୍ଟାଏ ଦେବାକୁ ପଡ଼ିବ।
ଆରେ ମହାରାଜ, ଆପଣଙ୍କୁ ଦେବୁ ନାହିଁ, କାରଣ ଆମେ ଜାଣୁ ଆପଣ କ'ଣ କଥା ହେବେ, ଆମର ଏହି ଦାର୍ଶନିକ ମାନ୍ୟତା, ଏଥିରେ ଏଠି କାହିଁକି ନାହିଁ, ସେଠି ଏମିତି ଅଛି, ହଁ ସେହି ଦାର୍ଶନିକ କଥା ସବୁ ବେକାର, ନା ତା'ର ଆମ ଦୁଃଖ ସହ କିଛି ଦେଣନେଣ, ନା ଦୁଃଖର କାରଣ ସହ ଦେଣନେଣ, ନା ଦୁଃଖର ନିବାରଣ ସହ ଦେଣନେଣ, ଏପରି ବେକାର କଥା ପାଇଁ ଆମ ପାଖରେ ସମୟ ନାହିଁ, ଆମେ ବି ଏହି ସବୁ କଥାରେ ବହୁତ ଭ୍ରମିଥିଲୁ। ନା 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 ଗୋଇଙ୍କାଜୀ, ଆପଣ କ'ଣ କହୁଛନ୍ତି, ସେସବୁ ତ ମୁଁ ବୁଝିଗଲି, ଆପଣଙ୍କ ସାଙ୍ଗରେ ରହିବାର 5 ଦିନ ହୋଇଗଲାଣି, କୌଣସି ଦାର୍ଶନିକ କଥା କହିବି ନାହିଁ, ମୁଁ ଖୁବ୍ ବୁଝିଯାଇଛି କି ସେ ସବୁ କଥା ବେକାର, କିନ୍ତୁ ମୁଁ ତ ସାଧନା ସମ୍ବନ୍ଧୀୟ କଥା ହେବି ଏବଂ ଅଧଘଣ୍ଟା ବିନା ମୋର ସମାଧାନ ହେବ ନାହିଁ। ଆଚ୍ଛା ଭାଇ, କୌଣସି ପ୍ରକାର ତାଙ୍କୁ ଅଧଘଣ୍ଟା ବାହାର କରିଦେଲୁ, ଆସିଲେ 2 ମିନିଟ୍ 4 ମିନିଟ୍ ତ ସାଧନା ସମ୍ବନ୍ଧୀୟ ଅଳ୍ପ କିଛି କଥା ହେଲା, ତାପରେ ସାଧନାର କଥା ତ ଛାଡ଼ିଦେଲେ ଏବଂ କହିବାକୁ ଲାଗିଲେ ସେହି ନଗରରେ ଯେଉଁ ନଗରରୁ ସେ ଆସିଥିଲେ, ଗୁରୁଜୀ ସେହି ନଗରରେ ଆପଣଙ୍କ ଯେଉଁ ମଠ ନା ମୋର ମଠ, ମୁଁ ସେହି ନଗରକୁ କେବେ ଯାଇନାହିଁ। ଆଉ ଭାଇ, ମୁଁ ଗୃହସ୍ଥ, ଗୃହସ୍ଥର ମଠ କେମିତି ହେବ, ଏବଂ ଗୃହସ୍ଥ ହେବାର ଏତେ ମୋଟା ପ୍ରମାଣ ସାଙ୍ଗରେ ରଖୁଛି, ମୋର ମଠ କେଉଁଠି ହେବ? ସନ୍ନ୍ୟାସୀମାନଙ୍କର ମଠ ଥାଏ, ମୋର ମଠ କେଉଁଠି? ଗୁରୁଜୀ ଆପଣ ବୁଝନ୍ତୁ ନା, ଆପଣଙ୍କ ମଠ ଆପଣଙ୍କର, ଏ ବ୍ୟକ୍ତି କ'ଣ କହିଯାଉଛି, ମୋର ମଠ, ଗୁରୁଜୀ ଆପଣଙ୍କ ମଠରେ ଆପଣଙ୍କ ହାତୀ ଝୁଲୁଛି, ମୋ ହାତୀ ଝୁଲୁଛି, ଆପଣ ବୁଝନ୍ତୁ ନା ଗୁରୁଜୀ। ଏତିକିରେ ତ କଥା ବୁଝା ପଡ଼ିଗଲା, ଭାରତ ବହୁତ ବଡ଼ ଦେଶ ନା, ଏଇ ଦେଶରେ ରକମ ରକମର କଥା ହୋଇଥାଏ। ଏଇ ଦେଶରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ କେବେ ବି ଏହି ଶବ୍ଦର ବ୍ୟବହାର କରିବେ ନାହିଁ, ମୁଁର ଅଥବା ମୋର। ଯେବେ ଯେବେ ତାଙ୍କୁ ମୁଁ କହିବାକୁ ପଡ଼ିବ ତେବେ କହିବେ ଆପଣ, ଏବଂ ମୋର କହିବାକୁ ହେବ ତେବେ କହିବେ ଆପଣଙ୍କର। ହଁ ହଁ, ବୁଝିଗଲୁ, ଠିକ୍ ଅଛି ଠିକ୍ ଅଛି, ମୋର ଏହି ହାତୀ, ମୋର ଏହି ମଠ, କହନ୍ତୁ ତାକୁ କ'ଣ ହେଲା। ତେବେ କହୁଛନ୍ତି କି ସେହି ନଗର ମଝିରେ ନଗରପାଳିକାର ଅନୁମତି ନେଇନାହାନ୍ତି, ଆଉ କୋଠା ଠିଆ କରିଦେଇଛନ୍ତି, ଏବେ ସେଠାରୁ ନିର୍ଦ୍ଦେଶ ଆସିଛି ଭାଙ୍ଗ ତାକୁ, ଏବଂ ନଗର ଭିତରେ ହାତୀ ରଖିପାରିବେ ନାହିଁ, ତେବେ ନିର୍ଦ୍ଦେଶ ଆସିଲା ତାକୁ ବାହାର କର। ତେବେ ସେ କେଉଁଠୁ ଶୁଣି ନେଇଛନ୍ତି କି ଏହି ନଗରପାଳିକାର ଯିଏ ମେୟର, ସେ କେବେ ବର୍ମା ଯାଇଥିଲେ ଓ ଏହାଙ୍କ ପାଖରେ କିଛି ଦିନ ଅତିଥି ହୋଇ ରହିଥିଲେ। ତେଣୁ ଗୁରୁଜୀ ଆପଣ ଦୁଇ ପଦ କହିଦେଲେ ଆପଣଙ୍କ ମଠ ରହିଯିବ, ଆପଣଙ୍କ ହାତୀ ରହିଯିବ, ମୋର କହୁନାହାନ୍ତି, ମୁଁ କହୁନାହାନ୍ତି। କେତେ ଆସକ୍ତି, ସନ୍ନ୍ୟାସୀ ସବୁ ଛାଡ଼ିଛନ୍ତି, ତଥାପି କେତେ ଆସକ୍ତି, ଆଉ କେତେ ଦୁଃଖୀ। ଏଇ ଯେଉଁ ପ୍ରକୃତିର ନିୟମ ଅଛି, ସେ ଏହି କଥାକୁ ଦେଖେ ନାହିଁ କି ଏହି ବ୍ୟକ୍ତି କିପରି କପଡ଼ା ପିନ୍ଧିଛି, ଏହି ବ୍ୟକ୍ତି ନିଜକୁ ଗୃହସ୍ଥ କହୁଛି କି ସନ୍ନ୍ୟାସୀ କହୁଛି, ଇଏ ନିଜକୁ ବୌଦ୍ଧ କହୁଛି କି ଜୈନ କହୁଛି, କିଛି ଦେଖେ ନା। ଆସକ୍ତି ଅଛି ନା ବ୍ୟାକୁଳ କରିବ ହିଁ, ଆସକ୍ତି ଅଛି ନା ବ୍ୟାକୁଳ କରିବ ହିଁ, ମୁଁ ମୋର ପ୍ରତି ଆସକ୍ତି ଆସିଲା ତ ବ୍ୟାକୁଳ କରିବ ହିଁ, ବ୍ୟାକୁଳ କରନ୍ତା ନାହିଁ, କେବେ କରନ୍ତା ନାହିଁ। କି ଯାହାକୁ ମୋର 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 କହିଯାଉଛି, ତାହା ଅନନ୍ତକାଳ ପର୍ଯ୍ୟନ୍ତ ଯଦି ସେହିପରି ରହୁଥାନ୍ତା, ଏବଂ ଯାହାକୁ ମୁଁ କହିହେଉଛି ସେ ଏହାର ଭୋଗ ଭୋଗ କରୁଛି ମୋରର, ସେ ବି ଅନନ୍ତକାଳ ପର୍ଯ୍ୟନ୍ତ ସେହିପରି ରହନ୍ତା, ମୁଁ ବି ଅନନ୍ତକାଳ ପର୍ଯ୍ୟନ୍ତ ଏହିପରି ରହନ୍ତି, ଆଉ ଯାହାକୁ ମୋର ମୋର କହିଚାଲିଛି ତାହା ବି ଅନନ୍ତକାଳ ପର୍ଯ୍ୟନ୍ତ ସେହିପରି ରହନ୍ତା, ତାହେଲେ ଯେତେ ଇଚ୍ଛା ଆସକ୍ତି ହେଉନା କ'ଣ ବିଗିଡ଼ୁଛି, ଆମର କିଛି ବି ଗିଡ଼ିବ ନାହିଁ। ଅସୁବିଧା ଏହି କି ଯାହାକୁ ମୋର 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 କହିହେଉଛି ତାହା ଦେଖୁ ଦେଖୁ ନଷ୍ଟ ହୋଇଯାଉଛି, ମୁଁ ଅସହାୟ, କିଛି କରିପାରୁନାହିଁ। ସେ ଯଦି ନଷ୍ଟ ନ ହେଉଛି ତେବେ ଯାହାକୁ ମୁଁ କରିହେଉଛି ତାହା ନଷ୍ଟ ହୋଇଯାଉଛି, ମୁଁ ଅସହାୟ, କିଛି କରିପାରୁନାହିଁ। ଦୁଇଟିର ବିଚ୍ଛେଦ ଆସୁଛି ହିଁ, ଆଉ ଏହି ବିଚ୍ଛିନ୍ନତା ଯେମିତି ଆସିଲା ସେମିତି ବହୁତ ବ୍ୟାକୁଳ ହେବ, ଯେତେ ଗଭୀର ଆସକ୍ତି ହେବ ସେତେ ବ୍ୟାକୁଳ ହୋଇ ଚାଲିଯିବ, ଭିତରକୁ ଯାଇ ଭିତରେ ଦେଖି ଦେଖି ଏକଥା ଗଭୀର ଭାବେ ବୁଝି ହୋଇଯିବ, ପ୍ରବଚନରୁ ନୁହେଁ, ଏହି ମୁଁ ମୋରର ଆସକ୍ତି ବୁଝି ହୋଇଯିବ। ଆଉ ଗୋଟିଏ ଆସକ୍ତି, ମୋର ଦୃଷ୍ଟିକୋଣ, ମୋର ମାନ୍ୟତା, ମୋର ପରମ୍ପରା, ମୋର ଧର୍ମ, ଯାହାକୁ ମୋର 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 କହିକରି ଆପଣ ଦୃଷ୍ଟିକୋଣ ପ୍ରତି, ଆପଣ ଦାର୍ଶନିକ ମାନ୍ୟତା ପ୍ରତି, ଯାହାକୁ ଆପଣ ଧର୍ମ କହୁଛି, ମୋର ଧର୍ମ କହୁଛି, ତା ପ୍ରତି ଏତେ ଗଭୀର ଆସକ୍ତି ଉତ୍ପନ୍ନ କରିନେଇଛି, ତା ବିରୁଦ୍ଧରେ କେହି ଟିକେ ବି କହିଲେ କେତେ ବାଉଳି ଚାଉଳି ହେଉଛି, ଯେପରି ଗରମ ତେଲର ଛିଟା ଲଗାଇ ଦିଆଗଲା। ଭାବୁନାହିଁ କି ଯାହାକୁ ମୁଁ ମୋର ଦୃଷ୍ଟିକୋଣ କହୁଛି, ମୋର ଦର୍ଶନ କହୁଛି, ମୁଁ ରଙ୍ଗୀନ ଚଷମା ପିନ୍ଧିଛି, ଲାଲ ରଙ୍ଗର ତ ମୋତେ ଲାଲ ଦେଖାଯାଉଛି, ସେ ସବୁଜ ରଙ୍ଗର ପିନ୍ଧିଛି ତ ତାକୁ ସବୁଜ ଦେଖାଯାଉଛି, ଆଉ ଆମେ ଝଗଡ଼ାରେ ଲାଗିଯିବୁ, ମୁଁ କହିବି ଲାଲ, ସେ କହିବ ସବୁଜ, ଜଣେ ଅନ୍ୟ ଜଣଙ୍କର ମୁଣ୍ଡ ଫଟେଇ ଦେଉ, ତଥାପି ଜଣେ ଆଉ ଜଣଙ୍କୁ ବୁଝାଇ ପାରିବ ନାହିଁ। ଆରେ ଏଇ ଚଷମା ଉତରିଯିବ, ଯଥାଭୂତ ଯେମିତି ରହିଛି ସେମିତି ଦେଖାଯିବ, କିନ୍ତୁ ଏହି ରଙ୍ଗ ସହ ଆସକ୍ତି ହୋଇଯାଇଛି ନା, କିପରି ରଙ୍ଗୀନ ଚଷମା ଓହ୍ଲାଇବେ, ବଡ଼ ବ୍ୟାକୁଳ ହୋଇଯିବେ, ବଡ଼ ବ୍ୟାକୁଳ ହୋଇଯିବେ। ଏବଂ ଚତୁର୍ଥ ଆସକ୍ତି, ବହୁତ ବଡ଼ ଆସକ୍ତି କର୍ମକାଣ୍ଡ ପ୍ରତି, ଅଥବା ଧର୍ମର ଯାହା ଛୋଟ ଛୋଟ ଅଙ୍ଗ ତାହା ପ୍ରତି, ଶୀଳ ପ୍ରତି ତଥା ଶୀଳର ମଧ୍ୟ କୌଣସି ଅଂଶ ପ୍ରତି, ଆଉ ସେହି ଅଂଶକୁ ଏତେ ଟାଣି ଆଣି ତା ପ୍ରତି ଆସକ୍ତ ହୋଇଗଲା, ଆଉ କିଛି କରିବ ନାହିଁ, ଧର୍ମର ଆଗାମୀ ପାଉଣ୍ଡ ଉଠାଇବ ହିଁ ନାହିଁ, କିନ୍ତୁ ଏତେ ଜଡ଼ିତ ହୋଇଗଲା, କୌଣସି ଗୋଟିଏ ବ୍ରତ ନେଲା, ସେହି ବ୍ରତ ପ୍ରତି, କୌଣସି କର୍ମକାଣ୍ଡ ଦୈନିକ କରୁଛି ତା ପ୍ରତି, ଏହା ତ ମୋର ଦୈନିକ କର୍ମକାଣ୍ଡ, ନୀତିଦିନିଆ କର୍ମକାଣ୍ଡ, ଏହା କରିବି ନାହିଁ ତ କ'ଣ ହୋଇଯିବ। ବିଚାରା ଶିବିରକୁ ଏଇଥିପାଇଁ ମଧ୍ୟ ଆସେ ନାହିଁ କି ସେଠାରେ ତ ମୋର ଏହି କର୍ମକାଣ୍ଡ ଛାଡ଼ି ହୋଇଯାଏ, ଏହି କାରଣବଶତଃ ଆସେ ନାହିଁ, ଖୁବ୍ ଆସକ୍ତି, ଆଚ୍ଛା ଆସିବି ଗଲା, ତେବେ ମନରେ ସେହି ଦ୍ୱନ୍ଦ୍ୱ ଚାଲୁଥାଏ, କର୍ମକାଣ୍ଡ କରୁନାହିଁ, ଏହି ବ୍ରତ କରୁନାହିଁ, ଏହି 10 ଦିନରେ ଅମୁକ ବ୍ରତ ପଡ଼ିଲା ମୁଁ କଲି ନାହିଁ, ୟାକୁ ତ କଲି ନାହିଁ, ତାକୁ ତ କଲି ନାହିଁ, ବଡ଼ ଦୁଃଖ ହୋଇଥାଏ, ଭିତରେ ବଡ଼ ବ୍ୟାକୁଳ ହୋଇଥାଏ। ଆଉ ଯେତେ ଯେତେ ଧର୍ମରେ ଆଗକୁ ଯାଏ କଥା ବୁଝି ହେବାକୁ ଲାଗେ, ଏସବୁ ବେକାର ସବୁ ବେକାର, ତଥାପି ବର୍ତ୍ତମାନ ଆସକ୍ତି ତୁଟି ନାହିଁ, ତେଣୁ ବି ବ୍ୟାକୁଳ ରହେ। ଯେପର୍ଯ୍ୟନ୍ତ ଆସକ୍ତି ତୁଟି ନାହିଁ, ବ୍ୟାକୁଳ ହିଁ ବ୍ୟାକୁଳ, ବ୍ୟାକୁଳ ହିଁ ବ୍ୟାକୁଳ, ଖୁବ୍ ବୁଝି ହେବାକୁ ଲାଗେ, ଖୁବ୍ ବୁଝି ହେବାକୁ ଲାଗେ। ଯେବେ ଯେବେ ମନୁଷ୍ୟ ବ୍ୟାକୁଳ ହୁଏ ଆଉ ନିଜ ଭିତରେ ଯାଇ ଦେଖିକି ବ୍ୟାକୁଳ ଅଟେ, ଆଉ ଏହି ବ୍ୟାକୁଳତାର କାରଣ କ'ଣ, ତେବେ ଏହି ଚାରିଟିରୁ କୌଣସି ନା କୌଣସି ଆସକ୍ତି, କୌଣସି ନା କୌଣସି ଉପାଦାନ ଆପଣ ମୁଣ୍ଡ ଟେକିବ। ଏହି କ୍ଷଣି ଏହି ଆସକ୍ତି ଯାହା ମୋତେ ବ୍ୟାକୁଳ କଲା, ଏହି କ୍ଷଣି ଏହି ଆସକ୍ତି ଯାହା ମୋତେ ବ୍ୟାକୁଳ କଲା, ଖୁବ୍ ବୁଝି ହୋଇଯିବ। କିନ୍ତୁ ଏହି ବ୍ୟକ୍ତିଙ୍କୁ ତ ସମ୍ୟକ ସମ୍ବୁଦ୍ଧ ହେବାକୁ ଥିଲା, ଏଠି ବି ଗାଡ଼ି ଅଟକିଲା ନାହିଁ, ଆହୁରି ଗଭୀରକୁ ଚାଲି ଚାଲିଲେ, ଆହୁରି ଭିତରକୁ ଚାଲିଗଲେ। ତେବେ ସଂସାରର ସବୁ ଦୁଃଖକୁ ଭିତରେ ଅନୁଭବ ସ୍ତରରେ ଜାଣି ଜାଣି ଏବେ ଦେଖୁଛନ୍ତି ଜରା ମରଣ ଶୋକ ପରିଦେବ ଦୁଃଖ ଦୋ ମନୁଷ୍ୟ ଉପାୟାସ ସମ୍ଭବନ୍ତି। ବୃଦ୍ଧାବସ୍ଥା ଆସିଲା, ମୃତ୍ୟୁ ଆସିଲା, ଶାରୀରିକ ଦୁଃଖ ହେଲା, ମାନସିକ ଦୁଃଖ ହେଲା, ଭିନ୍ନ ଭିନ୍ନ ପ୍ରକାରର ଦୁଃଖ ଦେଇ ଗତି କରୁଛି, କ'ଣ ଅଟେ ଏହାର ସବୁଠାରୁ ନିକଟତମ କାରଣ କ'ଣ? ବିନା କାରଣରେ କିଛି ହୁଏ ନା। ତେବେ କଥା ବୁଝିହେଲା, ଜାତି ପଚୟା ଜାତି ପଚୟା ଜରା ମରଣ ଶୋକ ପରିଦେବ ଦୁଃଖ ଦୋ ମନୁଷ୍ୟ ଉପାୟାସ ସମ୍ଭବନ୍ତି। ଜାତି ପୁରାତନ ଭାଷା, ଆଜିକାଲି ତ କୁଳବର୍ଣ୍ଣକୁ ଜାତି କହିବାକୁ ଲାଗିଲେ। ସେ ସମୟର ଭାଷାରେ ଜାତି ମାନେ ଜନ୍ମ, ଜନ୍ମ ହୋଇଗଲା ନା, ଜନ୍ମ ହୋଇଗଲା ତ ବୃଦ୍ଧାବସ୍ଥା ମଧ୍ୟ ଦେଇ, କୌଣସି ରୋଗ ମଧ୍ୟ ଦେଇ, ଅବାଞ୍ଛିତ ଘଟଣା ମଧ୍ୟ ଦେଇ, ବାଞ୍ଛିତ ଘଟଣା ନ ହେବା ମଧ୍ୟ ଦେଇ ଗତି କରିବାକୁ ପଡ଼ିବ, ଏସବୁ ମଧ୍ୟ ଦେଇ ଗତି କରିବାକୁ ପଡ଼ିଥାଏ। ଜନ୍ମ ଯେହେତୁ ହୋଇଗଲା, ତେବେ ଜନ୍ମ କାହିଁକି ହୋଇଗଲା ଭାଇ, ଏହା ପଛରେ କିଛି କାରଣ ଥିବ। ତେବେ ଭିତରେ ଗଭୀରତାରେ ବୁଝୁଛନ୍ତି, ଭବ ପଚୟା ଜାତି, ଏ ଯେଉଁ ଭବ, ଏ ଯେଉଁ ପ୍ରକୃତିର ନିୟମ, ଭବ ଭବ ବିକମିଂ ବିକମିଂ ନିର୍ମାଣ ହୋଇଚାଲିଛି, ନିର୍ମାଣ ହୋଇଚାଲିଛି। ମୃତ୍ୟୁ ହେଉଛି ତଥାପି କଥା ସରୁ ନାହିଁ, ମୃତ୍ୟୁ ପରେ ପୁଣି ବିକମିଂ ବିକମିଂ ଭବ ଚାଲୁଛି। ଏପରି ଭବ ସଂସ୍କାର ନିର୍ମାଣ କରୁଛନ୍ତି ଆପଣା ଭିତରେ, ପଥରର ଗାର ସଦୃଶ, କି ମୃତ୍ୟୁ ସମୟରେ ତାହା ମୁଣ୍ଡ ଟେକିଲା କି ପୁଣି ଗୋଟିଏ ଜନ୍ମ ଆସିଲା, ମୃତ୍ୟୁ ସମୟରେ ତାହା ମୁଣ୍ଡ ଟେକିଲା ତ ପୁଣି ଗୋଟିଏ ଜନ୍ମ ଆସିଲା। ଓହୋ, ଏଇ ଭବ ସଂସାର, ଏପରି ଭବକର୍ମ ସଂସ୍କାର ନିର୍ମାଣ କରୁଛନ୍ତି କି ତହିଁରୁ କେହି ନା କେହି ମୃତ୍ୟୁ ସମୟରେ ଜାଗ୍ରତ ହେଉଛି, ଆଉ ନୂଆ ଭବ ଆରମ୍ଭ ହୋଇଯାଉଛି, ନୂଆ ଜନ୍ମ ହୋଇଯାଉଛି। ତେଣୁ ଭବ ପଚୟା ଜାତି, ଭବ କାହିଁକି ନିର୍ମାଣ କଲେ, ଏହି ଭବକର୍ମ କାହିଁକି ନିର୍ମାଣ କଲେ, ତା'ର କାରଣ କ'ଣ, କଥା ବୁଝା ପଡ଼ିଗଲା। ଉପାଦାନ ପଚୟା ଭବ, ଏଇ ଯେଉଁ ଗହିରିଆ ଗହିରିଆ ପଥରର ଗାର ସଦୃଶ ସଂସ୍କାର ନିର୍ମାଣ କରୁଛନ୍ତି, ତାହା ଉପାଦାନ ଯୋଗୁଁ ନିର୍ମାଣ କରୁଛନ୍ତି। ଖୁବ୍ ଆସକ୍ତି ଏପରି ହୋଇଯାଆନ୍ତା କି ଆପଣ ତୃଷ୍ଣା ପ୍ରତି ଖୁବ୍ ଆସକ୍ତି, କାମନା ପ୍ରତି ଖୁବ୍ ଆସକ୍ତି ଅଛି, ମୁଁ ମୋର ପ୍ରତି ଖୁବ୍ ଆସକ୍ତି, ଯେଉଁଠି ଆସକ୍ତି ହେବ ସେଠି ପଥରର ଗାର ସଦୃଶ ଭବ ସଂସ୍କାର ନିର୍ମାଣ କରିବ। ତେଣୁ ଉପାଦାନ ପଚୟା ଭବ, କଥା ବୁଝା ପଡ଼ିଗଲା। ତେବେ ଉପାଦାନ କାହିଁକି, ଆସକ୍ତି କାହିଁକି ହୁଏ? ତେବେ ତଣା ପଚୟା ଉପାଦାନ, ଇଏ ଯେଉଁ ତୃଷ୍ଣା ଅଛି, ପ୍ରଥମ କଥା ତ ଏମିତି ଆରମ୍ଭ ହୋଇଥାଏ, କିଛି ଭଲ ଲାଗିଲା ତ ଚାହିଁବାକୁ ଲାଗିଲା, ଖରାପ ଲାଗିଲା ତ ଚାହିଁଲା ନାହିଁ, ଏବଂ ତାହା ରାଗକୁ ପାଲଟିଗଲା, ଦ୍ୱେଷକୁ ପାଲଟିଗଲା, ଏବଂ ବଢ଼ି ବଢ଼ି ତୃଷ୍ଣା ହୋଇଗଲା। ତୃଷ୍ଣାରେ ଉଭୟ ଆସିଗଲେ, ରାଗ ବି ଆସିଗଲା, ଦ୍ୱେଷ ବି ଆସିଗଲା, ଏବଂ ବଢ଼ି ବଢ଼ି ଉପାଦାନ ହୋଇଗଲା। ତେଣୁ ତଣା ପଚୟା, ତୃଷ୍ଣା ଜାଗିଲା ତ ତାହା ଉପାଦାନ ହୋଇଗଲା, ଆସକ୍ତିରେ ପରିଣତ ହୋଇଗଲା। ତୃଷ୍ଣା କାହିଁକି ଜାଗିଲା ଭାଇ, ଇଏ ରାଗଦ୍ୱେଷ କାହିଁକି ଜାଗିଲା? ତେବେ କଥା ବୁଝି ହୋଇଗଲା, ବୁଦ୍ଧି ବିଳାସ କରୁନାହାନ୍ତି ନା, ଅନୁଭୂତିରୁ ଜାଣୁଛନ୍ତି, ଅନୁଭୂତିରୁ ଜାଣିବ ନାହିଁ, କେବଳ ଫମ୍ପା ବୁଦ୍ଧି ବିଳାସ କରିବ, ତେବେ ବୁଦ୍ଧ ହୋଇପାରିବେ ନାହିଁ। ହୁଏତ ଜ୍ଞାନୀ ହୋଇପାରେ, ବହୁତ ବୁଦ୍ଧିମାନ ହୁଏତ ହୋଇପାରେ, ବୋଧି ଆସିବ ନାହିଁ, ପ୍ରଜ୍ଞା ଆସିବ ନାହିଁ। ପ୍ରଜ୍ଞା ତ ପ୍ରତ୍ୟକ୍ଷ ଜ୍ଞାନ, ଅନୁଭୂତି ଜନିତ ଅଟେ, ତେବେ ତାକୁ ପ୍ରଜ୍ଞା କହନ୍ତି, ତାହା ଆସିବା ଆବଶ୍ୟକ। ତାପରେ କ'ଣ ଦେଖୁଛନ୍ତି, ବେଦନା ପଚୟା ତଣା, ଆରେ ବେଦନା ଜାଗୁଛି, ଶରୀରରେ କୌଣସି ବେଦନା ଜାଗୁଛି, ଦୁଃଖଦ ଜାଗୁଛି ତ ତାକୁ ଦୂର କରିବାର ତୃଷ୍ଣା ଉତ୍ପନ୍ନ ହେଉଛି, ସୁଖଦ ଜାଗୁଛି ତ ତାକୁ ଅଟକାଇ ରଖିବାର ତୃଷ୍ଣା ଉତ୍ପନ୍ନ ହେଉଛି। ଶରୀରରେ ସମ୍ବେଦନା ଜାଗେ ତେବେ ତୃଷ୍ଣା ଜାଗେ, ଉପରେ ଉପରେ ଏ ପ୍ରକାର ଲାଗେ କି ଏହି ତୃଷ୍ଣା ବାହାରର ଆଲମ୍ବନ ଉପରେ, କିନ୍ତୁ ବାହାରର ଆଲମ୍ବନ ଉପରେ ନୁହେଁ, ଶରୀରରେ ଯେଉଁ ସମ୍ବେଦନା ହେଉଛି ତୃଷ୍ଣା ତା ପ୍ରତି, ରାଗର ହେଉ ବା ଦ୍ୱେଷର ହେଉ। ତେବେ ଏହି ବେଦନା କାହିଁକି ଜାଗିଲା, ଅନୁଭବ କରୁଛନ୍ତି ନା, କାହିଁକି ଜାଗିଲା? ତେବେ ଦେଖୁଛନ୍ତି, ଫସ ପଚୟ ବେଦନା, ସ୍ପର୍ଶ ହେଲା କି ବେଦନା ଜାଗିଲା, ସ୍ପର୍ଶ ହେଲା କି ବେଦନା ଜାଗିଲା, କାହା ସହ ସ୍ପର୍ଶ ହେଲା, କାହାର ସ୍ପର୍ଶ ହେଲା? ଇଏ ଯେଉଁ ଆମର ଛଅ ଇନ୍ଦ୍ରିୟ ଅଛି, ଆଖି ନାକ କାନ ଜିଭ ଚର୍ମ ଓ ମନ, ଆଉ ଏଇ ଛଅଟିର ଆପଣା ଆପଣା ବିଷୟ ରହିଛି, ରୂପ, ରସ, ଗନ୍ଧ ଇତ୍ୟାଦି। ଯେଉଁ ଇନ୍ଦ୍ରିୟ ଅଛି ତାର ତାହା ବିଷୟ ସହ ସ୍ପର୍ଶ ହେଲା କି ବେଦନା ଜାଗିଲା, ଆଖିର ରୂପ ସହ ସ୍ପର୍ଶ ହେଲା କି ସମ୍ବେଦନା ଜାଗିଲା, କାନର ଶବ୍ଦ ସହ ସ୍ପର୍ଶ ହେଲା କି ସମ୍ବେଦନା ଜାଗିଲା। ଓହୋ, ସ୍ପର୍ଶ ହେଉଛି, ସ୍ପର୍ଶ କାହିଁକି ହେଉଛି?
ତେବେ ସଳାୟତନ ପଚୟା ଫସ,
ବଡ଼ ସିଧା ସିଧା କଥା। ଇଏ ଛଅ ଇନ୍ଦ୍ରିୟ ଯିଏ ଅଛନ୍ତି, ଇଏ ଛଅ ଇନ୍ଦ୍ରିୟ ଅଛନ୍ତି, ଏଇ ଛଅ ଇନ୍ଦ୍ରିୟର ଆପଣା ଆପଣା ବିଷୟ ରହିଛି। ତେଣୁ ବାରମ୍ବାର କେବେ ଏଇ ଇନ୍ଦ୍ରିୟ ସହ ଆପଣା ବିଷୟର, କେବେ ସେ ଇନ୍ଦ୍ରିୟ ସହ ଆପଣା ବିଷୟର ଏହାଙ୍କର ସ୍ପର୍ଶ ହୋଇଚାଲିଛି। ଏହାଙ୍କ ସ୍ପର୍ଶ ହେଉଛି ସମ୍ବେଦନା ଜାଗୁଛି, ସମ୍ବେଦନା ଜାଗୁଛି। ଭଲ ଲାଗୁଛି ତ ରାଗ ଉତ୍ପନ୍ନ କରୁଛନ୍ତି, ଖରାପ ଲାଗୁଛି ତ ଦ୍ୱେଷ ଉତ୍ପନ୍ନ କରୁଛନ୍ତି। ଏଇ ଛଅ ଇନ୍ଦ୍ରିୟ, ଏଇ ଛଅ ଇନ୍ଦ୍ରିୟ କିପରି ଆସିଲେ, ଏହାଙ୍କର କ'ଣ କାରଣ? ତେବେ କଥା ବୁଝା ପଡ଼ିଗଲା।
ନାମ ରୂପ ପଚୟା ସଳାୟତନ,
ଜନ୍ମ ପରେ ଯେଉଁ ଜୀବନଧାରା ଆରମ୍ଭ ହେଲା ସେ ସମୟରେ ରୂପ କହୁଥିଲେ ଏଇ ଶରୀରକୁ। ରୂପତିତି ରୂପଂ, ପ୍ରତିକ୍ଷଣ ନଷ୍ଟ ହେଉଛି। ଏହି ପରମାଣୁ ପୁଞ୍ଜ ଯାହା ପ୍ରତିକ୍ଷଣ ନଷ୍ଟ ହେଉଛି ତାକୁ ରୂପ କହୁଥିଲେ। ଏବଂ ନାମ, ନମନ କରୋତିତି ନାମଂ, ଏହା ଆମର ଚିତ୍ତ ଅଟେ। ଯେଉଁ ଚିତ୍ତ ଅଛି ତାହା ରୂପର ଆଶ୍ରାରେ ଅଛି, ତାର ସାହାରାରେ ସାହାରାରେ ଚାଲୁଛି, ଏଣୁ ତାକୁ ନାମ କୁହାଗଲା। ନାମରେ ଯେଉଁ ଚାରି ଖଣ୍ଡ ଅଛି ଆଉ ଏଇ ରୂପ, ଇଏ ଦୁଇଟି ମିଶିକରି ଜୀବନଧାରା ଚାଲିଛି। ତେବେ ଜୀବନଧାରା ଚାଲିଲା ତ ଛଅ ଇନ୍ଦ୍ରିୟଙ୍କ ସହିତ ଚାଲିଲା, ତେବେ ଏଇ ନାମ ରୂପ ଏହି ଦୁଇଟି କିପରି ଏକାଠି ହେଲେ? ତେବେ କହିଲେ ଭିନ୍ନାଣ ପଚୟା ନାମ ରୂପଂ, କଥା ବୁଝିହେଇଗଲା। ଗୋଟିଏ ଜୀବନ ସମାପ୍ତ ହେଲା ଓ ଚିତ୍ତର ସେହି ଅଂଶ ଯାହାକୁ ବିଜ୍ଞାନ କହନ୍ତି ଏଠି ସମାପ୍ତ ହେଲା କି ଶୀଘ୍ର କୌଣସି ଅନ୍ୟ ଶରୀର ସହ ଯାଇ ଯୋଡ଼ି ହୋଇଯିବ, ଏଠାରେ ସମାପ୍ତ ହେଲା କି ସେଠାରେ ଯୋଡ଼ି ହେଲା। ତେବେ ଏ ଯେଉଁ ବିଜ୍ଞାନ ଏଠାରେ ସମାପ୍ତ ହେଲା ଓ ଅନ୍ୟ କେଉଁଠି ଯାଇକରି ଯୋଡ଼ି ହେଲା, ସେହି ବିଜ୍ଞାନ ଚିତି ବିଜ୍ଞାନ, ପ୍ରତିସନ୍ଧି ବିଜ୍ଞାନ ବୋଲାଇଲା, ଯୋଡ଼ି ହୋଇଗଲା। ଆଗକୁ ଯାଇ କେଉଁଠି ଯୋଡ଼ି ହୋଇଗଲା? ଆରେ ଏହା ଆସିଲା କେଉଁଠୁ? ଏହା ହେଲା କିପରି? ଏହାର କାରଣ କ'ଣ? କଥା ବୁଝା ପଡ଼ିଗଲା।
ସଂଖାର ପଚୟା ବିନ୍ୟାଣ,
ଏ ଯେଉଁ ସଂସ୍କାର ନିର୍ମାଣ କରି ଚାଲିଛନ୍ତି, ସଂସ୍କାର ନିର୍ମାଣ କରି ଚାଲିଛନ୍ତି ମାନେ କର୍ମ ସଂସ୍କାର ନିର୍ମାଣ କରି ଚାଲିଛନ୍ତି। ପ୍ରତିକ୍ଷଣ ଆମେ କର୍ମ ସଂସ୍କାର ନିର୍ମାଣ କରୁଛନ୍ତି, ଆମର କର୍ମ ସଂସ୍କାର କାରଣରୁ ଆସନ୍ତା କ୍ଷଣର ବିଜ୍ଞାନ ଉତ୍ପନ୍ନ ହେଉଛି, ପୁଣି କର୍ମ ସଂସ୍କାର ନିର୍ମାଣ କରୁଛନ୍ତି, ଆସନ୍ତା କ୍ଷଣର ବିଜ୍ଞାନ ପୁଣି ଉତ୍ପନ୍ନ ହେଉଛି। ଏହି ପ୍ରକାର ଆମର ଜୀବନଧାରା ଚାଲୁଛି। ମୃତ୍ୟୁ ସମୟରେ ଏପରି କର୍ମ ସଂସ୍କାର ମୁଣ୍ଡ ଟେକେ ଯାହା ବଡ଼ ବଳବାନ ହୋଇଥାଏ, ବହୁତ ବଡ଼ ପଥର ଗାର ସଦୃଶ ହୋଇଥାଏ, ଏତେ ବଳବାନ ହୋଇଥାଏ କି ତାକୁ ଏତେ ବଡ଼ ଧକ୍କା ଲାଗେ କି ଗୋଟିଏ ନୂଆ ଜୀବନ ହିଁ ଆରମ୍ଭ ହୋଇଗଲା। ଏ ପର୍ଯ୍ୟନ୍ତ ତ ଯେଉଁ ସଂସ୍କାର ଥିଲା ତାହା ଏହି ଜୀବନର ବିଜ୍ଞାନ ନିର୍ମାଣ କରି ଚାଲିଥାଏ, ନିର୍ମାଣ କରି ଚାଲିଥାଏ, ଏବଂ ତାହା ମୃତ୍ୟୁ ସମୟରେ ଯେଉଁ ସଂସ୍କାର ଜାଗିଲା ତାହା ନୂଆ ନିର୍ମାଣ କଲା, ନୂଆ ଜୀବନ ଦେଇଦେଲା। ଓହୋ, ସଂଖାର ପଚୟା ବିନ୍ୟାଣ, ଏହି ସଂଖାର କିପରି ନିର୍ମାଣ ହେଉଛି, କଥା ବୁଝା ପଡ଼ିଗଲା। ଅବିଦ୍ୟା ପଚୟା ସଂଖାର, ଆରେ ଅବିଦ୍ୟାର କାରଣରୁ। ଅବିଦ୍ୟା କ'ଣ? କୌଣସି ସ୍କୁଲରେ ପଢ଼ିନାହିଁ ଏଥିପାଇଁ ଅବିଦ୍ୟା, କୌଣସି କଲେଜରେ ପଢ଼ିନାହିଁ କି ଶାସ୍ତ୍ରର ପଠନ କରିନାହିଁ କି ବୁଦ୍ଧି ସ୍ତରରେ ଧର୍ମକୁ ବୁଝିନାହିଁ, ଏସବୁକୁ ଅବିଦ୍ୟା କୁହାଯାଏ ନାହିଁ। ଅବିଦ୍ୟା ପୁଣି ବେଦନା ସହ ସମ୍ବନ୍ଧିତ, ବେଦନ ଅଛି ତ ବିଦ୍ୟା, ଅନୁଭବ ହେଉଛି ତ ବିଦ୍ୟା, ଅନୁଭବ ନାହିଁ ତ ଅବିଦ୍ୟା ହିଁ ଅବିଦ୍ୟା। ଯେଉଁ ଜ୍ଞାନ ଆପଣ ବେଦନାରୁ ମାନେ ସମ୍ବେଦନାରୁ ପ୍ରାପ୍ତ ନ ହୋଇଛି ସେହି ଅବିଦ୍ୟା ହିଁ ଅବିଦ୍ୟା। ଆପଣ ସ୍ୱୟଂ ବେଦନରୁ ଯେଉଁ ଜ୍ଞାନ ଜାଗିଲା ତାହା ହେଲା ବିଦ୍ୟା। ତେବେ ସ୍ୱୟଂ ବେଦନ ଦ୍ୱାରା ବୁଝିବାକୁ ଲାଗିଲେ ଏହା ଦୁଃଖ। ଦେଖ, ଏ ଯେଉଁ ସମ୍ବେଦନା ଜାଗୁଛି ଯାହାକୁ ସୁଖଦ କହୁଛି ତାହା ବି ଦୁଃଖ, କାରଣ ଅନୁଭୂତିରୁ ଜାଣୁଛି ପ୍ରତି ସୁଖଦ ସମ୍ବେଦନା ଅନନ୍ତକାଳ ପର୍ଯ୍ୟନ୍ତ ରହେ ନାହିଁ, ସରଳ ବିଳମ୍ବରେ ସମାପ୍ତ ହୋଇଯାଏ। ତ ବଡ଼ ଦୁଃଖ ଆସେ, କାରଣ ପ୍ରତି ସୁଖଦ ସମ୍ବେଦନା ଯେବେ ବଦଳେ ତେବେ ଦୁଃଖକୁ ହିଁ ବଦଳିଥାଏ। ଏହିପରି ନିଜର ଅନୁଭବରୁ ଦେଖିଗଲେ ଏହା ଦୁଃଖ, ଆଉ ଏହା ଦୁଃଖର କାରଣ ଯେହେତୁ ତା ପ୍ରତି ବହୁତ ଆସକ୍ତି ରହିଛି, ବଡ଼ ତୃଷ୍ଣା ରହିଛି, ଏଇଥିପାଇଁ ଏହା ଦୁଃଖ, ଏହା ଦୁଃଖର କାରଣ। ଏବଂ ଏହି ପ୍ରକାର ଦେଖି ଦେଖି ଏହି ସ୍ୱଭାବକୁ ନଷ୍ଟ କରିଦେଲେ ତେବେ ଏହା ନିବାରଣ, ଏବଂ ଏପରି ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିଯିବା କି ଯେଉଁଠି ଦୁଃଖ ଜାଗେ ହିଁ ନାହିଁ, ତୃଷ୍ଣା ଜାଗେ ହିଁ ନାହିଁ, ଏବେ ଏହା ତା'ର ବିଲକୁଲ ନିତାନ୍ତ ନିରୋଧ, ଏବେ ତାହା ଆଉ ଜାଗିବ ହିଁ ନାହିଁ। ତେବେ ଏଇ ଯେଉଁ ଚାରିଟାକୁ ଚାରିଟା କଥା ତାକୁ ଆପଣା ଅନୁଭୂତିରେ ନ ଜାଣିବା ପର୍ଯ୍ୟନ୍ତ ଅବିଦ୍ୟା ହିଁ ଅବିଦ୍ୟା। ବୁଦ୍ଧିର ସ୍ତରରେ ହଜାରେ କହୁଥାଉ ମୁଁ ଚାରି ଆର୍ଯ୍ୟ ସତ୍ୟକୁ ବୁଝିଗଲି, ଏହା ଦୁଃଖ, ଏହା ଦୁଃଖର କାରଣ, ଏହା ତା'ର ନିବାରଣ, ଏହା ନିବାରଣର ଉପାୟ, ଆରେ ତୁ କ'ଣ ବୁଝିଗଲୁ, ବୁଦ୍ଧି ବିଳାସ କରୁଛୁ ନା? କେହି କହିବ ଇଏ ଆତ୍ମା ଇଏ ପରମାତ୍ମା ଅଟନ୍ତି, ତାଙ୍କର ଏପରି ହୋଇଯାଏ ସେପରି ହୋଇଯାଏ, ଆରେ କ'ଣ ବୁଝିଗଲୁ, ବୁଦ୍ଧିରେ ବୁଝିଛୁ ନା? ଅନୁଭବ ହେଲା କେଉଁଠୁ ତୋତେ? ଯେ ପର୍ଯ୍ୟନ୍ତ ଅନୁଭବ ନ ହୋଇଛି ସେ ପର୍ଯ୍ୟନ୍ତ ବିଦ୍ୟା ନୁହେଁ, ଅବିଦ୍ୟା ହିଁ ଅବିଦ୍ୟା, ଅବିଦ୍ୟା ହିଁ ଅବିଦ୍ୟା। କଥା ପୁରାପୁରି ବୁଝି ହୋଇଗଲା, ମୂଳ ପର୍ଯ୍ୟନ୍ତ ବୁଝି ହୋଇଗଲା।
ଅବିଦ୍ୟା ପଚୟା ସଂଖାରା, ସଂଖାର ପଚୟା ବିନ୍ୟାଣ ବିନ୍ୟାଣ ପଚୟା ନାମରୂପଂ ନାମରୂପ ପଚୟା ସଳାୟତନଂ ସଳାୟତନ ପଚୟା ଫସ ଫସ ପଚୟା ବେଦନା ବେଦନା ପଚୟା ତଣା ତଣା ପଚୟା ଉପାଦାନ ଉପାଦାନ ପଚୟା ଭବ ଭବ ପଚୟା ଜାତି ଜାତି ପଚୟା ଜରା ମରଣଂ ଶୋକ ପରିଦେବ ଦୁଃଖ ଦୋ ମନୁଷ୍ୟ ଉପାୟାସ ସମ୍ଭବନ୍ତି ଏବମେ ତସ୍ କେବଳସ୍ ଦୁଃଖ କନ୍ଦସ୍ ସମୁଦୟ ହୋତିତି।
ଏହି ପ୍ରକାର ଦୁଃଖର ପାହାଡ଼ ଠିଆ କରି ନେଉଛି ଗୋଟିଏ ଅବିଦ୍ୟାର କାରଣରୁ। ଯେହେତୁ ଅବିଦ୍ୟା ଅଛି, ଯେହେତୁ ହୋସ୍ ନାହିଁ, ଯେହେତୁ ଅନ୍ତର୍ମୁଖୀ ହୋଇକରି ଶରୀର ଓ ଚିତ୍ତର ପରସ୍ପର ଯେଉଁ ସଂଘର୍ଷ ଚାଲୁଛି, ତାରି ଯୋଗୁଁ ଯେଉଁ ସମ୍ବେଦନା ଜାଗୁଛି, ତାକୁ ଦେଖିବାର କାମ କେବେ ବି କରିନାହିଁ, ତା'ର ଅନୁଭବ କେବେ କରିନାହିଁ, ତ ହୋସ୍ ନାହିଁ, କେବଳ ଉପର ଉପରର କଥା କହୁଛି। ତା ଯୋଗୁଁ ଦୁଃଖ ହିଁ ଦୁଃଖ, ଦୁଃଖ ହିଁ ଦୁଃଖ, ଦୁଃଖ ହିଁ ଦୁଃଖ କଥା ବୁଝି ହୋଇଗଲା, ମୂଳ ପର୍ଯ୍ୟନ୍ତ ଦୁଃଖର କାରଣ ବୁଝି ହୋଇଗଲା, ତେବେ ରାସ୍ତା କ'ଣ? ଏହି ଅବିଦ୍ୟା ଦୂର ହୋଇଯାଉ, ମୂଳରୁ ଦୂର ହୋଇଯାଉ, ଆଦୌ ଅବିଦ୍ୟା ନ ରହୁ, ପ୍ରତିକ୍ଷଣ ଆମେ ବିଦ୍ୟାବାନ ରହୁଁ, ବେଦନାକୁ ଜାଣୁଥାଉ, ତେବେ ତ ରାସ୍ତା ମିଳିଗଲା। ତେଣୁ କହିଲେ ଅବିଦ୍ୟାୟ ଅତେବ ଅଶେଷ ବିରାଗ ନିରୋଧା, ଏହି ଅବିଦ୍ୟା ପୁରାପୁରି ସମାପ୍ତ ହୋଇଗଲା। ସଂଖାର ନିରୋଧା, ସଂଖାର ନିରୋଧା ବିନ୍ୟାଣ ନିରୋଧ, ବିନ୍ୟାଣ ନିରୋଧା ନାମରୂପ ନିରୋଧ, ନାମରୂପ ନିରୋଧା ସଳାୟତନ ନିରୋଧ, ସଳାୟତନ ନିରୋଧା ଫସ୍ ନିରୋଧ, ଫସ୍ ନିରୋଧା ବେଦନା ନିରୋଧ, ବେଦନା ନିରୋଧା ତଣା ନିରୋଧ, ତଣା ନିରୋଧା ଉପାଦାନ ନିରୋଧ, ଉପାଦାନ ନିରୋଧା ଭବ ନିରୋଧ, ଭବ ନିରୋଧା ଜାତି ନିରୋଧ, ଜାତି ନିରୋଧା ଜରା ମରଣଂ ଶୋକ ପରିଦେବ ଦୁଃଖ ଦୋମନସ୍ୟ ଉପାୟାସ ନିରୁଜ୍ଜନ୍ତି ଏବମେ ତସ୍ କେବଳସ୍ ଦୁଃଖ କନ୍ଦସ୍ ନିରୋଧ ହୋତିତି।
କେତେ ବଡ଼ ଦୁଃଖର ପାହାଡ଼ ଠିଆ କରି ରଖିଥାଉ ନା କାହିଁକି, ସବୁ ସମାପ୍ତ ହୋଇଯିବ, ଗୋଟିଏ ଅବିଦ୍ୟା ସମାପ୍ତ ହେଲେ। ତେଣୁ ଦେଖୁଛନ୍ତି ଏହି ଅବିଦ୍ୟାର ତାର ଏହି ପୁରା ଶୃଙ୍ଖଳାରେ ଗୁନ୍ଥା ହୋଇଛି, ଏହି ପୁରା ଶୃଙ୍ଖଳାରେ ଯେଉଁଠି ଦେଖ ସେଠି ଅବିଦ୍ୟା, ଯେଉଁଠି ଦେଖ ସେଠି ଅବିଦ୍ୟା, ଅବିଦ୍ୟା ହିଁ ଅବିଦ୍ୟା ବିଦ୍ୟମାନ। ତେବେ ଏହି ଅବିଦ୍ୟାକୁ କେଉଁଠି କାଟିବା, ଏହି ଶୃଙ୍ଖଳାକୁ କେଉଁଠି ଛିଣ୍ଡେଇବା? ଜୀବନଧାରା ଚାଲିଛି, ନାମ ଅଛି, ରୂପ ଅଛି, ଚାଲିଛି ଜୀବନଧାରା, ଏଇଠି କାଟିଦେବି, ଆତ୍ମହତ୍ୟା କରିନେବି? ଆତ୍ମହତ୍ୟା କରିଲେ କିଛି ଫଳ ହେବ ନାହିଁ, ଦୁଃଖରୁ ମୁକ୍ତି ହେବ ନାହିଁ। ଆତ୍ମହତ୍ୟା କରୁଥିବା ବେଳେ ଆମର ଚିତ୍ତର ସ୍ଥିତି କ'ଣ? ବଡ଼ ଦୁଃଖରେ ପରିପୂର୍ଣ୍ଣ। ତେବେ ଗୋଟିଏ ଦୁଃଖରେ ଭରା ଚିତ୍ତ ଏଇ କ୍ଷଣି ଏଠାରେ ସମାପ୍ତ ହେଲା, ଆସନ୍ତା ଚିତ୍ତ ଯିଏ ନୂଆ ଜନ୍ମର ହେବ ଦୁଃଖରେ ପରିପୂର୍ଣ୍ଣ ହିଁ ହେବ, ମୁକ୍ତି ହେଲା ନାହିଁ, ତେବେ କ'ଣ କରିବି? ତେବେ ଏଇ ଛଅ ଇନ୍ଦ୍ରିୟ ଅଛନ୍ତି, ଏମାନଙ୍କୁ ନଷ୍ଟ କରିଦେବି, ଆଖି କାନ ନାକ ଜିଭ ନଷ୍ଟ କରିଦେବି, ଚର୍ମ ଶରୀରକୁ ନଷ୍ଟ କରିବି, ମନକୁ ନଷ୍ଟ କରିବି, ପୁଣି ଆତ୍ମହତ୍ୟା ହୋଇଗଲା, ନା ବାବା ନା। ତେବେ ଏଇ ବାହାର ବାହାର ଯେଉଁ ଆଲମ୍ବନ ଅଛି ଏଗୁଡ଼ିକୁ ନଷ୍ଟ କରିଦେବି, ସାରା ସଂସାର ଆଲମ୍ବନରେ ଭରି ରହିଛି, କେଉଁଠି ନଷ୍ଟ କରିବି? ଆମର ଛଅ ଇନ୍ଦ୍ରିୟ ବି କାଏମ ରହିବ, ବାହାରର ଛଅ ବିଷୟ ମଧ୍ୟ କାଏମ ରହିବ, ତେବେ ଆମେ ଚାହୁଁ ବା ନ ଚାହୁଁ ସେମାନଙ୍କର ସ୍ପର୍ଶ ହୋଇଚାଲିବ, କେଉଁଠି ନା କେଉଁଠି ସ୍ପର୍ଶ ହୋଇଚାଲିବ, କରିବି କ'ଣ? ଆଉ ସ୍ପର୍ଶ ହେବ ତ ବେଦନା ହେବ ହିଁ, କ'ଣ କରିବି? ଇଏ ପୁରାକୁ ପୁରା ପ୍ରପଞ୍ଚ ଆମର ଆୟତ୍ତର କଥା ନୁହେଁ କି ଆମେ ଏଥିରୁ ବାହାରି ଯାଇପାରିବା। ଯେଉଁଠି ଯେତେବେଳେ ବେଦନା ହେଲା ଏବେ ହୋସ୍ ଆସିଲା, କି ଯେବେ ଯେଉଁଠି ବେଦନା ହେଲା ଆମେ ତୃଷ୍ଣା ଜଗାଇଲୁ, ଏହା ଆମର ଆୟତ୍ତାଧୀନ ଅଟେ। ଏଠାରେ ଯେପର୍ଯ୍ୟନ୍ତ ଆମେ ଅନ୍ଧକାରରେ ରହିବା ସେ ପର୍ଯ୍ୟନ୍ତ ପ୍ରତି ବେଦନା ସହ ଆମେ ତୃଷ୍ଣା ଜଗାଇବା, ସୁଖଦ ବେଦନା ହେବ ରାଗର ତୃଷ୍ଣା ଜଗାଇବା, ଦୁଃଖଦ ବେଦନା ହେବ ଦ୍ୱେଷର ତୃଷ୍ଣା ଜଗାଇବା, ଏଠି ହୋସ୍ ଆସିଗଲା, ଏହି ଶୃଙ୍ଖଳାକୁ କାଟିଦେବା। ଏହି ପୁରାକୁ ପୁରା ଶୃଙ୍ଖଳା ଏଇଠି କଟିବା ଦରକାର। ଯେପର୍ଯ୍ୟନ୍ତ ବେଦନା ପଚୟା ତଣା, ବେଦନା ପଚୟା ତଣା ଚାଲୁଥିବ ସେ ପର୍ଯ୍ୟନ୍ତ ଦୁଃଖ ହିଁ ଦୁଃଖ, ଦୁଃଖ ହିଁ ଦୁଃଖ। ଏବଂ ଯେଉଁଦିନ ଏଇ ହୋସ୍ ଆସିଯିବ, ବେଦନା ପଚୟା ପନ୍ୟା ପ୍ରଜ୍ଞା ହୋଇଗଲା, ଏବେ ବେଦନା ପ୍ରଜ୍ଞା ହୋଇଗଲା। ଯେଉଁ ସଂଜ୍ଞା ଏହା କହୁଥିଲା କି ଇଏ ତ ଭଲ ଇଏ ଖରାପ, ଆଉ ତା ଯୋଗୁଁ ରାଗ ଜାଗୁଥିଲା ଦ୍ୱେଷ ଜାଗୁଥିଲା, ଏବେ ତାହା ଅନିଚ ସଂଜ୍ଞା ହୋଇଗଲା, ପ୍ରଜ୍ଞା ହୋଇଗଲା। ଆରେ ଯାହା ଅନୁଭବ ହେଲା, ସୁଖଦ ହେଲା କି ଦୁଃଖଦ ହେଲା, ଅନିତ୍ୟରେ ଅନିତ୍ୟରେ ଦେଖ, ଉତ୍ପନ୍ନ ହେଉଛି ନଷ୍ଟ ହେଉଛି, ଉତ୍ପନ୍ନ ହେଉଛି ନଷ୍ଟ ହେଉଛି, ତେବେ ଆପଣ ସ୍ୱଭାବ ଭାଙ୍ଗିବାକୁ ଲାଗିଲେ। ପ୍ରତି ସମ୍ବେଦନାକୁ ନେଇ ହୁଏତ ରାଗ ଜଗାଉଥିଲେ ବା ଦ୍ୱେଷ ଜଗାଉଥିଲେ, ଏବେ ତେଣିକି ଯେପରି ସମ୍ବେଦନା ଜାଗୁ ରାଗ ଜାଗିବାକୁ ଦେବା ନାହିଁ, ଦ୍ୱେଷ ବି ଜାଗିବାକୁ ଦେବା ନାହିଁ, ବାସ୍ ରାସ୍ତା ମିଳିଗଲା। ଏହା ହିଁ କୌଣସି ବୁଦ୍ଧଙ୍କର ବୋଧି। କେହି ଦୟା କଲେ ଆଉ ତା ମୁଣ୍ଡ ଉପରେ ହାତ ରଖିଦେଲେ ଆଜିଠାରୁ ତୁ ବୁଦ୍ଧ ହୋଇଗଲୁ, ଯା ମୁକ୍ତ ହୋଇଗଲୁ, ଏପରି ହୁଏ ନାହିଁ। ନିଜ ଭିତରେ ସତ୍ୟକୁ ଦେଖୁ ଦେଖୁ ଏହି କଥା ଧରାପଡ଼ିଯାଏ କି ଆରେ, ଯେବେ ସାଂସାରିକ କ୍ଷେତ୍ରରେ ଆଧ୍ୟାତ୍ମ ନାଁରେ ଯାହା କିଛି ମୁଁ କରୁଥିଲି ସେଥିରେ ଏହା ତ କରୁ ହିଁ ଥିଲି କି ରୂପ ଦେଖିଲି ଭଲ ଲାଗିଲା ରାଗ କର ନାହିଁ, ରୂପ ଦେଖିଲି ଖରାପ ଲାଗିଲା ଦ୍ୱେଷ କର ନାହିଁ, ଶବ୍ଦ ଶୁଣିଲି ଭଲ ଲାଗିଲା ରାଗ କର ନାହିଁ। ଏହିପରି ଛଅ ଇନ୍ଦ୍ରିୟରେ ଯେଉଁ ବିଷୟ ଲାଗେ ଏବଂ ସେଥିରୁ ଯେଉଁଟା ଭଲ ଲାଗେ ଖରାପ ଲାଗେ ତେବେ ରାଗ କର ନାହିଁ ଦ୍ୱେଷ କର ନାହିଁ। ଆରେ ଏହା ହିଁ ତ କରିଆସୁଥିଲି ତଥାପି ମୁକ୍ତି ହେଲା ନାହିଁ ନା, କାରଣ ମଝିରେ ଥିବା କଡ଼ି ଧରାପଡ଼ୁନଥିଲା। ଏଇଆ ବୁଝୁଥିଲି କି ଏହି ଛଅ ଇନ୍ଦ୍ରିୟ ଅଛନ୍ତି ଆଉ ଏମାନଙ୍କର ବିଷୟ ଅଛନ୍ତି, ଏହି ବିଷୟ ଉପରେ ହିଁ ମୋର ରାଗ ଜାଗୁଛି ଦ୍ୱେଷ ଜାଗୁଛି। ତେବେ ଏହି ବିଷୟଠାରୁ ନିଜକୁ ଯଦି ଦୂରରେ ରଖିବି ତେବେ ରାଗ ଜାଗିବ ନାହିଁ ଦ୍ୱେଷ ଜାଗିବ ନାହିଁ। ଏଥିପାଇଁ କିପରି ରାଗ ନ ଜଗାଇବି ଦ୍ୱେଷ ନ ଜଗାଇବି, ତେବେ ବୁଦ୍ଧି ସ୍ତରର କଥା ଚାଲିଲା, ଅନୁଭୂତି ସ୍ତରର କଥା ବନ୍ଦ ହୋଇଗଲା ଛାଡ଼ି ହୋଇଗଲା। ବୁଦ୍ଧ ହେବେ ତ ଅନୁଭୂତିର କଥାକୁ ଧରିବେ କି ଭାଇ ବାହାରର ଯାହା ବି ବିଷୟ ଅଛି ତାହା ଯେବେ ମୋର ଇନ୍ଦ୍ରିୟରେ ସ୍ପର୍ଶ ହେଲା ଆଉ ଲାଗିବା ପରେ ସମ୍ବେଦନା କ'ଣ ହେଲା, ସେତେବେଳେ ଯାଇ ରାଗ ଜାଗିଲା, ସେତେବେଳେ ଯାଇ ଦ୍ୱେଷ ଜାଗିଲା। ଆରେ ଏହି ଲିଙ୍କ ଏହି ସନ୍ଧି ମଝିରେ ଥିବା ଏହି କଡ଼ି ଛାଡ଼ି ଦେଉଥିଲେ ନା, ଏହି କଡ଼ି ଯେପର୍ଯ୍ୟନ୍ତ ଧରା ନ ପଡ଼ିବ ମୁକ୍ତି କିପରି ହେବ। ଏବେ ବୁଝି ହୋଇଗଲା ଏହି ବିନ୍ଦୁ ଯେଉଁଠୁ ଗୋଟିଏ ଆଡ଼କୁ ଆମର ଦୁଃଖର ରାସ୍ତା ଚାଲୁଛି ଅନ୍ୟ ଆଡ଼କୁ ଆମର ଦୁଃଖ ବିମୁକ୍ତିର ରାସ୍ତା ଚାଲୁଛି। ଏହା ଏପରି ଏକ ଜଙ୍କସନ୍ ଯେଉଁଠି ଦୁଇଟି ଲାଇନ୍ ଯାଇଛି, ଗୋଟିଏ ଲାଇନ୍ ଦୁଃଖ ସମୁଦାୟଗାମିନୀ ପଟିପଦା, ଏହି ରାସ୍ତାରେ ଚାଲି ଚାଲିବା ଏଇଠାରୁ ବେଦନାଠାରୁ ହିଁ ଚାଲିବାର ଅଛି, ବେଦନା ଅନୁଭବ ହେଲା ଓ ଆଗେଇ ଚାଲିଲେ ଆଗେଇ ଚାଲିଲେ ତ ଦୁଃଖକୁ ବଢ଼େଇ ବଢ଼େଇ ଦୁଃଖକୁ ବଢ଼େଇ ବଢ଼େଇ ଦୁଃଖ ସମୁଦାୟ ଦୁଃଖ ନିର୍ମାଣ କରି ଚାଲିଛନ୍ତି ଏହା ଗୋଟିଏ ରାସ୍ତା। ଏବଂ ହୋସ୍ ଆସିଯିବ ତ ଏହି ବିନ୍ଦୁରୁ ଏହି ସ୍ଥାନରୁ ଏହି ସମ୍ବେଦନାର ସ୍ଥାନରୁ ଦୁଃଖ ନିରୋଧଗାମିନୀ ପଟିପଦା, ଏମିତିକା ରାସ୍ତା ଧରିନେଲେ କି ତାଦ୍ୱାରା ଦୁଃଖର ନିରୋଧ ହୋଇଚାଲୁଛି। କାରଣ ଆମେ ସଂସ୍କାର ନିର୍ମାଣ କରୁନାହାନ୍ତି, ଆମେ ପ୍ରତିକ୍ରିୟା କରୁନାହାନ୍ତି, ଆମେ ତୃଷ୍ଣା କରୁନାହାନ୍ତି। ବେଦନା ତ ଯେମିତିକୁ ସେମିତି, ଉଭୟ ଅବସ୍ଥାରେ ବେଦନାର ଅନୁଭବ ତ ହୋଇଥାଏ, ବେଦନାର ଅନୁଭବ ହେଉନାହିଁ ଆଉ ଆମେ କହିବା କି ମୁଁ ତ ମୁକ୍ତ ହୋଇଚାଲିଛି, ମୋର ରାଗ ବାହାର ହେଉଛି, ମୋର ଦ୍ୱେଷ ବାହାର ହେଉଛି। ଧୋକା ହିଁ ଧୋକା, ପ୍ରତାରଣା ହିଁ ପ୍ରତାରଣା, ଏହାଠାରୁ ବଡ଼ ଧୋକା ଦୁନିଆରେ ହୁଏ ନା। ଆଉ ବିଚରା ଅଧ୍ୟାତ୍ମ ନାଁରେ, ସାଧନା ନାଁରେ, ଧ୍ୟାନ ନାଁରେ ସାରା ଜୀବନ ହରାଇ ଦିଅନ୍ତି ଏହିପରି ପ୍ରତାରଣାରେ, ଆଉ ଗୋଟିଏ ଜୀବନ ନୁହେଁ କେଜାଣି କେତେ ଜୀବନ ହରାଇ ଦିଅନ୍ତି। ଏହି କଥା ଧରା ପଡ଼ିଗଲେ କି ମୋର ରାଗ ମୋର ଦ୍ୱେଷ ଜାଗୁଛି ତ ବେଦନାରୁ ଜାଗୁଛି, ଏବଂ ବେଦନାକୁ ଏଇଥିପାଇଁ ମୋତେ ଜାଣିବାକୁ ହେବ କି ବେଦନାକୁ ଜାଣିବି ମଧ୍ୟ ଆଉ ତାକୁ ଭଲ ମାନେ ରାଗ ଉତ୍ପନ୍ନ ହେବାକୁ ଦେବି ନାହିଁ, ତାକୁ ଖରାପ ମାନେ ଦ୍ୱେଷ ଉତ୍ପନ୍ନ ହେବାକୁ ଦେବି ନାହିଁ। ବାସ୍ ମୁକ୍ତିର ରାସ୍ତା ମିଳିଗଲା, ବହୁତ ବଡ଼ କଲ୍ୟାଣର କଥା ହେଲା। ଏଇଆ କରିବାକୁ ଆସିଛନ୍ତି, ବୁଦ୍ଧି ବିଳାସ କରିବାକୁ ଆସିନାହାନ୍ତି। ଏଇ ଯେଉଁ କଥା ବୁଝିବାର ଥିଲା ଏହା ତ ପ୍ରବଚନରେ ବୁଝିଯାଇଥାନ୍ତେ, କିନ୍ତୁ ବୁଦ୍ଧି ବୁଝିଯାଇଥାନ୍ତା, ଏବେ ଅନୁଭୂତି କରୁଛନ୍ତି। ଅନୁଭବ ହେଉଛି ତ ବିଦ୍ୟା ଜାଗୁଛି, ଦେଖ ଏହି ସମ୍ବେଦନା ଜାଗିଲା, ଆଉ ହୋସ୍ ନାହିଁ ତ ଦେଖ ମୁଁ ରାଗ ଜଗାଇବା ଆରମ୍ଭ କରିଦେଲି ନା, ହୋସ୍ ନାହିଁ ମୁଁ ଦ୍ୱେଷ ଜଗାଇବା ଆରମ୍ଭ କରିଦେଲି ନା, ହୋସ୍ ଜାଗିଲା ମୁଁ ରାଗ ଜଗାଇବି ନାହିଁ ମୁଁ ଦ୍ୱେଷ ଜଗାଇବି ନାହିଁ, ଅନିତ୍ୟ ବୋଧ ହିଁ ଜଗାଉଛି, ଅନିତ୍ୟ ଅନିତ୍ୟ। ଏହି ସାରା ପ୍ରପଞ୍ଚ ଶରୀରର ଓ ଚିତ୍ତର ସାରା ପ୍ରପଞ୍ଚ ଅନିତ୍ୟ ଅନିତ୍ୟ, ଦେଖ ଉତ୍ପାଦ ହେଉଛି ବ୍ୟୟ ହେଉଛି, ଉତ୍ପାଦ ହେଉଛି ବ୍ୟୟ ହେଉଛି। କଥା ବୁଝା ପଡ଼ିଗଲା, ଅନୁଭୂତିରୁ ବୁଝା ପଡ଼ିଗଲା, ରାସ୍ତା ମିଳିଗଲା ମୁକ୍ତିର। ଯେପର୍ଯ୍ୟନ୍ତ ଏହି ରାସ୍ତା ଧରା ନ ପଡ଼େ ସେ ପର୍ଯ୍ୟନ୍ତ ଭ୍ରାନ୍ତି ରହିବ, ଭ୍ରାନ୍ତି ହିଁ ରହିବ। ଆପଣଙ୍କୁ ବୌଦ୍ଧ କହିବୁଲୁ, ଜୈନ କହିବୁଲୁ, ଆତ୍ମବାଦୀ କହିବୁଲୁ, ଅନାତ୍ମବାଦୀ କହିବୁଲୁ, କିଛି ଫରକ ପଡ଼ିବାର ନାହିଁ। ଯେପର୍ଯ୍ୟନ୍ତ ଏହି ହୋସ୍ ନ ଆସିଛି କି ରାଗ କେଉଁଠି ଜାଗୁଛି ସେଠାରେ ତା ଉପରେ ପ୍ରତିବନ୍ଧ ଲଗାଏ, ଦ୍ୱେଷ କେଉଁଠି ଜାଗୁଛି ସେଠି ତା ଉପରେ ପ୍ରତିବନ୍ଧ ଲଗାଏ, ସେ ପର୍ଯ୍ୟନ୍ତ ରାଗ ଜାଗି ଚାଲିଥିବ, ଦ୍ୱେଷ ଜାଗି ଚାଲିଥିବ, ଅନ୍ତର୍ମନର ଗଭୀରତାରେ ଜାଗି ଚାଲିଥିବ। ଉପରେ ଉପରେ ଆମେ ସମ୍ବରଣ କରିନେବା, ଜାଗିବାକୁ ଦେବା ନାହିଁ, ତ ଭିତରେ ଭିତରେ ତ ଜାଗି ଚାଲିଥିବ ଜାଗି ଚାଲିଥିବ, ମୁକ୍ତି ହେଲା ନାହିଁ। ଏହି ମୁକ୍ତି ହେଉ ଅନ୍ତର୍ମନ ଦ୍ୱାରା ଏହି ସମ୍ବେଦନା ଦେଖି 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 ସ୍ୱଭାବ ପଲଟୁ ଘଣ୍ଟାଏ ଧରି ବସୁଛନ୍ତି, ମୁସ୍କିଲରେ କିଛି କ୍ଷଣ ଏପରି ହେବ ଯେବେକି ପ୍ରକୃତରେ ସାମୟିକ ହେଉଛି, ପ୍ରକୃତରେ କାୟ ଉତ୍ସର୍ଗ ହେଉଛି, ସମ୍ବେଦନା ବି ମାଲୁମ ହେଲା ଆଉ ଆମେ କାୟକୁ ଉତ୍ସର୍ଗ କରି ରଖିଛନ୍ତି, ଆମେ ସମତାରେ ଅଛନ୍ତି, ଆମେ ରାଗ ଜାଗିବାକୁ ଦେଉନାହୁଁ, ଦ୍ୱେଷ ଜାଗିବାକୁ ଦେଉନାହୁଁ। ଆମ ଭିତରେ ଅନିତ୍ୟ ବୋଧର ପ୍ରଜ୍ଞା ହିଁ ଜାଗୁଛି, ଅଳ୍ପ ଅଳ୍ପ କ୍ଷଣ ଏପରି ମିଳିଥାଏ, ବାକି ସମୟ ତ ପୁରୁଣା ଅଭ୍ୟାସ ଅଛି, ସେହିପରି ଗଣ୍ଠି ବାନ୍ଧି ଚାଲିଛନ୍ତି, ପୀଡ଼ା ଆସେ ହାଏରେ ମଲିରେ, ପୀଡ଼ା ବନ୍ଦ ହୋଇଗଲା, ଖୁବ୍ ଖୁସି ହେଲେ ମୋର ପୀଡ଼ା ଶେଷ ହୋଇଗଲା, ବହୁତ ଭଲ ହେଲା, ତେବେ ସେହି ରାଗ ସେହି ଦ୍ୱେଷ ଚାଲିଥାଏ। କିନ୍ତୁ ଅଳ୍ପ ଅଳ୍ପ ହେଲେ ମଧ୍ୟ କୌଣସି କୌଣସି କ୍ଷଣ ଏପରି ଆସିବାକୁ ଲାଗିଲା ତ ବଡ଼ କଲ୍ୟାଣର କଥା ହେଲା। ଏହି କୌଣସି କୌଣସି କ୍ଷଣ ଧୀରେ ଧୀରେ ବଢ଼ିବ, କିଛି ସେକେଣ୍ଡ ହୋଇଯିବ, କିଛି ମିନିଟ୍ ହୋଇଯିବ, ଏହିପରି ହେଉ ହେଉ ଆଗକୁ ବଢ଼ି ଚାଲିବା। ଅନେକ ଜନ୍ମର ସ୍ୱଭାବ ଅଟେ ନା, ସମୟ ଲାଗିଥାଏ, ରାସ୍ତା ମିଳିବା କଷ୍ଟ, ଉପାୟ ମିଳିବା କଷ୍ଟ, ଆଉ ମିଳିଗଲେ ତା ଉପରେ କାମ କରିବା କଠିନ। ଉପାୟ ମିଳିଗଲା, ତା ଉପରେ କାମ କରିବାର ଅଛି, ଖୁବ୍ ଆଗକୁ ବଢ଼ି ଚାଲିଯିବେ, ଖୁବ୍ ଆଗକୁ ବଢ଼ି ଚାଲିଯିବେ। ସେହି ବ୍ୟକ୍ତି ବି ଏହି ପ୍ରକାର ଏହି କାମ କରି 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 ମୁକ୍ତ ଅବସ୍ଥାରେ ପହଞ୍ଚିଲେ, ଶୁଦ୍ଧ ହେଲେ, ବୁଦ୍ଧ ହେଲେ। ବୁଦ୍ଧ ହେବା ପରେ ପ୍ରଥମ ଉଦ୍ଗାର, ବୁଦ୍ଧଙ୍କ ପ୍ରଥମ ବଚନ, ଏହା ପୂର୍ବରୁ ତ ବୁଦ୍ଧ ନଥିଲେ, ବୁଦ୍ଧ ହେବାର ଯତ୍ନ କରୁଥିଲେ, ଚେଷ୍ଟା କରୁଥିଲେ, ବୁଦ୍ଧ ହେଲେ ତ ପ୍ରଥମ ବାଣୀ ଯାହା ବାହାରିଲା ବଡ଼ କଲ୍ୟାଣକାରୀ ବାଣୀ, ସାଧକଙ୍କ ପାଇଁ ବହୁତ ପ୍ରେରଣାଦାୟୀ। ଏମିତି ତ ଯେଉଁ ବ୍ୟକ୍ତି ବୁଦ୍ଧ ହୋଇଯିବେ, ଅରହନ୍ତ ହୋଇଯିବେ, ତାଙ୍କର ସବୁ ବାଣୀ କଲ୍ୟାଣକାରୀ, କିନ୍ତୁ ଏହି ପ୍ରଥମ ବାଣୀ କ'ଣ ପ୍ରଥମ ବାଣୀ ବାହାରିଲା କହୁଛନ୍ତି। ଅନେକ ଜାତି ସଂସାରଂ ସନ୍ଧା ବିସଙ୍ଗନି ବିସଂ ଗହକାର କଙ୍ଗବେ ସନ୍ତୋ ଦୁଃଖ ଜାତି ପୁନଃ ପୁନଂ ଗକାରକ ଦିଠୋସି ପୁନଗେହଂ ନ କାହସି ସବାତେ ଫାସୁକା ଭଗା ଗକୋଟଂ ବିସଂଖିତଂ ବିସଂଖାର ଗତଂ ଚିତ୍ତଂ ତଣହାନଂ କ୍ଷୟମଜ୍ଜଗା। କ'ଣ କହିଗଲେ, ଅନେକ ଜାତି ସଂସାରଂ, ଏହା ସେହି ଅବସ୍ଥା ଥିଲା ଯେବେ ସବୁ ବିକାର ବାହାରି ଯାଇଥିଲା, ମୁକ୍ତ ହୋଇଯାଇଥିଲେ, ଅରହନ୍ତ ହୋଇଯାଇଥିଲେ, ଶୁଦ୍ଧ ହୋଇଯାଇଥିଲେ, ବୁଦ୍ଧ ହୋଇଯାଇଥିଲେ। ତେବେ ଏପରି ସମୟରେ ଗୋଟିଏ ଶକ୍ତି ଜାଗିଥାଏ, ଏହା ପୂର୍ବରୁ ହିଁ ଜାଗି ଯାଇଥାଏ, କିନ୍ତୁ ଏହି ସମୟରେ ଖୁବ୍ ତୀବ୍ର ହୋଇକରି ଜାଗିଥାଏ କି ଆପଣା ପୂର୍ବ ସମୟର ସବୁ ସ୍ମୃତି ଜାଗି ଉଠେ। ଏପରି ବ୍ୟକ୍ତି ସର୍ବଜ୍ଞ ହୋଇଯାଆନ୍ତି, ତ୍ରିକାଳଜ୍ଞ ହୋଇଯାଆନ୍ତି, ଭୂତକାଳର ସବୁ କଥା ଜାଣିନେବେ, ବର୍ତ୍ତମାନର ଜାଣିନେବେ, ଭବିଷ୍ୟତର ମଧ୍ୟ ଜାଣିନେବେ। ତେବେ ପୂର୍ବ ନିବାସାନୁସତି, ପୂର୍ବ ଜନ୍ମରେ କ'ଣ ହୋଇଥିଲା ତାକୁ ଦେଖେ। ସାଧାରଣ ବ୍ୟକ୍ତିକୁ ବି ଏହି ଜ୍ଞାନ ଜାଗେ, ଏହା ଜାଗେ। କେହି କୌଣସି ପ୍ରକାର ସାଧନା କଲେ ତେବେ ଗୋଟିଏ ଜନ୍ମର, ଦଶ ଜନ୍ମର, ଶହେ ଜନ୍ମର, ହଜାର ଜନ୍ମର, ଏହି ଅବସ୍ଥାରେ ପହଞ୍ଚିଥିବା ବ୍ୟକ୍ତିକୁ ଅନନ୍ତ ଜନ୍ମର, ଗଣି ହେବ ନାହିଁ ଏତେ ଜନ୍ମର। ତେବେ କହୁଛନ୍ତି ଅନେକ ଜାତି ଅଗଣନ, ଅନେକ ଜାତି ସଂସାରଂ, ଏହି ସଂସାରରେ କିପରି ସଂସରଣ କରୁଥିଲେ, ଅନେକ ଜନ୍ମରେ ବାରମ୍ବାର ଜନ୍ମ ନେଉଥିଲେ, ଜନ୍ମ ନେଉଥିଲେ। ସନ୍ଧା ବିସଂ ଅନିବିସଂ, ସନ୍ଧାବନ କରୁଥିଲେ, ଦୌଡ଼ ଲଗାଉଥିଲେ। ଯେବେ ଯେବେ କୌଣସି ବ୍ୟକ୍ତି, କୌଣସି ଲୋକ, କୌଣସି ପ୍ରାଣୀ ଜନ୍ମ ହୁଏ, ଦୌଡ଼ ଲଗାଇଥାଏ। କେଉଁ କଥାରେ ଦୌଡ଼ ଲଗାଏ, ମୃତ୍ୟୁ ଆଡ଼କୁ ଦୌଡ଼ି ଚାଲିଥାଏ, ତାକୁ ଗୋଟିଏ ମିନିଟ୍ ବି ଫୁରସତ ନାହିଁ, ଗୋଟିଏ କ୍ଷଣ ବି ଅଟକି ପାରିବ ନାହିଁ, ଦୌଡ଼ିଥାଏ, ଦୌଡ଼ି ହିଁ ଥାଏ, ରହିବାକୁ ଫୁରସତ ନାହିଁ, କିଛି ପ୍ରାପ୍ତ ହେଲା ନାହିଁ, ଦୌଡ଼ିବାରେ ଲାଗିଛି, ଦୌଡ଼ିବାରେ ଲାଗିଛି। ତେଣୁ ସନ୍ଧା ବିସଂ, ଏତେ ଜନ୍ମରେ ସନ୍ଧାବନ ହିଁ କଲା, ଦୌଡ଼ି ଚାଲିଲା, ଦୌଡ଼ି ଚାଲିଲା ମୃତ୍ୟୁ ଆଡ଼କୁ। କ'ଣ ହେଲା, କାହିଁକି ଦୌଡ଼ୁଥିଲା? ଅନେକ ଜାତି ସଂସାରଂ ସନ୍ଧା ବିସଂ ଅନିବିସଂ, ବିନା ଅଟକି କରି ଗହକାର କଙ୍ଗବେ ସନ୍ତୋ, ଏହି ଘର ନିର୍ମାଣକାରୀ କିଏ? ଅନେକ ଜନ୍ମରୁ ଶୁଣି ଆସୁଥିଲେ, ଯେପରି ଆଜି ବି ଆମେ ଶୁଣନ୍ତି କି ମୃତ୍ୟୁ ପରେ ନୂଆ ଜନ୍ମ ହୁଏ, ତେବେ କେହି ଏପରି ସଂସାରର ନିର୍ମାଣକର୍ତ୍ତା ଅଛି ଯିଏ ମୃତ୍ୟୁ ପରେ ଆମ ପାଇଁ ଏକ ଘର ପ୍ରସ୍ତୁତ କରି ରଖିଥାଏ, ଗୋଟିଏ ଶରୀର ପ୍ରସ୍ତୁତ କରି ରଖିଥାଏ। ଏହି ଶରୀରରୁ ମୁକ୍ତି ମିଳିଲା, ସେ ଶରୀରରେ ପ୍ରବେଶ କଲେ, ନୂଆ ଶରୀର ମିଳିଗଲା, ସେଥିରୁ ମୁକ୍ତି ମିଳିଲା, ନୂଆ ଶରୀର ମିଳିଗଲା। ଏପରି ଘର ନିର୍ମାଣକାରୀ, ଆମର ଶରୀର ନିର୍ମାଣକାରୀ କିଏ? ତେବେ ଗହକାରକଂ ଗବେଷନ୍ତ, ସେହି ଘର ନିର୍ମାଣକାରୀର ଅନୁସନ୍ଧାନରେ ହେଲା କ'ଣ? ଅନେକ ଜନ୍ମରେ ଏହି ଯତ୍ନ କରିଆସୁଥିଲେ, ତା'ର ଅନୁସନ୍ଧାନ କରିଆସୁଥିଲେ। ଦୁଃଖା ଜାତି ପୁନଃ ପୁନଃ, ବାରମ୍ବାର ଦୁଃଖରେ, ବାରମ୍ବାର ଦୁଃଖରେ ପଡ଼ୁଥିଲେ। ଏହି ଲୋକରେ ଜନ୍ମ ହେଲେ, କି ସେ ଲୋକରେ ଜନ୍ମ ହେଲେ, କି ସ୍ୱର୍ଗରେ ଜନ୍ମ ହେଲେ, କି ବ୍ରହ୍ମଲୋକରେ ଜନ୍ମ ହେଲେ, କି ସ୍ୱରୂପ ବ୍ରହ୍ମଲୋକ, କି ଅରୂପ ବ୍ରହ୍ମଲୋକ, ଯେଉଁଠି ଜନ୍ମ ହେଲେ ପୁଣି ଦୁଃଖ ହିଁ ଆସିଲା, ବାରମ୍ବାର ଦୁଃଖରେ ପଡ଼ି ଚାଲିଲେ। ଏବେ କହନ୍ତି, ଗହକାରକ ଦିଠୋସି, ଆରେ ଗୃହ ନିର୍ମାଣକାରୀ, ତୁ ଦେଖା ପଡ଼ିଗଲୁ, ଏବେ ତୁ ଦେଖା ପଡ଼ିଗଲୁ। ଗହକାରକଂ ଦିଠୋସି ପୁନଗେହଂ ନ କାହସି, ଏବେ ତୁ ପୁଣି ମୋର ଘର ନିର୍ମାଣ କରିପାରିବୁ ନାହିଁ, କଦାପି ନିର୍ମାଣ କରିପାରିବୁ ନାହିଁ। ଘର ନିର୍ମାଣକାରୀ କିଏ, କାହାକୁ ଦେଖିନେଲେ, ଆଉ କିପରି ସେ ଘର ନିର୍ମାଣ କରିପାରିବ ନାହିଁ? ଯେପର୍ଯ୍ୟନ୍ତ ଶୁଣାଶୁଣି କଥା ଉପରେ କାମ କରୁଥିଲେ, କେହି ଘର ନିର୍ମାଣକାରୀ ଅଛି, କେହି ଘର ନିର୍ମାଣକାରୀ ଅଛି, ତେବେ କଳ୍ପନା ହିଁ କରୁଥିଲେ ଘର ନିର୍ମାଣକାରୀ କିଏ। ଏପରି ଦୁଇ ହାତିଆ ହେବ, ଚାରି ହାତିଆ ହେବ, ବା ବିନା ହାତିଆ ହେବ, ସାକାର ହେବ, ନିରାକାର ହେବ, ଏପରି କେହି ଅଛି ଯେ ଘର ନିର୍ମାଣ କରୁଛି? ଏବେ ତ ଦେଖୁଛନ୍ତି ନା, ଦେଖୁ 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 କଥା ବୁଝିଗଲା, ଆରେ ଘର ନିର୍ମାଣକାରୀ କିଏ, ମୋର ନିଜର ଅବିଦ୍ୟା ହିଁ ଘର ନିର୍ମାଣକାରିଣୀ, ମୋର ନିଜର ବିକାର ହିଁ ଘର ନିର୍ମାଣକାରୀ, ଯେବେ ଯେବେ ରାଗଦ୍ୱେଷ ଉତ୍ପନ୍ନ କରେ ନିଜ ପାଇଁ ନୂଆ ଘର ତିଆରି କରେ। ତାକୁ ଦେଖିନେଲି, ସେଇ ଧର୍ମକୁ ଦେଖିନେଲି, ସେଇ ବିଧିର ବିଧାନକୁ ଦେଖିନେଲି, ସେଇ ସତ୍ୟକୁ ଦେଖିନେଲି, ଆରେ ବୁଝି ହୋଇଗଲା, ସତ୍ୟ ହିଁ ତ ଈଶ୍ୱର, ପରମ ସତ୍ୟ ହିଁ ତ ପରମେଶ୍ୱର, ଧର୍ମର ଦର୍ଶନ ହୋଇଗଲା। ସେହି ପ୍ରକୃତିର ନିୟମ, ସେହି ଋତ, ସେହି ଧର୍ମ ଯାହା ଅଣୁ ଅଣୁରେ ପରିବ୍ୟାପ୍ତ ଘଟଘଟବାସୀ ଅଟେ, ସଂସାରର ସାରା ସଜୀବ ନିର୍ଜୀବ ସମସ୍ତଙ୍କ ଉପରେ ଯାହାର ଶାସନ ଚାଲେ, ସବୁ ଯାହାକୁ ଧାରଣ କରନ୍ତି, ଯାହା ସମସ୍ତଙ୍କୁ ଧାରଣ କରିଥାଏ, ଏପରି ଧର୍ମ, ଏପରି ନିୟମ, ଏପରି ଋତ ତାହାର ଦର୍ଶନ ହୋଇଗଲା। ଏବେ ଗହକାରକ ଦିଠୋସି, କାରଣ ଦର୍ଶନ ହୋଇଗଲା, ଅନୁଭୂତି ହୋଇଗଲା, ବୁଦ୍ଧିବିଳାସ କଲେ ନାହିଁ, ପୁନଗେହଂ ନ କାହସି। ଏବେ ଏ ଯେଉଁ ପ୍ରପଞ୍ଚ ଭବର ମୋର ପୁନର୍ଜନ୍ମ ଦେଇପାରିବ ନାହିଁ, ମୋତେ କାହିଁକି ଦେଇପାରିବ ନାହିଁ, କି ମୁଁ ଘର ନିର୍ମାଣର ଯେତେ ବି ଜିନିଷ ଥିଲା, ଘର ନିର୍ମାଣ ପାଇଁ ସିମେଣ୍ଟ ଦରକାର, ଲୁହା ଦରକାର, କାଠ ଦରକାର, ଏସବୁ ଭାଙ୍ଗିରୁଜି ଫୋପାଡ଼ିଦେଲି, କିଛି ଛାଡ଼ି ହିଁ ନାହିଁ। ଆରେ କେଉଁ ଲୁହା, କେଉଁ କାଠ, କେଉଁ ଘର, ଘର ନିର୍ମାଣର ଜିନିଷ କ'ଣ? ତେଣୁ କହୁଛନ୍ତି, ବିସଂଖାରଗତଂ ଚିତ୍ତଂ, ନିଜର ଚିତ୍ତକୁ ସଂସ୍କାରରୁ ମୁକ୍ତ କରିଦେଲି, ଗୋଟିଏ ବି ଭବ ସଂସ୍କାର ଚିତ୍ତରେ ରହିଗଲା ନାହିଁ, ସବୁ ବାହାର କରିଦେଲି। ବିସଂଖାରଗତଂ ଚିତ୍ତଂ ତଣହାନଂ ଖୟ ମଜ୍ଜଗା, ତୃଷ୍ଣାକୁ ମୂଳରୁ ଉପାଡ଼ି ଫୋପାଡ଼ିଦେଲି, ପୁରୁଣା ଭବ ସଂସ୍କାର ଯାହାକୁ ନେଇ ଚାଲୁଥିଲି ତାକୁ ଗୋଟିଏ 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 କରି ଏହି ସାଧନା ଦ୍ୱାରା ସବୁ ବାହାର କରିଦେଲି। ତେଣୁ କେଉଁ ପୁରୁଣା ଭବ ସଂସ୍କାର ନୂଆ ଜନ୍ମ ଦେଇପାରିବ ନାହିଁ, କାରଣ ସେସବୁ ବାହାର କରିଦେଲି, ଆଉ ନୂଆ ତୃଷ୍ଣା ଜଗାଇବି, ତେବେ ସେହି ତୃଷ୍ଣାରୁ ପୁଣି ସଂସ୍କାର ତିଆରି ହେବ। ନୂଆ ତୃଷ୍ଣା ନିର୍ମାଣର ସବୁ ସ୍ୱଭାବ ହିଁ ନଷ୍ଟ କରିଦେଲି, ତ ନୂଆ ତିଆରି ହେବ ନାହିଁ, ପୁରୁଣା ରହିଲା ନାହିଁ। କ୍ଷୀଣଂ ପୁରାଣଂ ନବଂ ନଥି ସମ୍ଭବଂ, ପୁରୁଣା ସବୁ କ୍ଷୀଣ କରିଦେଲି, କ୍ଷୟ କରିଦେଲି, ଆଉ ନୂଆ ନିର୍ମାଣ ହେଲା ନାହିଁ, ତେବେ ମୁକ୍ତ ଅବସ୍ଥା ପ୍ରାପ୍ତ ହୋଇଗଲା। ଏପରି ମୁକ୍ତ ଅବସ୍ଥା ପ୍ରତ୍ୟେକଙ୍କୁ ପ୍ରାପ୍ତ ହୋଇପାରେ, ବଡ଼ ଖଟଣି ଖଟିବାକୁ ପଡ଼ିଥାଏ, ବଡ଼ ପରିଶ୍ରମ କରିବାକୁ ପଡ଼ିଥାଏ, କେବଳ ବୁଦ୍ଧିର ଖେଳ ଦ୍ୱାରା କେହି ବୁଝିବ କି ମୁକ୍ତ ହୋଇଯିବି, ବୁଦ୍ଧିବିଳାସ ଦ୍ୱାରା ମୁକ୍ତ ହୋଇଯିବି, ବା ଅନ୍ଧଶ୍ରଦ୍ଧା ଦ୍ୱାରା ମୁକ୍ତ ହୋଇଯିବି, ଭାଇ କେବେ ହେବାର କଥା ନୁହେଁ। ସେହି କଡ଼ି ପର୍ଯ୍ୟନ୍ତ ପହଞ୍ଚିବାକୁ ପଡ଼ିବ ଯେଉଁଠି ବନ୍ଧନ ବାନ୍ଧି ହେଉଛି, ବେଦନାର କଡ଼ି ଯେଉଁଠି ବନ୍ଧନ ବାନ୍ଧି ହେଉଛି, ଆଉ ସେଠାରେ ବନ୍ଧନ ବାନ୍ଧିବାର ସ୍ୱଭାବକୁ ଭାଙ୍ଗିବାକୁ ପଡ଼ିବ। କେହି ତାହା ନ କରି ବୁଝିବ କି ମୁଁ ମୁକ୍ତ ହୋଇଯିବି, ତେବେ ଭାଇ ଧୋକା ହିଁ ଧୋକା, ପ୍ରତାରଣା ହିଁ ପ୍ରତାରଣା। ଏହି ପ୍ରତାରଣାରେ ବହୁ ଜନ୍ମ ହରାଇଛି, ଜଣାନାହିଁ ଆମେ ବି କେତେ ଜନ୍ମ ହରାଇଛନ୍ତି, କି କେହି ତାରିଦେବ, କେହି କିଛି କରିଦେବ, କେହି କିଛି କରିଦେବ, ତରିପାରିଲେ ନାହିଁ ନା, ଏଠୁ ବାହାରି ପାରିଲେ ନାହିଁ ନା, ଏହି ପ୍ରକାର ରାଗର ଶୃଙ୍ଖଳା, ଦେଶର ଶୃଙ୍ଖଳା ଚାଲୁଛି ନା, କାହିଁକି ଚାଲୁଅଛି, କି ଆମେ ନିଜର ବିଦ୍ୟା ଜାଗ୍ରତ କରିନାହାନ୍ତି, ସ୍ୱୟଂ ବେଦନ ଦ୍ୱାରା କେବେ ସତ୍ୟକୁ ଦେଖିନାହାନ୍ତି। ବଡ଼ ଭାଗ୍ୟରୁ ବିଦ୍ୟା ପ୍ରାପ୍ତ ହୋଇଛି, ମନୁଷ୍ୟର ଜୀବନ ମିଳିବା ବଡ଼ ଭାଗ୍ୟର କଥା, ଆଉ ମନୁଷ୍ୟର ଜୀବନ ମିଳିଯାଏ ତ ଶୁଦ୍ଧ ଧର୍ମ ଶୁଣିବାକୁ ମିଳିବା ବଡ଼ ଭାଗ୍ୟର କଥା, ବିଚାରା ଶୁଣି ହିଁ ନାହିଁ ଧର୍ମ କ'ଣ, ଏହା ଆମର ପରମ୍ପରାର କଥା, ଏହା ଆମର ପରମ୍ପରାର କଥା, ଏହା ଆମର କର୍ମକାଣ୍ଡ, ଏହା ଆମର କର୍ମକାଣ୍ଡ, ବାସ୍ ଏହା ହିଁ ଧର୍ମ ଅଟେ, ଏହା ଶୁଣି ରହିଯିବ ସାରା ଜୀବନ ଧରି, ଶୁଦ୍ଧ ଧର୍ମ କ'ଣ, ବିଧିର ବିଧାନ କ'ଣ, ନିୟମ କ'ଣ, ବିଧାନ କ'ଣ, ଶୁଣିପାରିବ ନାହିଁ। ଆଚ୍ଛା ଶୁଣିବି ନେଲେ ଶ୍ରଦ୍ଧା ଜାଗିବ ନାହିଁ, ଏହା ତ ଆମ ପରମ୍ପରାର ବିରୁଦ୍ଧ, ଏହା ତ ଆମର ମାନ୍ୟତାର ବିରୁଦ୍ଧ, ଆଚ୍ଛା ଶ୍ରଦ୍ଧା ଜାଗ୍ରତ ବି ହୋଇଗଲା, ତେବେ କାମ କରିବ ନାହିଁ। ଏହି ଚାରି କଥା ହେବ ତେବେ ମୁକ୍ତି ଆସିବ। ମାନୁଷତ୍ୱଂ ଶ୍ରୀ ଶ୍ରଦ୍ଧା ସଂୟମମଂ ବୀରିୟଂ, ମନୁଷ୍ୟର ଜୀବନ ପାଉ, ଶ୍ରୁତ ଜ୍ଞାନ ହେଉ, ଶୁଣୁ ଆଉ ଶ୍ରଦ୍ଧା ଜାଗୁ, ତେବେ କାମ କରିବାକୁ ଲାଗିଯାଉ। ସଂୟମମଂ ବୀରିୟଂ, ସଂଯମର ସହିତ, ସମ୍ବରଣର ସହିତ, ବୀର୍ଯ୍ୟର ସହିତ, ପ୍ରଯତ୍ନର ସହିତ କାମରେ ଲାଗିଯାଉ, ତେବେ ମୁକ୍ତି ପ୍ରାପ୍ତ କରି ହିଁ ନେବ। ତେବେ ଭାଇ, ମନୁଷ୍ୟର ଜୀବନ ତ ମିଳିଗଲା, ବଡ଼ ପୁଣ୍ୟରୁ ମିଳିଗଲା, ଶ୍ରୁତ ଜ୍ଞାନ ବି ହୋଇଗଲା, ଶୁଣିଲେ ଧର୍ମର କଥା, ତା ଉପରେ ଶ୍ରଦ୍ଧା ବି ଜାଗିଗଲା, ଏବେ ତ କାମ କରିବା ବାକି ନା, ଏ ଯେଉଁ ପାଞ୍ଚ ଦିନ ବାକି ଅଛି, ଏତିକି ତ ଶିଖି ନିଅନ୍ତୁ କି କାମ କିପରି କରିବାକୁ ହୁଏ, କାମ ତ ସାରା ଜୀବନର, କିଏ ଜାଣେ କେତେ ଜୀବନ ଆଉ ଲାଗିଯିବ, କିନ୍ତୁ ଏତିକି ତ ଶିଖିକରି ଯାଆନ୍ତୁ କି କାମ କିପରି କରିବାକୁ ହୁଏ, ମୁକ୍ତିର କାମ କିପରି କରିବାକୁ ହୁଏ, ଗଣ୍ଠି ପକାଇବାର ସ୍ୱଭାବ କିପରି ବଦଳାଇବାକୁ ହୁଏ, ଖୁବ୍ ଲାଭ ଉଠାନ୍ତୁ, ବାକି ବଞ୍ଚିଥିବା ପାଞ୍ଚ ଦିନର ଖୁବ୍ ଲାଭ ଉଠାନ୍ତୁ, ଖୁବ୍ ପରିଶ୍ରମ କରନ୍ତୁ, ପୁରୁଷାର୍ଥ କରନ୍ତୁ, ପରାକ୍ରମ କରନ୍ତୁ, କାହା ଉପରେ ଦୟା କରୁନାହାନ୍ତି, ନିଜର ଭଲ ପାଇଁ, ନିଜର ମଙ୍ଗଳ ପାଇଁ, ନିଜର କଲ୍ୟାଣ ପାଇଁ, ନିଜର ସ୍ୱସ୍ତି ମୁକ୍ତି ପାଇଁ। ଶୁଦ୍ଧ ଧର୍ମର ଶିବିରକୁ ଯିଏ ଯିଏ ଆସିଛନ୍ତି, ବିଦ୍ୟା ଜାଗୁ, ପ୍ରତ୍ୟେକଙ୍କ ଭିତରେ ବିଦ୍ୟା ଜାଗୁ, ପ୍ରଜ୍ଞା ଜାଗୁ, ଅନିତ୍ୟବୋଧ ଜାଗୁ, ଅନ୍ତର୍ମନରୁ
ନିଜର ସ୍ୱଭାବକୁ ବଦଳାଇ 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 ମୁକ୍ତ ଅବସ୍ଥା ପ୍ରାପ୍ତ କରି ନିଅନ୍ତୁ। ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କର କଲ୍ୟାଣ ହେଉ, ସମସ୍ତଙ୍କର ସ୍ୱସ୍ତି ମୁକ୍ତି ହେଉ, ସମସ୍ତଙ୍କର ସ୍ୱସ୍ତି ମୁକ୍ତି ହେଉ। ଚାହୁଁଛନ୍ତି ତ ପାଞ୍ଚ ମିନିଟ୍ ବିଶ୍ରାମ କରିନିଅନ୍ତୁ, ତାପରେ ପୁଣି କାମରେ ଲାଗିବା। ପାଞ୍ଚ ମିନିଟ୍ ବିଶ୍ରାମ କରନ୍ତୁ।